द सर्मन लेट योर लाइट सो शाइन बिफोर मैन वॉज डिलीवर्ड ऑन संडे इवनिंग सेप्टेम्बर 3rd, 1961 एट ब्रैनहम टैबरनेकल इन जेफरसनविल इंडियाना यूएसए। एही सुसमाचारटी सेहीपरी तुम्हारा आलोक लोक मान साक्षात प्रकाश पाओ आम मान अति प्रिय भाई तथा विंश शतम युगर भाववादी विलियम मैरियन ब्रैनहम द्वारा रविवार संध्या सेप्टेम्बर 3 तारीख 1961 मसीह ब्रैनहम टैबरनेकल जेफरसनविल इंडियाना युक्तराष्ट्र अमेरिका प्रचारित होता। ओडिया भाषा में अंदित यह समाचार टी शुणु पुणी आशीर्वाद लाभ करंतु।
This is just as unexpected to me as it is to you. I come down, I have to confess that I kind of played the part of a hypocrite. I come just a little bit late. I said Brother Neville will be preaching when I get there, so he won't say a word to him and he'll go right ahead.
आपण मानक पय जेपरि मो पय मध्य हा एक आशातीत सुजगर अवसर अटे मु चली आसिलि मते निहाति पक्षे स्वीकार कय गछि मु भण्डामीर एक अंश को केवल खेली मु तो किछिटा विलंब आसी मु कही सेठारे मु जेते उपस्थित हेबी भाई नेविल प्रचार करूथबे तेणु से शब्द टीए वाक्य को कहबे नाही से तो यथासंभव आगक बढ़ी जिवे। मु कबाट निकटरे आसी जेते पहुँचलि बिली मते कहिथिला से कहिथिला भाई नेविल पूर्वरु प्रचार करुअछंती आपण जथा समय रे आसी पहुँचिछंती मु कहिथिलि खूब भल कथा मोर पाख को चली आसिले से कहिले मु अद्यावधि वचन प्रचार कार्यटिकु आरंभ करि नाही मु त केवल एक प्रकार अपेक्षा करि रहिथिलि। तेणु मु चिंता कली भल कथा एपरी हो पारे मु कहली दिन को थरटे किंबा दुई थर प्रचार करबाटा जे किपरी कष्टकर व्यापार से कथाटी को मु जाने यह तो आपण को विचलित कर पकाइबार कारण अटे आम मैंने से विषय टी जानु विशेषतः आम मैंने जपरी अटु ठीक से भावने से सद्य युवक अवसर में उपस्थित अटंती आपण मान तो जना से पी युवक सुलभ पिला क्षेत्र में ता दीर्घ समय धरी स्थिर हो रहे ना तेणु भाई मानक आमने प्रायत एकत्रित अछु पुणी आमने प्रकारांतरे कांध को कांध मिलाई रही अछु पुणी आम मान हृदय एकत्रित अटे आम मान राष्ट्र गुड़िक अभिव्यक्त अटंती जपरी कि परमेश्वर राज्य पाई आम मिलमिशि काम करि पारु तत्परे आपण मान सहित आमने मिलमिशि रहिबाकु पसंद करू एहा अटे एहा तो विराट सुजोग अटे तेणुक से क्षेत्र पर मत एक छोट काट प्रसंग जे दिया जाऊ ताहा मु ईश्वर निकट रे केवल निवेदन करथिली केवल आरंभ करी बढ़िबा निमन्ते कौनसी भिन्न धरण विषय वस्तु पर गुहारी करथिली मुझे कौन कहिया को जाऊछि से विषय को मु अद्यावधि किछि हेले जाने नाही तथापि आम माने आरंभ करी देइथिलु तत्परे जे कौनसी आड़ को चालना दे आमको से कढ़ाई नेबे ताहि उचित हेबो।
I was supposed to begin a 6-day meeting in Fairbanks, Alaska, 15th, beginning the 15th. But I don't think I'll be able to get up there at this time because I have another appointment I'm going to over in British Columbia. So I don't think I'll be able to get up this time. They want to organize a businessman's chapter, Christian businessman.
ଏହା ସତ କଥା ଅଟେ ଯେ ଆମ୍ଭେମାନେ ପନ୍ଦର ତାରିଖରୁ ଆରମ୍ଭ କରି ମୁଁ ଆଲାସ୍କାର ଫେୟାର ବ୍ୟାଙ୍କରେ ଛଅ ଦିନର ଏକ ଉପାସନାକୁ ଆରମ୍ଭ କରିବାକୁ ବିଚାର ପୋଷଣ କରିଥିଲି। ମାତ୍ର ଏହି ସମୟରେ ମୁଁ ଯେ ସେଠାରେ ଯାଇ ଉପସ୍ଥିତ ହୋଇପାରିବି ସେପରି ମୁଁ ବିଚାର କରେ ନାହିଁ, ଯେହେତୁ ମୋର ଯିବାକୁ ଥିଲା ପରି ମୋର ଅନ୍ୟ ଏକ ପୂର୍ବର ବନ୍ଦୋବସ୍ତ ବ୍ରିଟିଶ କଲମ୍ବିଆରେ ରହିଅଛି। ତେଣୁ ଏହି ଥରକର ପାଇଁ ମୁଁ ଯେ ସେଠାରେ ଆଦୌ ଉପସ୍ଥିତ ହୋଇପାରିବି ନାହିଁ ସେପରି ମୁଁ ବିଚାର କରେ। ତଥାପି ସେମାନେ ବ୍ୟବସାୟୀମାନଙ୍କ ଦଳର ଖ୍ରୀଷ୍ଟିଆନ ବ୍ୟବସାୟୀମାନଙ୍କର ଏକ ଉପାସନାକୁ ବ୍ୟବସ୍ଥିତ କରିବାକୁ ଚାହାନ୍ତି। ବର୍ତ୍ତମାନ ସମୟ ପାଇଁ ଯେଉଁ ଉପାସନାଗୁଡ଼ିକୁ ଆଗତ ହେଉଥିବା ଉପାସନାଗୁଡ଼ିକୁ ଆମମାନେ ପ୍ରସ୍ତୁତ କରିବାକୁ ଚେଷ୍ଟା କରୁଅଛୁ, ସେଗୁଡ଼ିକ ପାଇଁ ମୁଁ ନିଶ୍ଚିତ ରୂପେ ଆପଣମାନଙ୍କ ସକଳ ପ୍ରାର୍ଥନା ପୁଣି ଅଭିରୁଚିକୁ ବାଞ୍ଛା କରେ। ତତ୍ପରେ ମୁଁ ଏକ ନିମନ୍ତ୍ରଣକୁ ପାଇଥିଲି କିଛି ଦିନ ପୂର୍ବେ, କୌଣସି ଏକ ବିଶେଷ ଧରଣର ବିଷୟ ସମ୍ବନ୍ଧରେ ପାଇଥିଲି ଯାହାକି ମୋତେ ପ୍ରୀତିକର ବୋଲି ଧାରଣା ହେଲା।
And go to every church one night all through the city of Phoenix and then have a convention afterwards.
ତତ୍ପରେ ଏହାରି ମଧ୍ୟରେ ପ୍ରଭୁଙ୍କର ଇଚ୍ଛା ଅଛି କି ନାହିଁ ସେ ବିଷୟକୁ ମୁଁ ଆଦୌ ଜାଣେ ନାହିଁ। ମୋତେ କେବଳ ନିହାତି ପକ୍ଷେ ଅପେକ୍ଷା କରି ରହିବାକୁ ପଡ଼ିବ, ପୁଣି ଜାଣିବାକୁ ପଡ଼ିବ। ବ୍ୟବସାୟୀ ବ୍ୟକ୍ତିଗଣ ଆସନ୍ତା ଜାନୁଆରୀ ମାସରେ ଫୋନିକ୍ସକୁ ଯିବା ପାଇଁ ଲୋଡ଼ିଥିଲେ। ଆଉ ଫୋନିକ୍ସ ଅଞ୍ଚଳର ପ୍ରତିଟି ମଣ୍ଡଳୀକୁ ପ୍ରତ୍ୟେକ ରବିବାର ରାତ୍ରିରେ ଯିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ତତ୍ପରେ ଏହା ଉତ୍ତରେ ସମ୍ମେଳନଟିଏ କରିବା ପାଇଁ ଚାହିଁଥିଲେ। ତାହା ତ ଅତି ଆଦରଣୀୟ ବିଷୟ ରୂପେ ଜଣାପଡ଼ିଲା। ମୋ ପାଇଁ ସେପରି ଧାରଣା ହେଲା, କାରଣ ମଣ୍ଡଳୀଗୁଡ଼ିକରେ ସହିତ କଥାବାର୍ତ୍ତା କରିବା ପାଇଁ ଏହା ମୋତେ ଏକ ସୁଯୋଗ ଦେବ। ତତ୍ପରେ ପ୍ରତ୍ୟେକ ସେବକମାନଙ୍କ ସହିତ କଥାବାର୍ତ୍ତା କରିବାକୁ ସୁବିଧା ଦେବ। ପ୍ରାୟତଃ ଲୋକମାନେ ବିଚାର କରନ୍ତି, ଯେତେବେଳେ ମୋ ବିଷୟରେ କଥା ଉଠେ ସେମାନେ ବିଚାର ରଖନ୍ତି, ଯେହେତୁ ସଂଗଠନଗୁଡ଼ିକର ବିରୁଦ୍ଧରେ ମୁଁ ଏପରି ଭାବେ ଆବଦ୍ଧ ଅଟେ ଯେ ସେମାନେ ବିଚାର କରନ୍ତି। ସଂଗଠନଗୁଡ଼ିକର ମଧ୍ୟରେ ରହିଥିବା ଲୋକମାନଙ୍କ ବିରୁଦ୍ଧରେ ମୁଁ ଅଛି।
I'd be screaming and condemning that boat just as hard as I could, but not the man in the boat. I'm condemning the boat.
ଯେ କୌଣସି ପ୍ରକାର ହେଉ ନା କାହିଁକି ମୁଁ ସେ ପ୍ରକାର ବିଷୟର ବିରୁଦ୍ଧରେ ଆଦୌ ନାହିଁ। ମୁଁ ତ ଲୋକମାନଙ୍କର ସପକ୍ଷରେ ଅଟେ। ଏହା ଠିକ ସେପରି ଧରଣର ଏକ ବିଷୟ ଅଟେ, ଯଦି କୌଣସି ଜଣେ ବ୍ୟକ୍ତିଙ୍କୁ ଏକ ଡଙ୍ଗାରେ ନଦୀ ପାର କରି ଏଠାକୁ ଆସୁଥିବାର ଦେଖିଥିଲି, ପୁଣି ସେହି ଡଙ୍ଗାଟିରେ ଏକାଧିକ ସଂଖ୍ୟକ ଛିଦ୍ରଗୁଡ଼ିକ ରହିଥିଲା, ପୁଣି ମୁଁ ଏହାକୁ ଜାଣିଥିଲି ଆଉ ଜାଣିଥିଲି ଯେ ସେହି ଡଙ୍ଗାଟି ଆହୁଲା ମରାଯାଇ ସେହି ନଦୀରେ ଢଳି ଢଳି ଅନ୍ୟ ପାଇକୁ ଯିବାକୁ ଆଦୌ ସମର୍ଥ ନୁହେଁ, ତେବେ ତ ସେ କ୍ଷେତ୍ରରେ ମୁଁ ଚିତ୍କାର କରିଉଠିବି, ପୁଣି ସେହି ଡଙ୍ଗାଟିକୁ ଦୋଷାରୋପ କରୁଥିବି। ଯେତେ ଅଧିକ ରୂପେ ମୁଁ ଦୋଷାରୋପ କରିପାରନ୍ତି ସେତିକିଟା ଅଧିକ କରିବି, କିନ୍ତୁ ଡଙ୍ଗାରେ ଉପସ୍ଥିତ ଥିବା ସେହି ବ୍ୟକ୍ତିଙ୍କୁ ଆଦୌ ସେପରି କହିବି ନାହିଁ, ମୁଁ ତ ଡଙ୍ଗାଟିକୁ ଦୋଷାରୋପ କରୁଥିବି। ମୁଁ ଜାଣେ ଯେ ଡଙ୍ଗାଟି ଏହାକୁ ଆଦୌ ସୁଧାରିବ ନାହିଁ, ମୁଁ ଜାଣେ ଯେ ସଂଗଠନଟି ଏହାକୁ କଦାପି ସୁଧାରିବ ନାହିଁ। ମାତ୍ର ମୁଁ ଏକଥାକୁ ଜାଣେ ଯେ ଡଙ୍ଗା ମଧ୍ୟରେ ରହିଥିବା ବ୍ୟକ୍ତି ଜଣକ ଏହାକୁ ସୁଧାରିବେ। ଆପଣ ଯଦି ଇଚ୍ଛା କରି କେବଳ ବାହାରି ଆସନ୍ତି ତେବେ ତାହା ସମ୍ଭବ ହେବ, ବୁଝନ୍ତି ତ? ମାତ୍ର ଏହା ତ ଠିକ୍ ସେପରି ଧରଣର ଏକ ବିଷୟ ପରି ଅଟେ। ଯଦି ଆପଣଙ୍କ ପାଖରେ ଖଣ୍ଡିଏ ପୁରୁଣା ମୋଟର ଗାଡ଼ି ଥିଲା, ପୁଣି ତାହା ଏକ ପର୍ବତ ଉପରକୁ ଚାଳିତ ହୋଇ ଆରୋହଣ କରୁଥିଲା, ପୁଣି ମୁଁ ଜାଣିଥିଲି ଯେ ପାହାଡ଼ର ଅନ୍ୟ ପାଖକୁ ଯାଇ ଆପଣ ତାହାକୁ ଯେତେବେଳେ ତଳକୁ ଓହ୍ଲାଇବାକୁ ଆରମ୍ଭ କରିଥିଲେ, ସେତେବେଳେ ଆପଣଙ୍କ ମୋଟର ଯାନରେ ଯେ ବ୍ରେକ୍ ନଥିଲା, ଏ କଥାକୁ ମୁଁ ଜାଣିଥିଲି। ମୁଁ ତ ସେହି ବ୍ୟକ୍ତିଙ୍କ ବିରୋଧୀ କଦାପି ହେବି ନାହିଁ, ମୁଁ ତାଙ୍କ ବିରୋଧରେ ତଥାପି ଚିତ୍କାର କରୁଥିବି। ଏହି ଚିତ୍କାରଟି ତାଙ୍କରି ପାଇଁ ତାଙ୍କର ଅଭିପ୍ରାୟ ନୁହେଁ, ମାତ୍ର ଚିତ୍କାରଟି ତ ସେ ମୋଟର ଯାନ ପାଇଁ ଅଟେ ଯେଉଁରେ ସେ ଅଛନ୍ତି। ସେ ତ ଆଘାତପ୍ରାପ୍ତ ହେବାକୁ ଯାଉଛନ୍ତି, ସେ ଯାନଟିର ମଧ୍ୟରେ ଥାଇ ଦୁର୍ଘଟଣାଗ୍ରସ୍ତ ହେବାକୁ ଯାଉଛନ୍ତି। ଆଉ ତାହା ହିଁ ପ୍ରାୟତଃ ସଂଗଠନ ଗୁଡ଼ାକର ପାଇଁ ଅଟେ। ମୁଁ ଏପରି ବିଚାର ରଖେ ଯେ ସେହି ବ୍ୟକ୍ତିଗଣ ଯେଉଁମାନେ ସଂଗଠନ ଗୁଡ଼ିକର ପ୍ରତି ଅନୁରକ୍ତ, ଯେପରିକି ଏହା ଆପଣାରୁ ପରମେଶ୍ୱର ଅଟନ୍ତି, ପୁଣି ସେମାନେ ଏପରି ବିଚାର ରଖି ପରମେଶ୍ୱର ବଚନକୁ ଅବହେଳା କରନ୍ତି, କେବଳ ସଂଗଠନଟିକୁ ସୁଦୃଢ଼ କରିବା ପାଇଁ ସେମାନେ ତଦ୍ରୂପ କରିଥାନ୍ତି। ଆଚ୍ଛା, ତେବେ ସେମାନେ ତାହାକୁ ଯେତେବେଳେ କରନ୍ତି, ମୁଁ ଭୟଭୀତ ଅଟେ ଯେ ସେମାନେ ଏକ ବିରାଟ ଧରଣର ଭୁଲକୁ କରିବାକୁ ଯାଉଛନ୍ତି। ପୁଣି ଏହା ସେପରି ଆଦୌ ନୁହେଁ ଯେ କୌଣସି ବ୍ୟକ୍ତିଗତ ଲୋକଙ୍କ ବିରୁଦ୍ଧରେ ମୋର କୌଣସି ମତାନ୍ତର ରହିଛି, ମାତ୍ର ଏହା ତ ସେହି ଡଙ୍ଗାଟିର ଉଦ୍ଦେଶ୍ୟରେ ଅଟେ ଯେଉଁରେ ସେ ଚଢ଼ି ପାର ହେଉଛନ୍ତି। ବୁଝନ୍ତୁ, ମୁଁ ନିଶ୍ଚିତ ଯେ ଏହା କଦାପି ପାର କରାଇ ପାରିବ ନାହିଁ। ସଂଗଠନଟିଏ ଏହାକୁ କଦାପି ଫଳପ୍ରଦ କରିପାରିବ ନାହିଁ, ମାତ୍ର ଯୀଶୁ ହିଁ ସଫଳ କରିବେ। ତେଣୁକରି ଦଦରା ଛିଦ୍ର ବିଶିଷ୍ଟ ଡଙ୍ଗାରୁ କେବଳ ବାହାରି ଆସନ୍ତୁ, ସାଂଗଠନିକ ଡଙ୍ଗାରୁ ଓହ୍ଲାଇ ବାହାରି ଆସନ୍ତୁ। ସିଓନର ସେହି ସୁରକ୍ଷାର ଡଙ୍ଗା ମଧ୍ୟକୁ, ଖ୍ରୀଷ୍ଟରୂପୀ ସେହି ପୁରାତନ ଡଙ୍ଗାକୁ, ଯାହାକି ଅଦ୍ୟାବଧି କଦାପି ପରପାରିରେ ଉଚିତ ସମୟରେ ପହଞ୍ଚିବାକୁ ସଫଳ ହେଲେ ତହିଁ ମଧ୍ୟକୁ ବାହାରି ଆସନ୍ତୁ। ପୁଣି ତାହା ହିଁ ଅଟେ, ବିଚାର କରନ୍ତୁ, ସେ ଲୋକମାନଙ୍କ ପାଖକୁ ଯାଇ କହିବା ନିମନ୍ତେ ଏହା ମୋତେ ଏକ ସୁ ଅବସରକୁ ପ୍ରଦାନ କରିବ। ବର୍ତ୍ତମାନ ମୁଁ ବିଚାର କଲି ଏପରି ହୋଇପାରେ, ଆଜି ରାତ୍ରି କାଳଟି ଏହା ପ୍ରଭୁ ଭୋଜ ରାତ୍ରି ଅଟେ, ପୁଣି ସେମାନେ ଯେ ବାପ୍ତିସ୍ମର ଏକ କାର୍ଯ୍ୟସୂଚୀକୁ ରଖିଛନ୍ତି ଏପରି ମୁଁ ଶ୍ରବଣ କରିଥାଏ, ଅନ୍ୟ ଏକ ବାପ୍ତିସ୍ମର କାର୍ଯ୍ୟସୂଚୀକୁ ହାସଲ କରିବାକୁ ଯାଉଅଛନ୍ତି। ପ୍ରଭୁ ଭୋଜ ପାଳନ କରିବାକୁ ମୁଁ ଏଠାକୁ ଆସିବାକୁ ଚାହେଁ। ଗତଥର ମୁଁ ଏହାକୁ ହାତଛଡ଼ା କରିଥିଲି, ଏଠାରେ ଉପସ୍ଥିତ ରହିନଥିବାରୁ ତାହାର ସୁବିଧାକୁ ପାଇନଥିଲି। ତତ୍ପରେ ଏହା ଯେ ପ୍ରଥମ ରବିବାର ଥିଲା ସେ କଥାକୁ ମୁଁ ଜାଣିଥିଲି, ତେଣୁ ଏଠାକୁ ଉପସ୍ଥିତ ରହିବାକୁ ମୁଁ ପ୍ରସ୍ତୁତିକରଣରେ ଲାଗିପଡ଼ିଲି, ଯେପରିକି ଆଜି ରାତ୍ରିବେଳା ମୁଁ ପ୍ରଭୁ ଭୋଜରେ ଉପସ୍ଥିତ ରହିପାରେ। ଯେହେତୁ ମୁଁ ପ୍ରକୃତରେ ବିଚାର କରେ ଯେ ପ୍ରତ୍ୟେକ ଖ୍ରୀଷ୍ଟିଆନ ପାଇଁ ପ୍ରଭୁ ଭୋଜ ଗ୍ରହଣ କରିବାଟା ଏକ କର୍ତ୍ତବ୍ୟ ଅଟେ, ବାଇବଲ ଏପରି କହିଅଛି, ଯଦି ତୁମମାନେ ଏହାକୁ ଗ୍ରହଣ ନ କର ତେବେ ତୁମମାନଙ୍କର ମୋ ସହିତ କୌଣସି ଅଂଶ ନାହିଁ। ପୁଣି ଖ୍ରୀଷ୍ଟିଆନମାନଙ୍କ ପାଇଁ ଏହା ଯେ ଅମଳର ସମୟ ଅଟେ ଏପରି ମୁଁ ବିଶ୍ୱାସ କରେ। ଯଦି ଆମମାନେ ଏହାକୁ ଗ୍ରହଣ ନ କରୁ ତେବେ ତାଙ୍କ ସହିତ ଆମମାନଙ୍କର କୌଣସି ଅଂଶ ନାହିଁ। ତତ୍ପରେ ଯଦି ଅଯୋଗ୍ୟ ରୂପେ ଆମମାନେ ଏହାକୁ ଗ୍ରହଣ କରୁ ତେବେ ତ ଆମମାନେ ଖ୍ରୀଷ୍ଟଙ୍କ ଶରୀରର ପୁଣି ତାଙ୍କର ମୃତ୍ୟୁର ଦୋଷୀ ଅଟୁ। ତେଣୁ ଏହା ଏପରି ଏକ ସ୍ଥାନରେ ଆସି ପହଞ୍ଚେ ଯେଉଁଠାରେ ଏହା ଜଣେ ଖ୍ରୀଷ୍ଟିଆନକୁ ପ୍ରାର୍ଥନା କରୁଥିବାରେ ଲଗାଇ ରଖେ। ଯେତେବେଳେ ସେ ପ୍ରଭୁଭୋଜକୁ ଆସେ ଆମମାନଙ୍କୁ ଭକ୍ତିଭାବକୁ ବହନ କରି ଆସିବାକୁ ଅଛି। ଶାନ୍ତ ଭାବରେ ପବିତ୍ରତାର ସହିତ ଧୀର ସ୍ଥିର ସହିତ ଅଗ୍ରସର କରୁଥାଇ ଆମମାନଙ୍କ ସକଳ ପ୍ରକାରର ତ୍ରୁଟି ଦୁର୍ବଳତାକୁ ସ୍ୱୀକାର କରୁଥିବା ଦ୍ୱାରା ପରସ୍ପର ପାଇଁ ପ୍ରାର୍ଥନା କରୁଥିବା ଦ୍ୱାରା ପ୍ରଭୁ ଭୋଜରେ ସମ୍ମିଳିତ ହେବାକୁ ହିଁ ଅଛି। କେବଳ ସେତିକିଟା ନୁହେଁ, ମାତ୍ର ଆମମାନଙ୍କୁ ଅବଶ୍ୟ ଅନୁଭବ କରିବାକୁ ଅଛି ଆମମାନଙ୍କ ମଧ୍ୟରେ ଯଦି କେହି ଭାଇ ଅଥବା ଭଉଣୀ ଏପ୍ରକାରେ ଅଛନ୍ତି ଯିଏକି କୌଣସି କ୍ଷେତ୍ରରେ ମାର୍ଗରୁ ଟିକେ ଓହରି ଯାଇଛନ୍ତି ବୋଲି ଆମମାନେ ଅନୁଭବ କରୁ, ତେବେ ପ୍ରଭୁ ଭୋଜର ରାତ୍ରିରେ ସେ ବ୍ୟକ୍ତିଙ୍କ ପାଇଁ ଆମମାନେ ହୃଦୟର ନିହାତି ପକ୍ଷେ ଭାରଗ୍ରସ୍ତ ହେବାକୁ ଅଛି। ବିଶେଷତଃ ସେମାନଙ୍କ ସହିତ ଭେଟ ହେବାକୁ ଭାରାକ୍ରାନ୍ତ ହେବାକୁ ଅଛି, ଯେପରିକି ସେମାନେ ଅଗ୍ରସର ହୋଇ ଆସିବାକୁ ସକ୍ଷମ ହେବେ, ପୁଣି ପ୍ରଭୁ ଭୋଜ ଗ୍ରହଣ କରିବେ, ପୁଣି ଜଗତର ସହିତ ଯେପରି ଦୋଷୀ ରୂପେ ବିବେଚିତ ନ ହେବେ, କାରଣ ସେମାନେ ଆମମାନଙ୍କର ଭାତୃଗଣ ଆଉ ଭଗ୍ନୀଗଣ ଅଟନ୍ତି। ବର୍ତ୍ତମାନ ବିଗତ ପ୍ରାୟ କିଛି ସପ୍ତାହ ଧରି ଦୁଇ କିମ୍ବା ତିନି ସପ୍ତାହ ଧରି ତିନି ସପ୍ତାହ ହୋଇ ଚାଲିଛି। ମୁଁ ଅଧିକ କିଛି ବାକ୍ୟର ବିଷୟକୁ ପ୍ରଚାର କରିନାହିଁ, ମୁଁ କେବଳ ବିଶ୍ରାମ ଗ୍ରହଣ କରୁଥିଲି। ଯେହେତୁ ମୋ ପାଇଁ ଟିକେ ବିଶ୍ରାମ କରିବା ସମୟ ଏହା ଅଟେ, ବିରାଟ ଧରଣର କାର୍ଯ୍ୟସୂଚୀ ପୂର୍ବରୁ ସେପରି ଅଟେ। ଭାଇ ନେଭିଲ କହିଥିବା ସେହିସବୁ ପୂର୍ବାଭାସ ବିଷୟଗୁଡ଼ିକୁ ଶୁଣୁଥିଲି, ରାଜନୈତିକ ବ୍ୟକ୍ତିଗଣଙ୍କ ମଧ୍ୟରେ, ପୁଣି ସେହି ବ୍ୟକ୍ତିଗଣଙ୍କ ମଧ୍ୟରେ ସେହିସବୁ ରହିଛି ଯେଉଁମାନେ କି ସେହିସବୁ ଘଟଣାବଳୀର ବିଷୟକୁ ବୁଝନ୍ତି। ଏକ ପରମାଣୁ ଶକ୍ତିର ଯୁଦ୍ଧ ସମ୍ବନ୍ଧରେ ଯାହାକି ଅତି ନିକଟରେ ଘଟଣା ଅଟେ, ପୁଣି ଡିସେମ୍ବରରୁ ଜାନୁଆରୀ ମାସ ମଧ୍ୟରେ ଶେଷ ହେବ।
The nation cannot survive an atomic war. We just could not do it.
ଆଚ୍ଛା, ତେବେ ଏହା ତ ଅଗ୍ରେସରେ, ତାହା ତ କେବଳ ସଠିକ ବିଷୟ ପରି ଅଟେ। ସେମାନେ ଏହାକୁ ଘୋଷଣା କରିଥିଲେ, ଏହାକୁ ଆରମ୍ଭ କରିସାରିଥିଲେ, ତତ୍ପରେ କେତେକ ସଂଖ୍ୟକ ବୋମା ମାତ୍ରକ, ତତ୍ପରେ ସବୁକିଛି ବ୍ୟବସ୍ଥା ସମାଧାନ ହୋଇଯିବ। ତେଣୁ ରାଷ୍ଟ୍ରଟିଏ ଏକ ଆଣବିକ ଯୁଦ୍ଧର ପ୍ରକୋପକୁ କୌଣସି ପ୍ରକାରେ ସହନ କରି ସୁସ୍ଥିର ରହିପାରେ ନାହିଁ, ଆମମାନେ ଏହାକୁ କୌଣସି ପ୍ରକାରେ ବରଦାସ୍ତ କରି ନପାରୁ। କିନ୍ତୁ ତାହା ଜଣେ ଖ୍ରୀଷ୍ଟିଆନକୁ ଆଦୌ ସତର୍କ କରିପାରେ ନାହିଁ, କିମ୍ବା ଏହା ଜଣେ ଖ୍ରୀଷ୍ଟିଆନକୁ କୌଣସି ପ୍ରକାରେ ସତର୍କ କରିବା ଉଚିତ ନୁହେଁ। ଆମମାନଙ୍କୁ ଯେକୌଣସି ମୁହୂର୍ତ୍ତରେ ସତର୍କ ହୋଇ ରହିବାଟା ଉଚିତ ଅଟେ। ଆମମାନଙ୍କର ପ୍ରଭୁ ପ୍ରଭୁଙ୍କୁ ଆସୁଥିବା ଘଟଣାକୁ ଅପେକ୍ଷା କରିବା ଉଚିତ ଅଟେ।
This is not taste. This is just here at home. There's no taste, so you don't have to watch what you're saying about going to someone else or so forth. It's just the home folks.
ପୁଣି ଆହେ ବହୁଦା ଏହି ସବୁ ଘଟଣାକୁ ଦେଖିଥାଉ। ଏହାକୁ ଟେପ୍ କରିବା ନିମନ୍ତେ ନୁହେଁ, ଏହା ତ ଏଠାରେ କେବଳ ପରିବାରର ନିମନ୍ତେ ଅଟେ। ସେପରି ସ୍ଥଳେ କୌଣସି ଟେପ୍ ନାହିଁ, ତେଣୁ ଆପଣ ଯେ କ'ଣ କହୁଅଛନ୍ତି ସେଥିପାଇଁ ଆପଣଙ୍କୁ କୌଣସି ପ୍ରକାର ଧ୍ୟାନ ଦେବା ଆଦୌ ପଡ଼େ ନାହିଁ। କୌଣସି ଅନ୍ୟ ଜଣଙ୍କ ପାଖକୁ ଯିବା ପାଇଁ କିମ୍ବା ସେପରି ଧରଣର ଅନ୍ୟାନ୍ୟ କାର୍ଯ୍ୟକୁ କରିବା ପାଇଁ ପଡ଼େ ନାହିଁ। ଏହା ତ କେବଳ ଗୃହସ୍ଥିତ ପଲଗୁଡ଼ିକର ସଦସ୍ୟଙ୍କ ପାଇଁ ପ୍ରଯୁଜ୍ୟ ଅଟେ। ମୁଁ ଯେ କ'ଣ କରିଆସୁଅଛି ସେ ସମ୍ବନ୍ଧରେ ମୁଁ ଆପଣମାନଙ୍କୁ ଅବଗତ କରେ। ମୁଁ ଗୁଣ୍ଡୁଚି ମୂଷା ଶିକାର କରିବାକୁ ଯୋଜନା କରି ଆସୁଅଛି, ପୁଣି ମୁଁ ଆଦୌ ଭଲ ରୂପେ ଶିକାର କରି ଆସୁନାହିଁ। ସେହି ସ୍ଥାନରେ ପ୍ରଚୁର ସଂଖ୍ୟକ ଗୁଣ୍ଡୁଚି ମୂଷା ନାହାନ୍ତି। ପୁଣି ମେଷଗୁଡ଼ାକୁ ଖୋଜିବାକୁ ମୁଁ ଆଲାସ୍କାକୁ ଯାଉଅଛି। ପୁଣି ଏପରି ହୋଇପାରେ ଯେ କେତେକ ବ୍ୟକ୍ତିବିଶେଷ ସେପରି କରିପାରନ୍ତି, ଏକାଧିକ ବ୍ୟକ୍ତି ତାହାକୁ ସମ୍ଭବତଃ କରିପାରନ୍ତି। ଆପଣ ସେହି ଶିକ୍ଷାର କଥାକୁ ଏକ ଟେପ୍ ପରେ କିମ୍ବା ଅନ୍ୟ କୌଣସି ସାଧନ ମାଧ୍ୟମରେ କହିପାରନ୍ତି ନାହିଁ, କାରଣ ଏପରି କେତେକ ବ୍ୟକ୍ତି ସେପରି ସ୍ଥଳେ ଅଛନ୍ତି ଯେଉଁମାନେ ଖୋଜୁଥିବା ବିଷୟକୁ ଆଦୌ ବିଶ୍ୱାସ କରନ୍ତି ନାହିଁ, କୌଣସି ପ୍ରକାର ସେପରି କରନ୍ତି ନାହିଁ। ତଥାପି ମୁଁ ସବୁବେଳେ ଲକ୍ଷ୍ୟ କରିଥିଲି, ଏହା ତ ସେହିମାନେ ଅଟନ୍ତି ଯେଉଁମାନେ କଦାପି ଖୋଜିବାର କର୍ମରେ ଆଦୌ ବିଶ୍ୱାସ ରଖନ୍ତି ନାହିଁ। ସେମାନଙ୍କୁ କିଛିଟା ଭୋଜନ ଆଣି କେବଳ ଦେଇଦିଅନ୍ତି, ପୁଣି ସେଥିରେ ଯେ ସେମାନେ ଅତ୍ୟଧିକ ରୂପେ ସନ୍ତୁଷ୍ଟ ହୋଇପଡ଼ନ୍ତି ତାହା ଆପଣମାନଙ୍କୁ ଜଣା। ପୁଣି ଠିକ୍ ସେହି ନାରୀଙ୍କ ପରି ଏକଦା ସେ ମୋତେ କହିଥିଲେ, ଭାଇ ବ୍ରାହ୍ମ, ଆପଣ ଯେ ଠେକୁଆ ଗୁଡ଼ାକୁ ଶିକାର କରନ୍ତି ସେ ପ୍ରକାର ଅର୍ଥ କରି ଆପଣ ମୋତେ କହିବାକୁ ଚାହାନ୍ତି କି? ମୁଁ କହିଥିଲି, ହଁ ମହାଶୟା, ତାହା ହିଁ। ପୁଣି ବହୁମୂଲ୍ୟ ପ୍ରାଣଟିର ସମ୍ବନ୍ଧରେ ମୁଁ ଏହାକୁ ଆଦୌ କହୁନାହିଁ, ସେ ତ କହିବା ଲାଗି ପଡ଼ିଲେ। ଆଉ ସେ କହିଥିଲେ, ଆରେ ବା, ତାହା ଅତି ଅସହନୀୟ ମନ୍ତବ୍ୟ ଅଟେ। ଆପଣଙ୍କୁ ସେହି ଠେକୁଆ ଗୁଡ଼ାକୁ ଆଦୌ ଗୁଳିବିଦ୍ଧ କରିବାର ଉଚିତ ନୁହେଁ। ଆଉ ତେବେ ତ ନଥିଲା, ସେହି ଋତୁଟି ଅଦ୍ୟାବଧି ଶେଷ ହୋଇନଥିଲା। ସେହି ସମାନ ସ୍ତ୍ରୀଲୋକଟି କହିଥିଲେ, ସେହି ଠେକୁଆ ଗୁଡ଼ାକରୁ କେତୋଟି ଠେକୁଆ ଆପଣ ମୋ ପାଇଁ ଆଣିଦେବେ କି? ସେ କହିଥିଲେ, ମୁଁ କଦାପି ଖାଇଥିବା ସବୁଠାରୁ ସ୍ୱାଦିଷ୍ଟ ବ୍ୟଞ୍ଜନ ସେଗୁଡ଼ିକ ଅଟନ୍ତି। ମୁଁ କହିଥିଲି, ଭଲ କଥା, ମୁଁ ଏପରି ଧାରଣା କରେ ଯେ ଯାହାକୁ ସଂସ୍କୃତି ବୋଲି ମୁଁ କହେ ତାହା ଏହା ହିଁ ଅଟେ, ବୁଝନ୍ତି ତ? ତତ୍ପରେ କେହି ଜଣେ କହିଥିଲେ, ଆପଣ କ'ଣ ବୋଲି ଅର୍ଥ ପ୍ରକାଶ କରନ୍ତି? ମୁଁ କହିଥିଲି, ସେହି ସ୍ତ୍ରୀ ଲୋକଙ୍କର ଏକ ସଂସ୍କୃତି ରହିଛି। ମୁଁ କହିଲି, ସଂସ୍କୃତିଟି କେତେକଙ୍କର ଅଟେ ଯେଉଁମାନେ ଠେକୁଆଟିଏ ଶିକାର କରିବାକୁ ବିଶେଷ କିଛି ସାହସକୁ ହାସଲ କରିନାହାନ୍ତି, ମାତ୍ର କେହି ଜଣେ ଅନ୍ୟ ବ୍ୟକ୍ତି ତାହାକୁ ଶିକାର କଲା ଉତ୍ତରେ ତାହାକୁ ଭୋଜନ କରିପାରନ୍ତି। ସୁତରାଂ ମୁଁ ଧାରଣା କରେ ତାହା ହିଁ ଯାହା ଅଟେ, ତାହା ହିଁ ଯାହାକୁ ଆପଣମାନେ ସଂସ୍କୃତି କହନ୍ତି।
Leave it alone. Don't shoot a bird just for a target. See, that's not right.
अरे बा मु अटे मु सेपरी करे नहीं मु जने संरक्षणकारी अटे मु हत करया को किबा विनष्ट कर पकाया को आदो विश्वास करे नहीं मु निजर पुओ को शिक्षा दिए पुलिस मानन को सुद्धा शिक्षा दिए जबारे मो सहित शिकार करती कौनसी द्रव्य को आदो निय नहीं जेते बेला पर्यंत तुमने ताहा को भोजन करया को पसंद करूछ बुझंती त ताकु एकला छाड़ी दियो केवल लक्ष्य साधित केवल लक्ष्य साधिबा को पक्षीटी आदो मार नहीं बुझंती त ता आदो यथोचित व्यवहार नुहे लक्ष्यटी हासिल करथिले सेठारे ताहाकु व्यवस्थित करथिले पुलिस से आरको गुलीबिद्ध करथिले आपण एक खेल विषय को भोजन करने जाती कौन सी एक उद्देश्य निम्ते यह रखा जा पुणी यह नष्ट कर आचरण टी जेकोसी अन्य वस्तु को नष्ट कर व्यवहार अटे यहपरी कर आद उचित विषय नुहे पशुगुड़ी केवल लक्ष्य भेद कर आचरण टी आद उचित विषय नुहे बंधुगण मुझे पर्वतमार अंतर मध्य को चली जाए यह तो शिकार करने जाऊर कौन सी विषय हो न था बहुत शेषार जीवार विषय हो न था सेठे प्रभु सहित एकला रही समय बीतवाक मुझे आपण मध्य केतक जन आप जदि ध्यान देवे मोर सर्वश्रेष्ठ अनुभूति जहाँ मुझे तापरी अटे जे मुझे शिकार कर बाहर को चली जाए से परमेश सहित मुझे साक्षात कर मोर सकल अनुभूति आधार में थी से दिन प्रात काल जो अनुभूति को पाई सेपरी धरण एक अनुभूति को पूर्वे कदापि हासिल करी एठारे ठीक यही स्थान में गुंडुची मूसा शिकार करने जा समय मुझे मोर संपूर्ण जीवन में चिन्ह गुड़ को पी अद्भुत कर्म गुड़ पी अन्न्य अनेक प्रकार घटना गुड़ को देखी किंतु पूर्वे मुझा कि अनुभूति को पाई से सब अधिक गुरुतर भाव यह मत प्रभावित कर तेणु बर्तमान केवल विचार करंतु सूर्योदय हेबार ठीक अल्प समय पूर्वे वर्षा होता पुरी चारिआड़े घन बादल भरपूर हो रही आहर सम्मुखे ठिया हो रही थवर मुझ देख ली ऊपर को उठुला पुरी केतक पियाला सजा हो रही आकृति में एक पहाड़ ऊपर को उठुला सेठे सज्जित अवस्था रही चिनोटी मेघधनु उच्चक हो उठुला पुणी अति सहजरे आपण कथबार्ता कर पार्ला न्याय समस्त अंचल अतिशय निस्तब्ध हो पड़ा तत्पर यह अति निकट को चली जाता पुणी ताक कथबार्ता कर शुणिली पुणी जो समाचार आपण मैंने शुणुंता निराट सत्यकता अटे से कथा को दृढ़ कर बुझती तो कहते नूतन नियम जीशु ही पुरातन नियम जिहोवा अटंती से निजर मुखाटी को केवल परिवर्तन करथिले अच्छा ताकू लगातार अध्ययन करने को मु बसी पड़िली मु हासिल कली जे से समान शब्द टी जेउठारे ସେ ନିଜର ମୁଖମଣ୍ଡଳକୁ ବଦଳାଇ ଦେଲେ। ଗ୍ରୀକ୍ ଭାଷାରେ ରହିଥିବା ସେହି ବାକ୍ୟବଳାଟି ପ୍ରକୃତରେ ତାହା ଅର୍ଥ ପ୍ରକାଶ କରିଥିଲା, ଆପଣାର ମୁଖାଟିକୁ ପରିବର୍ତ୍ତନ କରୁଛନ୍ତି, ଏପରି ଭାବାର୍ଥକୁ ପ୍ରକାଶ କରିଥିଲା। ବାସ୍ତବରେ ତାଙ୍କର ପର୍ଦ୍ଦାଟିକୁ ବଦଳାଇଥିଲା ସେପରି ନୁହେଁ, ମାତ୍ର ତାଙ୍କର ମୁଖାଟିକୁ ବଦଳାଇଥିଲା। ତାହା ସେହି ସ୍ଥାନକୁ ଚାଲି ଆସିଲା ଯେଉଁଠାରେ ସେ ରୂପାନ୍ତରିତ ହେଲେ, ବୁଝନ୍ତୁ, ଯାହାର ଅର୍ଥ ସେ ଆପଣାର ପଥକୁ ପରିବର୍ତ୍ତନ କଲେ। ସେ ପରମେଶ୍ୱର, ସେ ଯିହୋବା ହିଁ ଥିଲେ। ପୁଣି ପରମେଶ୍ୱର ଯିହୋବା ସ୍ୱୟଂକୁ ଆତ୍ମା ସ୍ୱରୂପରୁ ପରିବର୍ତ୍ତନ କଲେ, ଆଉ ଜଣେ ମାନବ ହେଲେ। ସେ ତ ସେହି ସମାନ ଯିହୋବା ପରମେଶ୍ୱର ଥିଲେ, ଯାହାର ଅର୍ଥ ସେହି ଜଣକ ପିତା ଥିଲେ, ପୁଣି ଏହି ଜଣକ ପୁତ୍ର ଅଟନ୍ତି, ଅସ୍ତିତ୍ୱରେ ସମାନ ବ୍ୟକ୍ତି ଜଣକ ଅଟନ୍ତି। ଆଉ ତତ୍ପରେ କିପରି ସେ ପ୍ରଚାର କରି କହିବା ନିମନ୍ତେ ମୋତେ କିଛିଟା ବିଷୟକୁ ଦେଲେ, ପ୍ରଭୁ ଯଦି ଇଚ୍ଛା କରୁଥାନ୍ତି ତେବେ ମୁଁ ସେହି ସମାନ ବୃକ୍ଷଟିର ନିକଟରେ ଉପସ୍ଥିତ ରହିବାକୁ ଯାଉଅଛି ଯେଉଁଠାରେ ଆଜିର ପ୍ରାତଃକାଳରେ ସୂର୍ଯ୍ୟୋଦୟ ସମୟରେ ଉପସ୍ଥିତ ଥିଲି। ପୁଣି ସେ ଯେ ମୋ ନିକଟରେ ପୁନର୍ବାର ଉପସ୍ଥିତ ହୁଅନ୍ତି ଏପରି ମୁଁ ଭରସା କରେ, ସେ ଉପସ୍ଥିତ ହେବେ ଏପରି ମୁଁ ଭରସା କରେ। ତେବେ କଣ ଯେ କରିବାକୁ ଅଛି ସେ ବିଷୟଟିକୁ ମୁଁ ଯେପରି ଜାଣିପାରେ, ଲୋକମାନଙ୍କ ପାଇଁ ମୋ ହୃଦୟରେ ଏକ ଭାରକୁ ରଖିଅଛି। ଯେହେତୁ ସମୟର ଘଡ଼ିଟି ଯେ ନିକଟତର ହେଉଅଛି, ତାହାକୁ ମୁଁ ଯେତେବେଳେ ଦେଖୁଅଛି, ପୁଣି ଲୋକମାନେ ଯେ ଆଦୌ ପ୍ରସ୍ତୁତ ନୁହନ୍ତି ସେ କଥାକୁ ମୁଁ ଯେତେବେଳେ ବୁଝୁଅଛି, ପୁଣି ମୋର ପ୍ରିୟ ବ୍ୟକ୍ତିଗଣ କଣ ଯେ କରିବା କଥା ଆଉ ଆଉ କହିବା କଥା ସେ ବିଷୟଟିକୁ ମଧ୍ୟ ଜାଣୁନଥିବାରୁ ମୁଁ ପାହାଡ଼ର ଉପରକୁ ଯାଉଅଛି, ପୁଣି ସେ ଯେ ମୋତେ କଣ ନିର୍ଦ୍ଦେଶ ଦେବେ ସେ କଥାକୁ ମୁଁ ଯେପରି ଜାଣିବି, ତେଣୁ ମୋ ପାଇଁ ପ୍ରାର୍ଥନାରେ ଲାଗି ରହନ୍ତୁ। ତତ୍ପରେ ମୁଁ ଛାଡ଼ିବାକୁ ଚାହେଁ, ଆସନ୍ତାକାଲିର ଅପରାହ୍ନରେ କିମ୍ବା ମଙ୍ଗଳବାର ଦିନର ପ୍ରାତଃକାଳରେ ମୁଁ ଛାଡ଼ିବାକୁ ଚାହେଁ। ଏହି ଆରାଧନାଳୟରେ ଜଣେ ଭାଇ ଏତେବେଳେ ଉପସ୍ଥିତ ଅଛନ୍ତି, ସେ ଆଉ ମୁଁ ଆମମାନେ ଉଭୟେ ବ୍ରିଟିଶ କଲମ୍ବିଆ ଅଞ୍ଚଳକୁ ଯିବା ପାଇଁ ଏ ସ୍ଥାନକୁ ଛାଡ଼ୁଅଛୁ। ପୁଣି ପେଣ୍ଟିକୋଷ୍ଟାଲ ସେବକମାନଙ୍କର ଏକ ଦଳ ସେବକଙ୍କ ସହିତ ମୁଁ ବାହାର ଅଞ୍ଚଳକୁ ଯାଉଅଛି। ଏହି ଯାତ୍ରାର କାର୍ଯ୍ୟକ୍ରମଟି ସାହାଯ୍ୟ ପ୍ରଦାନ କରାଗଲା, ଏହା ମୋତେ ପଇସାଟିଏ ମଧ୍ୟ ଖର୍ଚ୍ଚ କରିବାକୁ ଦିଏ ନାହିଁ। ସେମାନେ ଯାତ୍ରାର ଖର୍ଚ୍ଚଟିକୁ ସାହାଯ୍ୟ ଦାନ କରିଥିଲେ, ପୁଣି ଜଣେ ମାର୍ଗଦର୍ଶକଙ୍କୁ ମଧ୍ୟ ହାସଲ କରିଥିଲେ, ଆଉ ସେହି ମାର୍ଗଦର୍ଶକ ଜଣକ ପବିତ୍ରତ୍ୱରେ ଭରପୁର ଥିବା ଜଣେ ପେଣ୍ଟିକୋଷ୍ଟାଲ ଭାଇ ଅଟନ୍ତି। ତତ୍ପରେ ପ୍ରଭୁ ଯୀଶୁଙ୍କ ନାମରେ ବାପ୍ତିଜିତ କରିବାକୁ ମୁଁ କେତେକ ଜଣଙ୍କୁ ହାସଲ କରିଅଛି, କେବଳ ଅନୁସନ୍ଧାନକାରୀ ପୁଣି ସେପରି କିଛି ବ୍ୟକ୍ତି ସେମାନେ ଅଟନ୍ତି ଯେଉଁମାନେ କି ଏହି ଟେପ୍ ଗୁଡ଼ିକ ମାଧ୍ୟମରେ ବୁଝିଛନ୍ତି ଯେ ସବୁ ଟେପ୍ ବାହାରକୁ ପ୍ରେରିତ ହୋଇଥିଲା, ତଦ୍ୱାରା ଆଲୋକଟି ଦେଖିଛନ୍ତି, ପୁଣି ଯୀଶୁଖ୍ରୀଷ୍ଟ ନାମରେ ମୁଁ ସେମାନଙ୍କୁ ବାପ୍ତିଜିତ କରେ ବୋଲି ମୋ ନିକଟରେ ପ୍ରକାଶ କରିଛନ୍ତି। ପାଇନ୍ ତତ୍ପରେ ବ୍ରିଟିଶ କଲମ୍ବିଆର ସେବକୀୟ ସଂଘର ମୁଖ୍ୟ ବ୍ୟକ୍ତିଙ୍କୁ ମୁଁ ଆସନ୍ତା ଶନିବାର ଦିନ ସନ୍ଧ୍ୟାକାଳରେ ବ୍ରିଟିଶ କଲମ୍ବିଆସ୍ଥ ଡୋସନ୍ କ୍ରିଜ୍ର ପାଇନ୍ ଲଜ୍ରେ ଭେଟିବାକୁ ଯାଉଛି। ପୁଣି ଯୀଶୁଖ୍ରୀଷ୍ଟ ନାମରେ ବାପ୍ତି ଦେବାକୁ ସେ ଖିଜିତ ପୁଣି ତୃଷିତ ହେଉଛନ୍ତି। ତେଣୁ ଆପଣମାନେ ଧ୍ୟାନ ଦିଅନ୍ତୁ ବନ୍ଧୁଗଣ, ଏହା ତ ସର୍ବୋପରି ଖୋଜୁଥିବାର ବିଷୟଟି କଦାପି ନୁହେଁ। ମୁଁ ଏହି ମାର୍ଗଦର୍ଶକଙ୍କୁ ବାପ୍ତିଜିତ କରିବାକୁ ଚାହେଁ। ତତ୍ପରେ ଏହି ଅଭିଯାନର ସମୟରେ କେତେଜଣ ପ୍ରଚାରକ ମୋ ସହିତ ଯାତ୍ରା କରନ୍ତି, ସେମାନେ ମଧ୍ୟରୁ ପ୍ରତ୍ୟେକ ଜଣଙ୍କୁ ଯୀଶୁ ଖ୍ରୀଷ୍ଟ ନାମରେ ବାପ୍ତିଜିତ କରିବାକୁ ଚାହେଁ। ଆପଣମାନେ ମୋ ପାଇଁ ପ୍ରାର୍ଥନା କରନ୍ତୁ, ବୁଝନ୍ତି ତ, ଯାହାକି ସତ୍ୟ କଥା ଅଟେ ଏହାକୁ ମୁଁ ଜାଣେ। ପରମେଶ୍ୱରଙ୍କୁ ଦର୍ଶନ କରିବାକୁ ମୋର ହୃଦୟରେ ତୃଷା ପୋଇ କ୍ଷୀରର ଆତୁରତା ଅଟେ।
Before we approach the word, I won't take too much of your time. Just teach a little bit out of some scripture so we can get a place to find where we can go to praying and getting up.
ପୁଣି ଏଥିପୂର୍ବେ କି ଆମମାନେ ବଚନ ମଧ୍ୟକୁ ପଦାର୍ପଣ କରୁ, ମୁଁ ଆପଣମାନଙ୍କର ଅଧିକ ସମୟକୁ ଆଦୌ ନେବି ନାହିଁ। କେବଳ ଧର୍ମଶାସ୍ତ୍ର ମଧ୍ୟରୁ ଏକ ଛୋଟକାଟ ବିଷୟକୁ ଶିକ୍ଷା ଦେବି। ଯେତେବେଳେ ପର୍ଯ୍ୟନ୍ତ ଆମମାନେ ସେପରି ଏକ ସ୍ଥାନରେ ଆସି ପଦାର୍ପଣ କରିନାହୁଁ, ଅର୍ଥାତ୍ ପ୍ରାର୍ଥନା କରୁଥିବା ଯୋଗୁଁ ଆମମାନେ କେଉଁ ସ୍ଥାନକୁ ଗମନ କରିପାରୁ ତାର ସନ୍ଧାନ ପାଇପାରୁ ପୁଣି ଲାଭ କରୁଅଛୁ। ଏଠାରେ ଯେ କେହି ଜଣେ ବ୍ୟକ୍ତି ଠିଆ ହୋଇଅଛନ୍ତି ଏପରି ମୁଁ ବିଶ୍ୱାସ କରେ। ମୁଁ ଅକ୍ଷମ ଅଟେ, ମୋତେ କ୍ଷମା କରି ଦିଅନ୍ତୁ। କେହି ଜଣେ ବ୍ୟକ୍ତି ଟିକେ ନିକଟକୁ ଆସି ଏହାକୁ କହିଥିଲେ କି ଭାଇ ଜଣକ ଯେ କ'ଣ କହିଥିଲେ ତାହାକୁ ମୁଁ ସୁସ୍ପଷ୍ଟ ରୂପେ ଶୁଣିଲି ନାହିଁ। ତାଙ୍କ ଶିଶୁ ସନ୍ତାନଟିକୁ ସମର୍ପଣ କରିବାକୁ କହନ୍ତି କି? ମୋର ଭାଇ ନିଶ୍ଚିତ ରୂପେ। ମହାଶୟ, ହଁ, ଆପଣଙ୍କର ଶିଶୁ ସନ୍ତାନକୁ ସିଧାସଳଖ ଏଠାକୁ ନେଇ ଆସନ୍ତୁ, ତାହାକୁ ସମ୍ପାଦନ କରିବା ନିମନ୍ତେ ଆମମାନେ ଆନନ୍ଦିତ ହେବୁ। ବର୍ତ୍ତମାନ ମୁଁ ଏଥିରେ ବିଶ୍ୱାସ କରେ, ସୁତରାଂ ସେମାନେ ଏଠାକୁ ଆସି ପାରିବା ପୂର୍ବେ ମୁଁ ଲୋକମାନଙ୍କୁ ଏହାକୁ ଯେପରି ବୁଝାଇ ପାରନ୍ତି, ପ୍ରାଞ୍ଜଳ ଭାବେ ବୁଝାଇ ଦେଇପାରନ୍ତି। ଭାଇ ଆର୍ନଲ୍ଡ ଭିତରେ ଉପସ୍ଥିତ ଅଛନ୍ତି କି? ରେଡି ଅଛନ୍ତି କି? ଟେଡି ଅଛନ୍ତି କି? ଖୁବ୍ ଭଲ କଥା, ଆପଣଙ୍କ ପାଇଁ ଆପଣ ଯଦି ପିଆନୋ ବଜାଇବାକୁ ଚାଲି ଆସିପାରନ୍ତି। ପୁଣି ଅଧିକାଂଶ ବ୍ୟକ୍ତି ଏହି ଛୋଟ ପିଲାମାନଙ୍କୁ ପାଣି ଛିଞ୍ଚାଡୁଅଛନ୍ତି, ପୁଣି ସେମାନେ ଏହାକୁ ଶିଶୁମାନଙ୍କର ବାପ୍ତିସ୍ମ ବୋଲି ପରିଚିତ କରାନ୍ତି। ତେଣୁ ଆପଣଙ୍କର ମଣ୍ଡଳୀ ଯଦି ତାହା କରେ ତାହା ତ ଉଚିତ ଅଟେ।
But you see, if they do, it's the order of the church. It is not a scripture. The scripture does not support baptizing your sprinkling.
କିନ୍ତୁ ଆପଣମାନେ ଧ୍ୟାନ ଦିଅନ୍ତୁ, ସେମାନେ ଯଦି କରନ୍ତି ଏହା ତ ମଣ୍ଡଳୀର ଏକ ବିଧାନ ଅଟେ, ଏହା କଦାପି ଧର୍ମଶାସ୍ତ୍ର ବାଇବଲର ସଙ୍ଗତ ବାପ୍ତିସ୍ମ ନୁହେଁ। ଆପଣମାନଙ୍କର ପାଣିର ଛିଟା ଦେଇ ବାପ୍ତିସ୍ମ ହେବାର ରୀତି ବାଇବଲ କଦାପି ଉତ୍ସାହିତ କରେ ନାହିଁ।
The scripture does not support sprinkling in any manner. There's no one ever sprinkled in the Bible. Everybody was baptized by immersion in the name of Jesus Christ.
କୌଣସି ପ୍ରକାରେ ଧର୍ମଶାସ୍ତ୍ର ବାଇବଲ ଛିଟା ଦାନର ବାପ୍ତିସ୍ମକୁ ଆଦୌ ଉତ୍ସାହିତ କରେ ନାହିଁ। ବାଇବଲରେ କେହି ଜଣେ ହେଲେ ବ୍ୟକ୍ତି କଦାପି ପାଣି ଛିଞ୍ଚା ଯାଇଥିଲେ, ସେମାନେ ସମସ୍ତେ ହୋଇଥିଲେ, ସେମାନଙ୍କ ମଧ୍ୟରେ ପ୍ରତ୍ୟେକ ଜଣ ଯୀଶୁଖ୍ରୀଷ୍ଟ ନାମରେ ଜଳରେ ଡୁବିତ କରାଯାଇ ବାପ୍ତିଜ କରାଯାଇଥିଲେ।
But now the babies in the Bible, They brought them up and dedicated them to the Lord. They brought little children and dedicated them to the Lord, gave them to the arms of the Lord Jesus.
그런데 전에 시수 산타는 이때벌에 스마네 니코르고 하나가래 아 프로몬카타레 스마네 스마르비타 하이틀레 스마네 시수 산타만을 가리틀레 아 프로몬카 우드데스레 스마네코 스마폰을 가리틀레 스마네코 지수운카 코르데이 스마폰을 가리틀레.
All right, sister, bring your little one on. And any other one got the little ones that wants them dedicated, well, we'd be glad to do that. Make a dedication service for our little babies.
Amen. 보니 에야 ठीक 어때? 에야 에타고 니자 시수 산타나코 내야선토. 보이 언냐 제케 व्यक्ति 호언토나 카히키 니자라 시수 산타나코 더리 천티 제만에 시바나코 समर्पण 코야코 इच्छा 칸티. 예디 시바나코 समर्पण 코야코 암마네 아난디토 헤부. 암마나코 초토 초토 시수마나코 니먼테 암마네 야코 우파사나로 समयरे 우스서리코 सभाकार्य रूपे प्रस्तुत करो चाहिबो.
Now Jesus in the scripture, now in this church here, we have mixed up organizations of all kinds, some of them Protestant, some Catholic, and even have Jews that come in here, there's Orthodox Jews. That's the reason we strictly call ourselves interdenomination.
보니 지수 पवित्र धर्मशास्त्र रे ताहि करिथिले. 보니 एठारे मंडली मध्य आमने विभिन्न धरण संगठन एक मिलामिशा सहभागिता को हासिल करतेक जन प्रोटेस्टांट अटंती केतेक कैथोलिक अटंती पुणे पर केतेक जिहुदी एठाक आसिछंती जे माने कि रूढ़िवादी जिहुदी अटंती ताही से कारण अटे जे आमने कठोर भाव आपणा को समेहित कर संप्रदाय इंटर डिनोमिनेशन बोली परिचित कराई थाउ.
And now, so that you would understand, we try at this church to be a scriptural church, just staying with the Bible. Wherever the Bible says anything, we follow that right exactly that way.
पुनी एतबेले जेपरे की आपण माने बुझि जाय पारंती आ माने जत्न करै थाउ एई मंडली रो मध्य रे आ माने प्रयास करै थाउ या एक धर्मशास्त्र संगत मंडली रूपे गठन करिया को पुनी केवल बाइबल मध्यरु कहिबा को चेष्टा करि थाउ. बाइबल जे को स्थान रे जा किसी निर्देश दे कहि थाए आ माने ताहा को वास्तव रे ठीक सही पर हरे अनुसरण करू.
The first church and all Christians and new ministers will admit that this is the history of the first church. We all know that. This is exactly what took place.
पुणि सर्वप्रथम मंडली आ सकल ख्रीष्टियान पुणि आपण माने सेवकगण एहाको स्वीकार करिवे जे एहा ही प्रथम मंडली इतिहास अटे. आम माने समस्ते ताहाको जानु एहा प्रकृतरे ताहि अटे जहा कि घटीथिला.
I was speaking to a priest, a Catholic priest lives up here on the road recently, and he said, Mr. Brandon said, are you a non-Catholic or a Protestant? I said, a Protestant.
मु जने धर्मजाजक सहित कथबार्ता करूथिले जने कैथोलिक धर्मजाजक से थिले जे कि एठारे राष्ट्र ठीक करे निकट अतीत रे बास करूथिले आ से कहितले श्रीमान ब्रह्मम से कहितले आपण कर अन कैथोलिक किमा जने प्रोटेस्टेंट अटंती मु कहितले जने प्रोटेस्टेंट अटे.
He said that you protest us. I said no sir, I do not protest the people, it's the church, the doctrine of the church.
से पचारिथिले तबे त तुम्हे आमको विरोध करिथा मु कहिथिली आज्ञा सेपरि नहे मु कदापि विरोध करे नहि लोकमानको आदौ विरोध करे नहि या त मंडली अटे या त मंडली रो धर्म सिद्धांत अटे जाहाको मु विरोध करिथाए.
He said, are you, then you call yourself Baptist or Presbyterian? I said, no sir, just a Christian.
से पचारिथिले तबे त आपण अटंती कि आपण निजको जने बैप्टिस्ट किमा जने प्रेसबिटेरियन बोली कहि परिचित करंती कि मु कहि आज्ञा नुहे केवल जने ख्रिस्टियन बोली परिचित कराए.
And he said, well, where do you form your form of doctrine? To be a Christian, you have to have a basic form of doctrine. That is true. I said, it's the Bible.
आउ से कहिले अच्छा तबे ଆପଣଙ୍କ ରୂପରେଖାଟି କେଉଁଠାରୁ, ଆପଣଙ୍କ ଧର୍ମଶିକ୍ଷା ରୂପରେଖାଟି କେଉଁଠାରୁ ଆଗତ ଅଟେ? ମୁଁ କହିଲି, ତାହା ତ ସତ୍ୟତାରୁ ଅଟେ, ଏହାର ଆଧାରଟି ବାଇବଲ ଅଟେ।
And I said, well, is that the apostles were Catholics? He said, yes, sir. I said, all right, I'm going to admit that that's right. I said, then why don't you also stay with the scripture?
ଭଲ କଥା। ସେ କହିଥିଲେ ତାହା ତ କ୍ୟାଥୋଲିକ ମଣ୍ଡଳୀର ଇତିହାସ ପୁସ୍ତକ ଅଟେ। ଆଉ ମୁଁ କହିଥିଲି ତାହା ଭଲ କଥା ଅଟେ। ସେହି ପ୍ରେରିତଗଣ କ୍ୟାଥୋଲିକ ଥିଲେ କି? ମୁଁ କହିଥିଲି ଆଜ୍ଞା ହଁ, ତାହା ହିଁ ଅଟେ। ମୁଁ କହିଥିଲି ଖୁବ୍ ଭଲ କଥା, ତାହା ଯେ ସତ୍ୟ କଥା ଏହାକୁ ମୁଁ ସ୍ୱୀକାର କରୁଅଛି। ସେଥିରେ ମୁଁ କହିଥିଲି, ତେବେ ଆପଣମାନେ ମଧ୍ୟ କାହିଁକି ଧର୍ମଶାସ୍ତ୍ର ଶିକ୍ଷା ସହିତ ସମତୁଲ ହୋଇ ରହନ୍ତି ନାହିଁ?
He said, you see, Christ gave the church power to change the scripture anytime they want to. Well, I said, then you've changed it and got it what you got it today. He said, yes, sir.
ସେ କହିଥିଲେ ଆପଣ ବୁଝନ୍ତୁ, ସେମାନେ ଯେକୌଣସି ସମୟରେ ଇଚ୍ଛା କରନ୍ତି ସେହି ମୁହୂର୍ତ୍ତରେ ଧର୍ମଶାସ୍ତ୍ର ଶିକ୍ଷାବଳୀକୁ ମଣ୍ଡଳୀ ଯେ ପରିବର୍ତ୍ତନ କରିପାରେ ସେହି ଅଧିକାର ସାମର୍ଥ୍ୟକୁ ଈଶ୍ୱର ମଣ୍ଡଳୀକୁ ଦେଇଛନ୍ତି। ଆଚ୍ଛା, ତେବେ ମୁଁ କହିଲି, ତେବେ ତ ଆପଣମାନେ ଏହାକୁ ବଦଳାଇଛନ୍ତି, ପୁଣି ଆଜିକାଲି ଆପଣମାନେ ଯାହା କିଛି ହାସଲ କରିଛନ୍ତି ତାହା ହିଁ ଆପଣମାନେ ଏହା ସମ୍ବନ୍ଧରେ ପାଇଛନ୍ତି ନୁହେଁ କି? ସେ କହିଲେ, ମହାଶୟ, ତାହା
ହିଁ। Because upon the first church, he poured out the Holy Ghost. They healed the sick and raised the dead and cast out devils and done great mighty miracles under the doctrine of the first Catholic Church. And it hasn't been seen in the Catholic Church since they changed the doctrine.
ମୁଁ କହିଥିଲି, ତେବେ ତ ମୁଁ କିଛିଟା କଥାକୁ ପଚାରିବାକୁ ଚାହେଁ। ତେବେ ତ ଏହା ସହିତ ଖ୍ରୀଷ୍ଟ ଆଦୌ ସନ୍ତୁଷ୍ଟ ହୋଇ ନ ପାରନ୍ତି, ଯେହେତୁ ସର୍ବପ୍ରଥମ ମଣ୍ଡଳୀ ଉପରେ ସେ ପବିତ୍ର ଆତ୍ମାଙ୍କୁ ଉଣ୍ଡାଳି ଦେଇଥିଲେ, ଆଉ ସେମାନେ ପୀଡ଼ିତମାନଙ୍କୁ ସୁସ୍ଥ କରିଥିଲେ, ପୁଣି ମୃତକୁ ଉତ୍ଥିତ କରିଥିଲେ, ଆଉ ଭୂତମାନଙ୍କୁ ଛଡ଼ାଇଥିଲେ, ପୁଣି ମହତ୍ ଶକ୍ତିଶାଳୀ ଆଶ୍ଚର୍ଯ୍ୟଜନକ କର୍ମଗୁଡ଼ିକୁ ସାଧନ କରିଥିଲେ। ସେହି ସର୍ବପ୍ରଥମ କ୍ୟାଥୋଲିକ ମଣ୍ଡଳୀର ଧର୍ମ ସିଦ୍ଧାନ୍ତ ଅଧୀନରେ ସେସବୁ ସାଧନ କରିଥିଲେ, ଆଉ ସେମାନେ ଧର୍ମ ସିଦ୍ଧାନ୍ତକୁ ପରିବର୍ତ୍ତନ କରାତରେ ଏହିସବୁ କାର୍ଯ୍ୟକୁ କ୍ୟାଥୋଲିକ ମଣ୍ଡଳୀର କଦାପି ଦୃଷ୍ଟିଗୋଚର ହୋଇନାହିଁ।
Now let's go back and be original Catholic. Let's go back and be what the Bible says, what they were. Christ walked with them.
ବର୍ତ୍ତମାନ ଆସନ୍ତୁ ପଛକୁ ଫେରିଯିବା, ପୁଣି ମୂଳ କ୍ୟାଥୋଲିକ ଟିଏ ହୋଇଯିବା। ଆସନ୍ତୁ ପଛକୁ ଫେରିଯିବା, ପୁଣି ବାଇବଲ ଯାହା କିଛି ପ୍ରକାଶ କରିଥିଲା, ପୁଣି ସେମାନେ ଯେ କ'ଣ କରିଥିଲେ, ଯେପରି ଭାବେ ବାଇବଲ ଇଙ୍ଗିତ କରିଥିଲା ତଦ୍ରୂପ କର୍ମ କରିବା। ଖ୍ରୀଷ୍ଟ ସେହି ପ୍ରେରିତମାନଙ୍କ ସହିତ ଚଲାବୁଲା କରିଥିଲେ।
That's the reason, friends, that we try not to condemn any church and the people in the churches, but we try to keep it just as the Bible says.
ହେ ବନ୍ଧୁଗଣ, ତାହି କାରଣଟି ଅଟେ। ଅର୍ଥାତ୍ କୌଣସି ମଣ୍ଡଳୀକୁ ଆମମାନେ କଦାପି ଦୋଷାଭ କରିନଥାଉ, ମଣ୍ଡଳୀ ମଧ୍ୟସ୍ଥିତ କୌଣସି ସଦସ୍ୟଙ୍କୁ ଦୋଷୀ କରିନଥାଉ। ମାତ୍ର ବାଇବଲ ଯେପରି କହିଥିଲା, ଆସନ୍ତୁ ଠିକ୍ ସେହିପରି ଭାବେ ଏହାକୁ ସୁରକ୍ଷା କରି ରଖିବା।
Now in the Bible, there never was a baby ever baptized. There never was a baby sprinkled anywhere in the Bible. But here's what's in the Bible said. They brought little children to Jesus that he might put his hands on them and bless them. And he said, suffer little children to come unto me and forbid them not, for such is the kingdom of God. Now that's exactly true.
ପୁଣି ବାଇବଲ ମଧ୍ୟରେ ସେପରି ସ୍ଥଳେ କେହି ଜଣେ ଶିଶୁ ସନ୍ତାନ କଦାପି ବାପ୍ତିଜିତ ହୋଇନଥିଲା। କେହି ଜଣେ ହେଲେ ଶିଶୁ ସନ୍ତାନ କୌଣସି କ୍ଷେତ୍ରରେ କଦାପି ପାଣିର ଛିଟାକୁ ପ୍ରଦାନ କରାଯାଇଥିଲା। ବାଇବଲର କୌଣସି ଅଧ୍ୟାୟରେ ସେ ପ୍ରକାର କଦାପି କରାଯାଇନଥିଲା, କିନ୍ତୁ ଏହି ସ୍ଥାନରେ ଏପରି ଅଟେ, ଯାହାକି ବାଇବଲ ମଧ୍ୟରେ ଅବସ୍ଥାନ କରି ରହିଅଛି। ତାହା ଏପରି କହିଥିଲା, ସେମାନେ ସାନ ସାନ ପିଲାଙ୍କୁ ଯୀଶୁଙ୍କ ନିକଟକୁ ଆଣିଥିଲେ, ଯେପରି ସେ ଆପଣା ହସ୍ତକୁ ସେମାନଙ୍କ ଉପରେ ରଖନ୍ତି ଆଉ ସେମାନଙ୍କୁ ଆଶୀର୍ବାଦ କରନ୍ତି। ଆଉ ସେ କହିଥିଲେ, ସାନ ପିଲାମାନଙ୍କୁ ମୋ ପାଖକୁ ଆସିବାକୁ ଦିଅ, ପୁଣି ସେମାନଙ୍କୁ ମନା ନ କର, କାରଣ ପରମେଶ୍ୱରଙ୍କ ରାଜ୍ୟ ଏହି ପ୍ରକାର ଲୋକମାନଙ୍କର ଅଟେ, ଆଉ ତାହା ପ୍ରକୃତରେ ସତ୍ୟ କଥା ଅଟେ।
Offer them up from the mother's arms of the father to our heavenly Father and give him his dedication and all deepness of sincerity.
সেই হেতু আমাদের সান সান পিলাম তাকট আনি থাকে পুনি মাঙ্কর কোলর সে গ্রহণ করে নৌ কিংবা বাপাঙ্ক কোলর সে গ্রহণ করে নৌ আমাদের স্বর্গস্থ পিতা হস্ত সে সমর্পণ করে থাকে পুনি উৎসর্গীকরণ সহ সে পরমেশ্বর হস্তরে সমর্পণ করে থাকে বিশ্বস্তর প্রগাঢ় ভরসা সে উৎসর্গিত করে থাকে মোহর বালক গণ অদ্যাবধি মোহর সুদ্ধা দুইজন শিশু সন্তান অছন্তি যে মানে অদ্যাবধি বাপ্তিজিত হয়ে নাহান্তি যেহেতু এই কিছু দিন হেলা সেমানে উৎসর্গিত হয়েছন্তি মহিমারে মোহর আরো জনে শিশু সন্তান রয়েছে যে কেবল উৎসর্গিত হয়েছিল মাত্র বাপ্তিজিত হয়ে নথিল কারণ পাপর মোচন নিমন্তে বাপ্তিস্মটি দরকারি অটে বুঝত আপন মানে যে পাপ স্বীকার করেছেন তাহা প্রদর্শন করা নিমন্তে তদ্রূপ অটে পুনি যাহা পাই মন পরিবর্তন করা যায় সেপরি ধরনের কৌশি পাপক কেই জনে শিশু সন্তান কদাপি করে না
It's a baby just born here in the world. It has no power with coming here. Sin has no sin. When Christ died at the cross, he died to take away the sin of the world.
এহা তো এক কোমলমতি শিশুটি অটে এঠারে এই পৃথিবী পৃষ্ঠরে কেবল জন্মগ্রহণ করিয়াছি এই ধরা পৃষ্ঠকু আসিবা পাই তাহার আপনার কিছু হলে সামর্থ্য নাহি বুঝন্তু পুনি এহা কোনসি প্রকারর পাপকু করি নাহি কৃষকঠারে যীশুখ্রীষ্ট যেতবে মৃত্যুভোগ কলে সে জগত সকল পাপকু বহি নেওয়া নিমন্তে মৃত্যুভোগ কলে মন পরিবর্তন করিবা পাই এই শিশু সন্তানটি কোনসি প্রকারর পাপকু কলা পর্যন্ত যীশুখ্রীষ্টঙ্ক রক্ত এয়া পাই প্রায়শ্চিত সাধন করন্তি কিন্তু পিতা আর মাতা উভয়ে অভিভাবকগণ বর্তমান শিশু সন্তানটিকে নিয়ে আসিবা পাই অধিকার রাখছন্তি পুনি ঈশ্বরঙ্ক দ্বারা যে শিশুটিকে সেমানঙ্কু দান করা যাইথিলা তাকে পরমেশ্বরঙ্ক নিকটরে পুনর্বার প্রদান করে দেবা পাই সেমানঙ্কু উৎসর্গ করিবা কহি অছি মন্দির মধ্যে রয়েছে হান্না সে তো প্রতিজ্ঞা করা যাইছিলে সে জনে বন্ধ্যা স্ত্রী লোক থিলে সে বৃদ্ধা হয়ে সারিছিলে তাঁকর কোনসি সন্তান সন্ততি নথিলে সে বেদী নিকটরে এপরি প্রগাঢ় ভক্তির সহিত প্রার্থনা করুথিলে যে পরিশেষরে মন্দিরের যাজক তাঁক পাখ চালি আসিলে পুনি সুরাপানকারিণী কহি তাঁকু দোষারোপ করেছিলে সে তো চিৎকার করুথিলে আ বেদী সম্মুখে কান্দুথিলে তাঁকু পুত্র সন্তানটির অধিকার হওয়া পাই সে ঈশ্বরঙ্ক ঠারে বিহরিত হেউথিলে আর সে কহিলে হে পরমেশ্বর আপন মতো পুত্র সন্তান যদি প্রদান করিবে তবে মু তাহাকু আকুণ্ঠিত চিত্তরে সিধা সলখ এই মন্দির নিয়ে আসবি পুনি তাকু আপনার প্রদান করিবি মাতাগণ আপন মানে নিজ নিজের সন্তানগণ পাইবার পন্থাটি তাহাই অটে পরমেশ্বর আপন মানুষ আপনার সন্তান মানুষ এত ঠিক সেটা উদ্দেশ্যমূলক অটে যেপর ভাবে সে হান্নাঙ্কু তাঁকর সন্তানটিকে দান করেছিলেন তৎপরে আজির রাত্রিকালে আপন মানে নিজ নিজের সন্তান মানুষ পরমেশ্বর মন্দিরক ফেরাই আনুচ্ছন্তি যেপরিকি শিশু সামুয়েলঙ্ক প্রতি ହାନ୍ନା ସୁଦ୍ଧା କରିଥିଲେ, ଉତ୍ସର୍ଗୀକରଣ ଉପାସନା କରିଥିଲେ। ବର୍ତ୍ତମାନ ଆମ୍ଭେମାନେ ଉତ୍ସର୍ଗ କରିଥାଉ, ପୁଣି ପ୍ରାର୍ଥନା ଦ୍ୱାରା ଆପଣଙ୍କର ସନ୍ତାନଟିକୁ ଫେରାଇ ଦେଇଥାଉ। ଅର୍ଥାତ୍ ପରମେଶ୍ୱର ଆପଣଙ୍କୁ ସେ ସନ୍ତାନଟିକୁ ଦେଇଥିଲେ, ତାକୁ ଆମେ ତାଙ୍କ ନିକଟକୁ ଫେରାଇ ଦେଇଥାଉ। ତତ୍ପରେ ଆଜି ରାତ୍ରି କାଳରେ ଆପଣମାନେ ନିଜ ନିଜର ସନ୍ତାନଗୁଡ଼ିକୁ ପରମେଶ୍ୱର ମନ୍ଦିରକୁ ଫେରାଇ ଆଣୁଛନ୍ତି, ଯେପରିକି ଶିଶୁ ସାମୁଏଲଙ୍କ ପ୍ରତି ହାନ୍ନା କରିଥିଲେ, ଉତ୍ସର୍ଗୀକରଣ ଉପାସନାରେ କରିଥିଲେ। ବର୍ତ୍ତମାନ ଆମେମାନେ ଉତ୍ସର୍ଗ କରିଥାଉ, ପୁଣି ପ୍ରାର୍ଥନା ଦ୍ୱାରା ଆପଣମାନେ ସନ୍ତାନଙ୍କୁ ଫେରାଇ ଦେଇଥାଉ। ଅର୍ଥାତ୍ ଯେଉଁ ପରମେଶ୍ୱର ଆପଣଙ୍କୁ ସେ ସନ୍ତାନଟି ଦେଇଥିଲେ, ତାଙ୍କୁ ଫେରାଇଥାଉ। ପୁଣି ଆଜିର ରାତ୍ରିକର ଏହି ସାନ ସାନ ବାଳକଗଣ, ପୁଣି ବାଳିକାଗଣ, ଯେଉଁମାନେ କି ଏଠାରେ ଠିଆ ହୋଇଛନ୍ତି, ମୁଁ ପ୍ରାର୍ଥନା କରେ ଯେଉଁମାନେ ଭାବାଦିଗଣ ଆଉ ଭାବାଦିଗଣ ସାମୁଏଲଙ୍କ ପରି ହେବେ, ଯେଉଁମାନଙ୍କୁ ଆପଣମାନେ ଫେରାଇ ନେଇଛନ୍ତି, ସେମାନେ ପୁରାତନ ସମୟର ସଦାପ୍ରଭୁଙ୍କ ସନ୍ତାନଗଣ ହେଉନ୍ତୁ। ବର୍ତ୍ତମାନ କେବଳ ମୁହୂର୍ତ୍ତ ପାଇଁ ସମବେତ ମଣ୍ଡଳ ଯଦି ନିଜ ନିଜର ମସ୍ତକକୁ ଅବରୋଧ କରନ୍ତି।
Most loving and gracious God, we approach thy throne of grace and mercy this hour for the generation that's coming after we are gone.
ସର୍ବଦା ଜୀବିତ ରହିଥିବା ପୁଣି ଅନୁଗ୍ରହକାରୀ ପରମେଶ୍ୱର, ଆମ୍ଭେମାନେ ଆପଣଙ୍କର ଅନୁଗ୍ରହ ପୁଣି କରୁଣାର ସିଂହାସନ ନିକଟକୁ ଆସି ଉପସ୍ଥିତ ହେଉ, ଏହି ଅବସର କାଳେ ସେପରି କରୁ। ଆମମାନେ ଚାଲିଗଲା ଉତ୍ତରେ ଯେଉଁ ପୁରୁଷଟି ଆସୁଅଛି, ତାହାରି ନିମନ୍ତେ ଆପଣଙ୍କର କୃପାସ ନିକଟକୁ ଆସୁ। ଏହି ଛୋଟ ଛୋଟ ପିଲାଗୁଡ଼ାକ ଯେଉଁମାନେ ବେଦୀର ସମ୍ମୁଖରେ ଠିଆ ହୋଇଛନ୍ତି, ପୁଣି ସେମାନେ ଏମାନଙ୍କୁ ଧରି ରହିଛନ୍ତି। ଆଜିର ରାତ୍ରି କାଳରେ କୋଳରେ ଧରା ହୋଇଥିବା ଅବସ୍ଥାରେ ସେମାନଙ୍କ ପିତାଗଣଙ୍କ ଆଉ ମାତାମାନଙ୍କ କୋଳରେ ଧରା ହୋଇ ରହିଛନ୍ତି। ଆସନ୍ତାକାଲିର ବଂଶଧର ପାଇଁ ସେମାନେ ବିଜୟଟି ଅଟନ୍ତି। ସେମାନେ ଯେ ଉଚିତ ଧରଣ ଆରମ୍ଭକୁ ସୂତ୍ରପାତ କରିଛନ୍ତି, ଏଥିରେ ନିଶ୍ଚିତ ହେବା ଯୋଗୁଁ ଏହି ମାତାଗଣ ଆଉ ପିତାଗଣ ଏହି ସ୍ଥାନଟିର ଆଡ଼କୁ ଏହି ସନ୍ତାନଗଣକୁ ଉତ୍ସର୍ଗ ନିମନ୍ତେ ଆଣିଛନ୍ତି। ସେମାନଙ୍କର ସାନ ସାନ ପିଲାମାନଙ୍କୁ ଜୀବନଗୁଡ଼ିକୁ ଜୀବିତ ଈଶ୍ୱରଙ୍କ ହସ୍ତରେ ପ୍ରଦାନ କରିବାକୁ ଏଠାକୁ ଆଣିଛନ୍ତି। ହେ ପିତା, ମୁଁ ପୁଣି ପାଳକ ମହାଶୟ ଏଠାରେ ଆଗକୁ ବଢ଼ିଥାଉ, ଆଉ ଉତ୍ସର୍ଗୀକରଣର ଏକ ପ୍ରାର୍ଥନାରେ ଏହି ଶିଶୁମାନଙ୍କୁ ଆପଣଙ୍କ ହସ୍ତରେ ସମର୍ପଣ କରିଥାଉ। ହେ ଆମମାନଙ୍କର ପିତା, ସେମାନଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କର ସାନ ସାନ ସେବକଗଣ ନ୍ୟାୟ ଆପଣ ଯେ ସେମାନଙ୍କୁ ଆଶୀର୍ବାଦ କରିବେ, ଏହା ହିଁ ଆମମାନେ ପ୍ରାର୍ଥନା କରୁ। ଏହି ପୃଥିବୀରେ ସେମାନେ ଯେପରି ଆନନ୍ଦମୟ ଜୀବନଗୁଡ଼ିକ ସହିତ ବାସ କରିବେ, ପୁଣି ଯେପରି ଦୀର୍ଘଜୀବୀ ହୋଇ ରହିପାରନ୍ତି, ପୁଣି ପ୍ରଭୁ ଯୀଶୁଙ୍କର ଆଗମନ କରୁଥିବା ଦୃଶ୍ୟଟିକୁ ଯେପରି ଦେଖିପାରନ୍ତୁ, କେବଳ ତାହା ହିଁ ନୁହେଁ, ଏମାନେ ଏକ ଦୀର୍ଘତମ ସ୍ୱାସ୍ଥ୍ୟକର ଆନନ୍ଦମୟ ଜୀବନ ଯେପରି କାଟିପାରନ୍ତି, ପୁଣି ଆପଣଙ୍କର ସେବକ ଯେପରି ହୋଇପାରନ୍ତି। ଆପଣ ସେମାନଙ୍କୁ ଯେପରି ଚାଳନା ଦେଇପାରନ୍ତି, ଆପଣ ଯେପରି ପ୍ରଚାରକଗଣ, ଗୀତ ଗାନ କାରୀଗଣ, ସୁସମାଚାର ବାଦକଗଣ, ଦୂରବର୍ତ୍ତୀ ସ୍ଥାନମାନଙ୍କରେ ବାକ୍ୟବାଦକଗଣ ସେମାନଙ୍କୁ ଆସନ୍ତାକାଲି ପାଇଁ କରିଦେଇପାରନ୍ତି, ପୁଣି ଆସନ୍ତାକାଲି ଆସିବା ପରି ସେପରି କିଛି ସମୟର ବ୍ୟବସ୍ଥା ଯଦି ରହିଥାଏ, ତେବେ ଏହି ସନ୍ତାନମାନଙ୍କ ମଧ୍ୟରୁ ସେପରି ସେବକଗଣଙ୍କୁ ଉତ୍ପନ୍ନ କରିଦେଇପାରନ୍ତି। ପ୍ରଭୁ ଏହାକୁ ଦାନ କରନ୍ତୁ।
According to thy scripture that thou hast left us, the holy word, which is written in the last book of the Bible. God will take out of the book of life for that man who will take one word out of this or add one word to it.
ଯେପରି ଉତ୍ତମ ସାଧନର ବିଷୟକୁ ଆମେ ଜାଣିଥାଉ ଠିକ୍ ସେହିପରି ଭାବେ ଆମେ ସେମାନଙ୍କୁ ଆପଣଙ୍କ ହସ୍ତରେ ଆପଣଙ୍କ ବାକ୍ୟାନୁସାରେ ଯାହାକୁ ଆପଣ ଆମମାନଙ୍କ ପାଇଁ ଛାଡ଼ିଗଲେ ସେ ପବିତ୍ର ବାକ୍ୟାଧୀନ କରି ଆମେ ଏହି ଶିଶୁମାନଙ୍କୁ ସମର୍ପଣ ପୂର୍ବକ ଉତ୍ସର୍ଗୀକୃତ କରୁ ଯାହାକି ବାଇବଲର ଶେଷ ପୁସ୍ତକଟିର ମଧ୍ୟରେ ଏପରି ଲିଖିତ ହୋଇଅଛି ଯେ କେହି ବ୍ୟକ୍ତି ଏହି ପୁସ୍ତକରୁ କେବଳ ଗୋଟିଏ ମାତ୍ର ବାକ୍ୟକୁ କାଢି ପକାଏ ପୁଣି ଗୋଟିଏ ମାତ୍ର ବାକ୍ୟକୁ ଏଥିରେ ଯୋଗ କରେ ପରମେଶ୍ୱର ସେ ବ୍ୟକ୍ତିର ଅଂଶକୁ ଜୀବନ ପୁସ୍ତକରୁ କାଟି ପକାଇବେ ତେଣୁ ଆମମାନେ ହୃଦୟଙ୍ଗମ କରୁ ଯେ ବାଇବଲ ଈଶ୍ୱରଙ୍କର ଅତି ପବିତ୍ର ପୁସ୍ତକ ଅଟେ ପୁଣି ଆମମାନେ ଏଥିରେ ଗୋଟିଏ ବାକ୍ୟକୁ ଯୋଗ କରିପାରିବା ନାହିଁ କିମ୍ବା ଏଥିରୁ ଗୋଟିଏ ବାକ୍ୟକୁ ଲୋପ କରିପାରିବା ନାହିଁ ତେଣୁକରି ହେ ପିତା ଆପଣ ଯେପରି ଭାବେ ଆମମାନଙ୍କୁ ଏହାକୁ ଦେଇଥାନ୍ତି ଠିକ୍ ସେହିପରି ନିଖୁନ୍ତ ରୂପେ ଆମମାନେ ଏହାକୁ ରଖିଦେଉ ପୁଣି ଆପଣଙ୍କ ଅନୁଗ୍ରହ ଦ୍ୱାରା ଏହାରି ଉପରେ ଜୀବନଯାପନ କରିବାକୁ ଯତ୍ନ କରୁ ଏହି ଶିଶୁ ସନ୍ତାନଗଣକୁ ଆମମାନେ ଯେହେତୁ ଉତ୍ସର୍ଗ କରିଥାଉ ପୁଣି ପଛରେ ବିତିସାରିଥିବା ଦିନମାନଙ୍କରେ ସେମାନେ ଯୀଶୁଙ୍କ ନିକଟରେ ସୁଦ୍ଧା ସେପରି ଭାବେ ସେମାନଙ୍କୁ ଆଣିଥିଲେ ଆଜିର ରାତ୍ରିକାଳରେ ସେ ଏହି ପୃଥିବୀର ଯଦି ଉପସ୍ଥିତ ଥାନ୍ତେ ଏକ ମାନବ ଶରୀରକୃତିରେ ବସ୍ତ୍ର ରହିଥାନ୍ତେ ତେବେ ଏହି ମାତାଗଣ ପୁଣି ପିତାଗଣ ତାଙ୍କର ଚରଣ ତଳେ ଭିଡ଼ ଲଗାଇଥାନ୍ତେ ପୁଣି ସେହି ଶିଶୁ ସନ୍ତାନଗଣକୁ ତାଙ୍କ ପାଖକୁ ଆଣିଥାନ୍ତେ ତତ୍ପରେ ସେ ଆପଣଙ୍କ ହସ୍ତ ସେମାନଙ୍କ ଉପରେ ରଖିଥାନ୍ତେ ପୁଣି ସେମାନଙ୍କୁ ଆଶୀର୍ବାଦ କରିଥାନ୍ତେ ଆପଣ ତ ମହାମହିମ ସ୍ଥାନରେ ମହାନ ଈଶ୍ୱରଙ୍କ ସାମର୍ଥ୍ୟର ଦକ୍ଷିଣ ପାର୍ଶ୍ୱରେ ଉପବେଶନ କରିଅଛନ୍ତି ହେ ପ୍ରଭୁ ଯୀଶୁ ଆଜିର ରାତ୍ରିବେଳା ତାହା କରିଛନ୍ତି ପୁଣି ଆପଣଙ୍କ ସେବକ ରୂପେ ଆମମାନେ ଏହି ମହିମଣ୍ଡଳରେ ଅବସ୍ଥାନ କରି ରହିଅଛୁ ଆପଣଙ୍କଠାରେ ପ୍ରାର୍ଥନା ସହିତ ଆମମାନେ ନିଜ ନିଜର ହସ୍ତଗୁଡ଼ାକୁ ସେମାନଙ୍କ ଉପରେ ରଖୁଛୁ ଯେପରିକି ଆପଣ ସେମାନଙ୍କର ଶିଶୁ ଜୀବନଗୁଡ଼ିକୁ ଗ୍ରହଣ କରିବେ ପୁଣି ଆପଣଙ୍କର ଗୌରବ ପାଇଁ ସେମାନଙ୍କୁ ବ୍ୟବହାର କରିବେ ଯୀଶୁଖ୍ରୀଷ୍ଟ ନାମରେ ଆମମାନେ ଏହାକୁ ନିବେଦନ କରୁ ଆମେନ୍
unto Matthew, the 15th or the 5th chapter, and we will read just a portion, and then I will draw from this, the Lord willing, a little text for about 15-20 minutes.
Asantu, Matthew 15 adhyayaru, ammane prabhunkara bachana upare etebele dhyana deu, tahaku kholiba, kimba taha 5 adhyay ate, puri ammane eko angshaku patha karibu, tatpare ei adhyayaru ଏକ ଛୋଟ କାଟ ପ୍ରସଙ୍ଗକୁ ଗ୍ରହଣ କରିବି ଯେପରିକି ପ୍ରଭୁ ଇଚ୍ଛା କରିବେ 15-20 ମିନିଟ ମଧ୍ୟରେ ଏକ ସମାଚାର ପାଇଁ ତାହାକୁ ଗ୍ରହଣ କରିବି ତତ୍ପରେ ମୁଁ ପ୍ରଭୁ ଭୋଜର ଉପାସନାକୁ ପୁଣି ପଦ ପ୍ରକ୍ଷାଳନର ପର୍ବକୁ ପୁଣି ବାପ୍ତିସ୍ମର ଉପାସନାକୁ ପରିଚାଳନା କରିବି ଯାହାକି ଆମମାନଙ୍କୁ 9:30 ପର୍ଯ୍ୟନ୍ତ କଢ଼ାଇ ନେବ କିମ୍ବା କିଛିଟା ବିଳମ୍ବରେ ଶେଷ କରିବାକୁ ସମୟ ଦେବ ମୁଁ 5 12 ପଦରୁ ଆରମ୍ଭ କରିବାକୁ ଯାଉଅଛି
For great is your reward in heaven, for so persecuted the prophets which were before you.
ଆନନ୍ଦ କର ଓ ଉଲ୍ଲସିତ ହୁଅ କାରଣ ସ୍ୱର୍ଗରେ ତୁମମାନଙ୍କର ପୁରସ୍କାର ପ୍ରଚୁର ସେହିପରି ତ ସେମାନେ ତୁମମାନଙ୍କ ପୂର୍ବବର୍ତ୍ତୀ ଭାବବାଦୀମାନଙ୍କୁ ଚାଳନା କରିଥିଲେ।
Wherewith shall it be salted? It is henceforth good for nothing but to be cast out and be trodden under the foot of man.
ତୁମ୍ଭେ ମାନେ ପୃଥିବୀର ଲବଣ, କିନ୍ତୁ ଲବଣ ଯଦି ସ୍ୱାଦବିହୀନ ହୁଏ ତେବେ ତାହା କାହିଁରେ ଲବଣତ୍ୱ ଯୁକ୍ତ ହେବ, ତାହା ଆଉ କୌଣସି କାର୍ଯ୍ୟଯୋଗ୍ୟ ନୁହେଁ, କେବଳ ବାହାରେ ପକାଯାଇ ଲୋକମାନଙ୍କ ପାଦ ତଳେ ଦଳିତ ହେବାର ଯୋଗ୍ୟ।
You are the light of the world. A city that set on a hill cannot be hid.
ତୁମ୍ଭେ ମାନେ ଜଗତର ଜ୍ୟୋତି, ପର୍ବତ ଉପରେ ସ୍ଥାପିତ ନଗର ଗୁପ୍ତ ହୋଇ ରହି ନ ପାରେ।
Neither do man light a candle and put it under a bushel, but on a candlestick, and it giveth light unto all that are in the house.
କିବା ଲୋକମାନେ ଦୀପ ଜାଳି ମାଣ ତଳେ ରଖନ୍ତି ନାହିଁ, ମାତ୍ର ଦୀପରୁଖ ଉପରେ ରଖନ୍ତି, ସେଥିରେ ତାହା ଗୃହରେ ଥିବା ସମସ୍ତ ଲୋକଙ୍କୁ ଆଲୋକ ଦିଏ।
Let your light so shine before man that they may see your good works and glorify your Father which is in heaven.
ସେହି ପ୍ରକାରେ ତୁମ୍ଭମାନଙ୍କର ଆଲୋକ ଲୋକଙ୍କ ସାକ୍ଷାତରେ ପ୍ରକାଶ ପାଉ, ଯେପରି ସେମାନେ ତୁମମାନଙ୍କ ସତ୍କର୍ମ ଦେଖି ତୁମମାନଙ୍କ ସ୍ୱର୍ଗସ୍ଥ ପିତାଙ୍କର ମହିମା କୀର୍ତ୍ତନ କରିବେ।
I would like to take a subject from that last verse there, which is the 16th verse. Let your light so shine before men. Let your light so shine before men that they may see your good works and glorify your Father which is in heaven.
ସେଠାରେ ଲିଖିତ ଥିବା ସେହି ଶେଷ ପଦଟିର ମଧ୍ୟରୁ ମୁଁ ଗୋଟିଏ ବିଷୟବସ୍ତୁକୁ ଉଦ୍ଧୃତ କରିବାକୁ ଚାହିଁବି, ଯାହାକି 16 ପଦ ଅଟେ। ସେହି ପ୍ରକାରେ ତୁମମାନଙ୍କର ଆଲୋକ ଲୋକଙ୍କ ସାକ୍ଷାତରେ ପ୍ରକାଶ ପାଉ, ସେହି ପ୍ରକାରେ ତୁମମାନଙ୍କ ଆଲୋକ ଲୋକଙ୍କ ସାକ୍ଷାତରେ ପ୍ରକାଶ ପାଉ, ଯେପରି ସେମାନେ ତୁମମାନଙ୍କ ସତ୍କର୍ମ ଦେଖି ତୁମମାନଙ୍କ ସ୍ୱର୍ଗସ୍ଥ ପିତାଙ୍କର ମହିମା କୀର୍ତ୍ତନ କରିବେ।
There's two places that two different men speaking of justification. And one of them was Paul, and the other was Peter, St. Paul and St. Peter.
Dharmashastra Bible madhyare amane duiti bibhinna angshare dui jana byaktinkar kathana ku labha karithau, jeu mane papa mochana puni nyaya prayatar sambandhare ଆଲୋଚନା କରୁଅଛନ୍ତି। ଆଉ ସେମାନେ ମଧ୍ୟରୁ ଜଣେ ପାଉଲ ଥିଲେ, ପୁଣି ଅପର ଜଣକ ପିତର ଥିଲେ। ସାଧୁ ପାଉଲ ଓ ସାଧୁ ପିତର ଏହି ଦୁଇ ଜଣ ଥିଲେ। ପୁଣି ବିଶ୍ୱାସ ଦ୍ୱାରା ଅବ୍ରାହମଙ୍କୁ ପାଉଲ ଧାର୍ମିକତା ପ୍ରାପ୍ତିର ମାନ୍ୟତାକୁ ପ୍ରଦାନ କରୁଥିଲେ, ପୁଣି ପିତର ତାଙ୍କୁ ସକଳ କର୍ମ ଦ୍ୱାରା ଧାର୍ମିକ ବୋଲି ଗଣନା କରିଥିଲେ। ପିତର କହିଥିଲେ ଯେ ଅବ୍ରାହମ ସକଳ କର୍ମ ଦ୍ୱାରା ଧାର୍ମିକ ବୋଲି ଗଣିତ ହେଲେ। ପାଉଲ କହିଲେ ସେ ତାଙ୍କର ବିଶ୍ୱାସ ଦ୍ୱାରା ଧାର୍ମିକ ବୋଲି ଗଣିତ ହେଲେ। ବର୍ତ୍ତମାନ ସେମାନେ ପରସ୍ପରର ମତକୁ ଆଦୌ ବିରୋଧାସ୍ପଦ ରୂପେ ପ୍ରସ୍ତୁତ କରେ ନାହିଁ, ସେମାନେ ଉଭୟେ ଏହାରି ଉପରେ ଦୁଇଟି ବିଭିନ୍ନ ଦୃଷ୍ଟିକୋଣରେ ଦୃଷ୍ଟିପାତ କରି ଦେଖୁଥିଲେ। ପୁଣି ପାଉଲ ତ ଅବ୍ରାହମଙ୍କର ବିଶ୍ୱାସ ସମ୍ବନ୍ଧରେ ଆଲୋଚନା କରୁଥିଲେ, ଯାହାକୁ ପରମେଶ୍ୱର ଅବ୍ରାହମଙ୍କ ମଧ୍ୟରେ ଦେଖିଥିଲେ। ଆଉ ପିତର ତାଙ୍କର ସକଳ କର୍ମ ଉପରେ ଆଲୋଚନା କରୁଥିଲେ, ଯାହାକି ତାଙ୍କର ବିଶ୍ୱାସ ସମ୍ବନ୍ଧରେ କଥାବାର୍ତ୍ତା କରିଥିଲା। ତେଣୁ ଏହା ଲିଖିତ ହୋଇଅଛି, ବିଶ୍ୱାସ ବିନା ତୁମ୍ଭେ ଆପଣଙ୍କ କର୍ମକୁ ମୋତେ ଦେଖାଅ, ପୁଣି ମୁଁ ନିଜର ସକଳ କର୍ମକୁ ବିଶ୍ୱାସ ତୁମକୁ ଦେଖାଇବି।
Now, therefore, Paul seen what was talking of what God saw, and Peter was talking about what man saw. And because if a man has faith, he will act like it. His life will show it to others.
Amen.
So I'm going to want to speak on that tonight, letting our light shine.
पुनि सही हेतु से जे कौन कहुंट ताहाकु पावल लक्ष्य करुवा जगू पुणी परमेश्वर जे कौन देखिदेले ताहाकु ध्यान करुवा दृष्टि से कहती आनीष जड़े जे कौन देखुले पितर ताहाकु कहुले पुणी एही कारण जदि जड़े व्यक्ति विश्वास अच्छी से आचरण करे जीवन टी अन्य निकट परिचित कर सुतरां मु अग्रसर करूछि ताहारी उपरे आज रात्रि बेला प्रचार करि कहिया को इच्छा करे सेही प्रकारे तुम्मन आलोक लोकंक साक्षात प्रकाश पाउ एहारी उपरे प्रचार करि कहिया को जाउ अछि
Now just for these few minutes, I just don't want to get up here to just to be seen or to be heard. That wouldn't be right. But maybe God help me. Maybe we can speak some words to something that'll be edifying to us. That'll help us all. How that we could do better and live a better life.
पुनि केवल किछिटा मिनिट पाए मु एही मंच परकु केवल देखाइबा अभिप्राय रे किंबा श्रवण कराजिबा अभिप्राय रे आदो इच्छा रखि आसी नहीं ता कदापि उचित विषय हेबो नहीं किंतु एपरि होई पारे ईश्वर मते सहाय्य करुवछंती आमने किछिटा शब्द को समहत कहि पारिबा कौनसी विषय वस्तु उपरे आलोकपात करि पारिबा जहाकि आम मानकु दृढ़ीभूत करुथिब जहाकि आम समस्त को सहाय्य करिब आमने जे किपरि हवारे उत्तम स्वभाव विशिष्ट होई पारिबु पुणि एक उत्तम जीवन को व्यतीत करिबु से विषय रे सहाय्य करिब मु एथिरे निश्चित जे उद्देश्य निमन्ते आममाने एही स्थान रे एकत्रित होइअछु ताहा सुधारिबार उद्देश्य को ग्रहण करिया निमन्ते पुणि आममाने निज निज को किपरि एक योग्य ख्रिस्टियन रूपे प्रस्तुत करि पारिबा से सम्बन्ध रे उपयुक्त सुविचना को लाभ करिया निमन्ते ही अटे
If I have one thing in my life that I desire, is to be a better Christian than I am. And I'm sure that's the heart's cry of every soul that's here tonight, is to be a better Christian.
Amen.
मोहर जीवन रे मु जदि गोटे मात्र अभिलाष को रखि अछि ताहा त एक उत्तम ख्रिस्टियन टे हेबार इच्छा अटे वर्तमान जहाँ अछि तहिरु अधिक मु एथिरे सुनिश्चित प्रति हृदय आज अभिलाष अटे जे मैंने आज रात्रि काल उपस्थित अच्छा एक उत्तम स्वभाव विशिष्ट ख्रिस्टियन हेबार अभिरुचि को नहीं से उपस्थित अटंति किछि दिन पूर्वे मु रास्ता पर यात्रा करुथिलि द्रुत गति रे मु मोटर जानटी को चलाउथिलि पुनि मु प्रयास करुथिबा न्याय लक्ष्य करुथिलि निजर द्वारा मोटर जानटी चलाथुवारु सेपरि करुथिलि
All things that would take the very spirit out of you.
पुनि आपण निजर जेतेबेले मोटर जानटे चलाउ थांती ताहा एक निसंग जान चलाणर समय होइथाए आपण रेडियो टिकु आदो खोली बजाय पारंती नाही जेतेबेले पर्यंत ताहा एक पारिवारिक प्रसारणर यात्राक्रम होइ नथाए जेतेबेले कि आपण धार्मिक गीत गुडाक मधुर स्वर को हासिल करिथांती जेहेतु एहा सब किछु विषय होइथाए जहाँकि आपण मधुर से समान आत्माटी को काढ़ी आने पुणी जेकोसी स्थान को मु यात्रा करे ମୁଁ କିଛିଟା ଅଧିକ ବୟସପ୍ରାପ୍ତ ହେଲା ଉତ୍ତରେ। ଏହି କାରଣରୁ ମୁଁ କାଗଜର କିଛିଟା ଛୋଟ ଧରଣର ପ୍ୟାଡ଼କୁ ନେଇଥାଏ। ଆଉ ପ୍ରଭୁ ମୋ ପ୍ରତି କିଛିଟା ବିଶେଷ ଧରଣର ବିଷୟକୁ ଯେତେବେଳେ ପ୍ରଘଟ କରନ୍ତି, ମୁଁ ସଙ୍ଗେ ସଙ୍ଗେ ତାକୁ ଲେଖିନିଏ। ଏପରିକି ମୁଁ ନିଜ ବନ୍ଧୁକର ଖୋଳ ଉପରେ ସୁଦ୍ଧା ତାହାକୁ ଲେଖିନିଏ। ଅରଣ୍ୟ ମଧ୍ୟରେ ଗୁଳିରେ ମୁଁ ତାହାକୁ ଲେଖିନିଏ। ପୁଣି ଏହିପରି ଧରଣର ବିଷୟଗୁଡ଼ିକ ମୋତେ ପ୍ରଦାନ କରାଯାଇଥିବା ବିଷୟ ଉପରେ କିଛିଟା ବିଚାରକୁ ପରିଚିତ କରିବାକୁ କେବଳ ଲକ୍ଷ୍ୟ ରଖିଥାଏ। ମୋର କମିଜରୁ ଖଣ୍ଡେ ଛୋଟ ଟୁକୁରାକୁ ନିଏ, କିମ୍ବା ସେପରି ଧରଣର କିଛିଟା ଉପାଦାନକୁ ଗ୍ରହଣ କରେ, ପୁଣି ଏହା ଉପରେ ଲେଖିଦିଏ। ଅନ୍ୟାନ୍ୟ କେତେକ ବିଷୟ ମୋର ମସ୍ତିଷ୍କ ମଧ୍ୟରେ ସମାଚାରଟିକୁ ଲିପିବଦ୍ଧ କରାଇବା ନିମନ୍ତେ କେବଳ ତାହା ମୋତେ ସାହାଯ୍ୟ କରିଥାଏ। ପୁଣି ଏକେଲା ମୁଁ ଯେତେବେଳେ ଆଗକୁ ବଢୁଥିଲି, ଏହି ରାସ୍ତାଟି ଉପରେ ଯାଉଥିଲି, ଏକ ବିରାଟ ସୂଚନାପଟ୍ଟକୁ ମୁଁ ଦେଖିଲି। ପୁଣି ପ୍ରାୟତଃ ଆପଣମାନଙ୍କୁ ଜଣା, ଏହିସବୁ ସୂଚନାପଟ୍ଟରେ ସେମାନେ ଏକାଧିକ ବିଷୟକୁ ଲିପିବଦ୍ଧ କରି ରଖନ୍ତି, କିନ୍ତୁ ସେପରି ଧରଣର କିଛି ସୂଚନା ବିଷୟକୁ ମୁଁ ଏହି ସୂଚନାପଟ୍ଟରେ ଦେଖିଲି ନାହିଁ। ପ୍ରାୟତଃ ଅର୍ଦ୍ଧନଗ୍ନ ନାରୀମାନଙ୍କର ଚିତ୍ରଗୁଡ଼ିକୁ କିମ୍ବା ଅନ୍ୟ କୌଣସି ବିଶେଷ ଧରଣର ବିଷୟକୁ ଏକ ନିଶ୍ଚିତ ବ୍ରାଣ୍ଡର ସିଗାରେଟ୍ ବିଷୟରେ ସେମାନେ ପ୍ରଚାର କରି ଲେଖିଥାନ୍ତି, ସେଗୁଡ଼ିକୁ ଲଗାଇଥାନ୍ତି, ଅର୍ଥାତ୍ ହ୍ୱିସ୍କିର କିମ୍ବା ମୃଦୁ ପାନୀୟର, ବିୟର୍ର କିମ୍ବା ଅନ୍ୟ କୌଣସି ପଦାର୍ଥ ସୂଚନାକୁ ସେପରି ଧରଣର ଏକ ବିରାଟ ସୂଚନାପଟ୍ଟରେ ଲେଖିଥାନ୍ତି। କିନ୍ତୁ ମୋତେ ଆଶ୍ଚର୍ଯ୍ୟ କରି ପକାଇଲା ଭଳି ମୋର ସର୍ବପ୍ରଥମ ଦୃଷ୍ଟିପାତରେ ତାହା ମୋର ଧ୍ୟାନକୁ ଆକର୍ଷିତ କଲା, ଯେହେତୁ କୌଣସି ଅନ୍ୟ ବସ୍ତୁ ସହିତ ଏହା ଆଦୌ ମେଳଜଳ ଖାଇନଥିଲା। ଏହାପରେ କିଛି କୁପ୍ରଭାବର ବିଷୟ ନଥିଲା। ପୁଣି ଦେଖିବା ପାଇଁ ମୁଁ ପଛକୁ ଝାଙ୍କି ଦେଖିଥିଲି। ଏହା ଖୁବ୍ ସୁନ୍ଦର ଆକର୍ଷଣୀୟ ସୂଚନା ପଟ୍ଟି ଥିଲା, ପୁଣି ଏକ ଉପଯୁକ୍ତ ସଠିକ ସ୍ଥାନରେ ଲଗାଯାଇଥିଲା। ଠିକ ସେଇଠାରେ ଥିଲା ଯେତେବେଳେ ଆପଣ ଏହି ଜୋରଟିକୁ ଭାଙ୍ଗି ମୋଡ଼ନ୍ତି, ଆପଣମାନେ ଚିହ୍ନଟିକୁ ତଥାପି ଦେଖିବାରେ ସକ୍ଷମ ହୋଇପାରନ୍ତି। ପୁଣି ମୋର ବିସ୍ମୟ କାରଣ ପାଇଁ ଏଥିରେ ଗୋଟିଏ ଶବ୍ଦମାଳା ଏକ ପାର୍ଶ୍ୱରୁ ଆନ ପାର୍ଶ୍ୱ ପର୍ଯ୍ୟନ୍ତ ଲିଖିତ ହୋଇଥିଲା। କ୍ଷୁଦିତ କି, କେବଳ କ୍ଷୁଦିତ କି, ତାହା ହିଁ ସବୁକିଛି ବାକ୍ୟ ଯାହାକି ତହିଁରେ ଲିଖିତ ହୋଇଥିଲା। ତତ୍ପରେ ଏକ ଛୋଟ କାଟ ଅକ୍ଷରମାଳାକୁ ସେ ସୂଚନାପଟ୍ଟିର ତଳଦେଶରେ ଲକ୍ଷ୍ୟ କରିଥିଲି, ଲେଖାଯାଇଥିଲା ତିନି ମାଇଲ ଆଗେ କ୍ଷୁଦିତ କି, ତିନି ମାଇଲ ଆଗେ କ୍ଷୁଦିତ କି।
So forth, and when you go in, you usually don't find anything. like to advertise, but it's just an advertisement. But this seemed to have a different approach.
ଭଲ କଥା ତାହାରି ସମ୍ବନ୍ଧରେ ମୁଁ ଧ୍ୟାନ କରେ ଲାଗି ପଡ଼ିଲି ଲୋକଗୁଡ଼ାକ ଅଧିକ ପରିତୃପ୍ତ ହୋଇ କଦାପି ନଥିଲେ ପ୍ରାୟତଃ ସାମ୍ନାରେ ସେମାନେ ଏକ ଭୋଜନାଳୟକୁ ଯଦି ଲାଭ କରିଥିଲେ ସେମାନେ ଅନ୍ୟ ବ୍ୟକ୍ତି ଜଣଙ୍କୁ ପଛରେ ପକାଇ ଦେବାକୁ ଚେଷ୍ଟା କରୁଛନ୍ତି ଛବିଟିକୁ ବିରାଟ ଚରଚର କରୁଥିବା ଛଡ଼ିକୁ ପୁଣି ସେପରି ଧରଣର ଅନ୍ୟାନ୍ୟ ପ୍ରୟୋଗ କରୁଛନ୍ତି ପୁଣି ଆପଣମାନେ ଯେତେବେଳେ ଭିତରକୁ ଚାଲିଯାଆନ୍ତି ସେତେବେଳେ ପ୍ରସାରଣ କରାଯାଇଥିବା ବିଷୟ ଅନୁସାରେ ଆପଣମାନେ ତହିଁ ମଧ୍ୟରେ କିଛି ହେଲେ ପାଆନ୍ତି ନାହିଁ କିନ୍ତୁ ଏକ ବୃଥା ପ୍ରସାରଣ ପ୍ରଚାର ମାତ୍ର ହୋଇଥାଏ ମାତ୍ର ଏହା ଏକ ଭିନ୍ନ ଧରଣର ପଦକ୍ଷେପ ରୂପେ ଧାରଣାଜାତ ହୁଏ
And we find out that these people who are making such big progress in business are great men of advertising.
ତତ୍ପରେ ଯେଉଁ ଦିନର ମଧ୍ୟରେ ଆଜିକାଲି ଆମମାନେ ବାସ କରୁ ସେ ବିଷୟରେ ଆମମାନେ ଜାଣୁ ଯେ ଏହା ପ୍ରସାରଣ ରୂପୀ ପ୍ରଚାରକୁ ପ୍ରଶ୍ରୟ ଦେଇଥାଏ ପୁଣି ଆମମାନେ ହାସଲ କରିଥାଉ ଯେ ଏହି ଲୋକମାନେ ଯେଉଁମାନେ ଏତେ ବଡ଼ ଧରଣର ଉନ୍ନତିକୁ ସେମାନଙ୍କର ବ୍ୟବସାୟରେ କରନ୍ତି ସେମାନେ ସମସ୍ତେ ପ୍ରଭାବଶାଳୀ ବ୍ୟକ୍ତିଗଣ ଅଟନ୍ତି ପ୍ରଚାର କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିଗଣ ଅଟନ୍ତି ସେମାନେ ଏହାକୁ ଦୂରଦର୍ଶନ ପର୍ଦ୍ଦାରେ ପ୍ରସାରଣ କରନ୍ତି ସେମାନେ ସୂଚନାପଟ୍ଟ ପରେ ଏହାକୁ ଚର୍ଚ୍ଚାର କାରଣ କରି ପ୍ରସ୍ତୁତ କରନ୍ତି ସେମାନଙ୍କ ଉତ୍ପାଦନର ସାମଗ୍ରୀକୁ ପ୍ରଚାର କରିବା ଉଦ୍ଦେଶ୍ୟରେ ସେମାନେ ଯେକୌଣସି ସ୍ଥାନରେ ଏହାକୁ ପ୍ରସାରିତ କରନ୍ତି ଏହି ଗୋଟିକୁ ଧୂମ୍ରପାନରେ ବ୍ୟବହାର କରନ୍ତୁ ଅତ୍ୟଧିକ କାଶରେ ଆକ୍ରାନ୍ତ ନ ହେଉନ୍ତୁ ପୁଣି ଜଣେ ଚିନ୍ତାଶୀଳ ବ୍ୟକ୍ତିଙ୍କ ଶୋଧନ ପୁଣି କୌଣସି ଅନ୍ୟ ଜଣେ ବ୍ୟକ୍ତିଙ୍କର ଟିପ୍ ଅଥବା କୌଣସି ଏକ ଭିନ୍ନ ଧରଣର ସେପରି କିଛି ସୂଚନାଯୋଗ୍ୟ ବିଷୟକୁ ପ୍ରଚାର କରନ୍ତି ପୁଣି ତାହାର ଆଉ ଅନ୍ୟଟିର ଦୀର୍ଘଜୀବୀ ହୋଇ ରହିବାକୁ ଏଥିରେ ଲାଗି ରହନ୍ତୁ ସେମାନଙ୍କର ଉତ୍ପାଦିତ ବିୟର୍ର ବ୍ୟବହାର କରନ୍ତୁ ପୁଣି ସେପରି ଧରଣର ଅନ୍ୟାନ୍ୟ ସାମଗ୍ରୀ ଗୁଡ଼ିକ ଏହା କେବଳ ଏକ ପ୍ରଚାର ଅଟେ ପୁଣି ସେମାନେ ନିଜ ନିଜର ଆୟକରର ଏକ ପ୍ରଚୁର ଅର୍ଥକୁ ପ୍ରଚାର କାର୍ଯ୍ୟ ପାଇଁ କେବଳ ମାଫ କରାଇ ନିଅନ୍ତି ପୁଣି ନିଶ୍ଚିତ ଭାବେ ଏହା ପରିଶୋଧ ବିହୀନ କରିଥାନ୍ତି
Then why won't Christianity pay off if it's advertised?
Amen.
ତେଣୁ ତାହାରି ନିମନ୍ତେ ଏହା କ୍ଷମା କରିଦିଏ ମୁଁ ଚିନ୍ତା କରିବାକୁ ଆରମ୍ଭ କଲି ତେବେ ତ ଏହା ଯଦି ପ୍ରଚାରିତ ହେଉଥାଏ ତେବେ ଖ୍ରୀଷ୍ଟିଆନ ବିଶ୍ୱାସଟି କାହିଁକି ଏତେ ଛାଡ଼ ପାଉନାହିଁ
What is advertising? You've got to have something that is a little different from what the rest of them's got. Or if it's just so common like the things of the world, it'll never attract the attention of the people.
ଭଲ କଥା ମୁଁ ବିଚାର କଲି ତେବେ ତ କ'ଣ ପ୍ରଚାର କାର୍ଯ୍ୟଟି କ'ଣ ଅଟେ ଆପଣଙ୍କ ପାଖରେ କିଛିଟା ଭିନ୍ନ ଧରଣର ବିଷୟକୁ ନିହାତି ପକ୍ଷେ ରହିବାକୁ ଅଛି ଯାହାକି ଅନ୍ୟମାନେ ହାସଲ କରିଥିବା ବିଷୟରୁ କିଛିଟା ଭିନ୍ନ ଧରଣ ହେବାକୁ ଅଛି କିମ୍ବା ଏହା ଯଦି କେବଳ ସେତିକିଟା ସାଧାରଣ ବିଷୟ ଅଟେ ଜଗତର ବିଷୟବସ୍ତୁ ପରି ତେବେ ଏହା ଲୋକମାନଙ୍କ ଧ୍ୟାନକୁ କଦାପି ଆକର୍ଷଣ କରିବ ନାହିଁ
Now, if a man would have been looking for an automobile, he would have went on past that sign. But if he had been hungry, he had been looking for that sign.
କେହି ଜଣେ ବ୍ୟକ୍ତି ଏକ ମୋଟର ଯାନ ନିମନ୍ତେ ଯଦି ଅନୁସନ୍ଧାନୀ ଥିବେ ତେବେ ସେହି ଚିହ୍ନଟିକୁ ସେ ନିହାତି ପକ୍ଷେ ସନ୍ଧାନ କରିବାରେ ଲାଗିଥିବେ କିନ୍ତୁ ସେ ଯଦି ଆଗ୍ରହୀ ଥିଲେ ତେବେ ସେଇ ଚିହ୍ନଟିର ପାଇଁ ସେ ସନ୍ଧାନୀ ହୋଇ ରହୁଥିବେ ତେଣୁ ମୁଁ ବିଶ୍ୱାସ କରେ ଯେ ଜଣେ ଖ୍ରୀଷ୍ଟିଆନ ଈଶ୍ୱରଙ୍କର ସୂଚନାପଟ୍ଟି ଅଟେ ମୁଁ ଏପରି ବିଶ୍ୱାସ କରେ ଯେ ଆମ ମଧ୍ୟରେ ପ୍ରତ୍ୟେକ ଜଣ ବ୍ୟକ୍ତି ଈଶ୍ୱରଙ୍କ ସାକ୍ଷୀ ଏକ ସୂଚନା ଅଟନ୍ତି ତେଣୁ ଏହାରି ସମ୍ବନ୍ଧରେ ଆମମାନଙ୍କୁ ଏତେ ଅଧିକ ରୂପେ ବ୍ୟସ୍ତତା ବହୁଳ ହୋଇ ରହିବାର ଆବଶ୍ୟକତା ନାହିଁ ଯେପରିକି ସେମାନେ କରିଥାନ୍ତି କେବଳ ଅତି ସାଧାରଣ ରୂପେ ଏପରି ଜୀବନଟିଏ ଅତିବାହିତ କରନ୍ତୁ ଯାହାକି ଲୋକମାନଙ୍କୁ ଆପଣଙ୍କ ପରି ଆଶ୍ରୟ ବିଶିଷ୍ଟ ହେବାକୁ ପ୍ରେରିତ କରିବ ଆଗ୍ରହୀ କରାଇବ ବର୍ତ୍ତମାନ ଏହି ସୂଚନା ପଟ ଉପରେ ମୁଁ ଲକ୍ଷ୍ୟ କଲି ଏହି ନିଶ୍ଚିତ ସୂଚନା ବିଷୟବସ୍ତୁକୁ ଲକ୍ଷ୍ୟ କଲି ଏହା କୌଣସି ପ୍ରକାରର ବିଷୟକୁ ଆଦୌ ଦାବି କରିନଥିଲା କେବଳ ପ୍ରଶ୍ନଟି ପଚାରିଥିଲା ତୁମେ ବାସ୍ତବରେ କ୍ଷୁଧିତ ଅଟ କି ପୁଣି କେହି ଜଣେ ବ୍ୟକ୍ତି କ୍ଷୁଧିତ ନ ହେବା ପର୍ଯ୍ୟନ୍ତ ଆପଣମାନେ ତାଙ୍କୁ କୌଣସି ଭୋଜନ ପଦାର୍ଥ ବିକ୍ରୟ କରିପାରନ୍ତି ନାହିଁ ସେହି ପ୍ରଚାରର ପଟିଟି ସର୍ବପ୍ରଥମ କାର୍ଯ୍ୟକୁ ଯାହାକି ସେ କରିଥାଏ ତାହା ଏହି ଯେ ପ୍ରତ୍ୟେକ ବ୍ୟକ୍ତିବିଶେଷ ଯିଏ ବି ଏହାକୁ ଅତିକ୍ରମ କରି ଯାଆନ୍ତି ସେ ନିହାତି ପକ୍ଷେ ଏହାକୁ ଦେଖନ୍ତୁ ତାହାକୁ ସଫଳ କରେ ତେଣୁ କେବଳ ଗୋଟିଏ ମାତ୍ର ପନ୍ଥା ଯଦ୍ୱାରା ଏହି ଜଗତଟି କଦାପି ଖ୍ରୀଷ୍ଟଙ୍କୁ ବୁଝିବ ତାହା ଏହିକି ଯେତେବେଳେ ସେମାନେ ପୁଣି ସେ ତାଙ୍କୁ ଆପଣଙ୍କ ମଧ୍ୟରେ ପୁଣି ମୋ ମଧ୍ୟରେ ଲକ୍ଷ୍ୟ କରିବ ସେମାନେ କଦାପି ଖ୍ରୀଷ୍ଟଙ୍କୁ ବୁଝିବାର ପନ୍ଥାଟି କେବଳ ତାହା ହିଁ ଅଟେ ଯଦ୍ୱାରା ସେମାନେ ଖ୍ରୀଷ୍ଟଙ୍କୁ ଚିହ୍ନିଯିବେ ସେମାନଙ୍କର ବିବେଚନା ଗୁଡିକ ସୂର୍ଯ୍ୟାସ୍ତ ସକଳ ଅନ୍ଧକାର ଦ୍ୱାରା ପକ୍ଷୀଗଣଙ୍କ ଗୁଞ୍ଜର ଶବ୍ଦ ସହିତ ପତ୍ର ଗୁଡିକ ନିସ୍ତେଜତା ସହିତ ପୁଣି ଘାସ ଗୁଡିକର ଶୁଷ୍କତା ଯୋଗୁଁ ଭାବ ବିହ୍ୱଳ ହୋଇ ଉଠିଛି ପୁଣି ଫୁଲ ଗୁଡିକର ପ୍ରତି ଆଉ ବାଦ୍ୟଯନ୍ତ୍ରର ମଧୁର ଧ୍ୱନି ପ୍ରତି ତତ୍ପରେ ସମାଚାର ପ୍ରତି ପୁଣି ଅନ୍ୟାନ୍ୟ ବିଷୟଗୁଡ଼ିକ ପ୍ରତି ଆଦ୍ରତା ଲାଭ କରିଅଛି ଯାହାଙ୍କୁ ଖ୍ରୀଷ୍ଟକୁ ଲାଭ କଲା ଉତ୍ତରେ ଆମମାନେ ଉପଭୋଗ କରିଥାଉ
Each one of you from tonight on, remember you are God's billboards. And you're God's advertising agent.
ମାତ୍ର ଖ୍ରୀଷ୍ଟଙ୍କୁ ପ୍ରଦର୍ଶନ କରି ଦେଖାଇବା ନିମନ୍ତେ ଆମର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପର୍ଯ୍ୟନ୍ତ ସେପରି ହୋଇଥାଏ ପୁଣି ତାହାକୁ ମନେ ରଖନ୍ତୁ ଆପଣମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ଆଜିର ରାତ୍ରିକାଳରୁ ଆରମ୍ଭ କରି ମନେ ରଖନ୍ତୁ ଯେ ଆପଣମାନେ ଈଶ୍ୱରଙ୍କର ସୂଚନାପଟ୍ଟ ତାଙ୍କର ସାକ୍ଷ୍ୟ ସ୍ୱରୂପ ଅଟନ୍ତି ତତ୍ପରେ ଆପଣମାନେ ଅଟନ୍ତି ଆପଣମାନେ ଈଶ୍ୱରଙ୍କ ସମ୍ବନ୍ଧରେ ପ୍ରଚାର କରିବାର ଜଣେ ଏଜେଣ୍ଟ ଅଟନ୍ତି ଆଉ ଜଗତ ଆପଣଙ୍କରକୁ ଚାହିଁ ଦେଖିବ ଖ୍ରୀଷ୍ଟ ଯେ କଣ ଅଟନ୍ତି ତାହା ବୁଝିବା ପାଇଁ ସେପରି କରିବ ତେଣୁ ସେପରି ସ୍ଥଳେ ଆମମାନଙ୍କୁ ଗଦାଏ ପରିଚୟ ପତ୍ରକୁ ଏକାଠି କରି ରଖିବାର କୌଣସି ଆବଶ୍ୟକତାକୁ ଇଚ୍ଛା କରୁନା। ତାହା ତ ଆମମାନଙ୍କ ସମ୍ବନ୍ଧରେ ସାକ୍ଷ୍ୟଦାୟୀ କହେ ଯେ ଆମେ ପ୍ରକୃତରେ ତାହା ନୁହୁଁ। ଆସନ୍ତୁ ସର୍ବପ୍ରଥମେ ଆମମାନେ ତାହା ହିଁ ହେବା, ତତ୍ପରେ ଆମମାନେ ସେପରି ହେଲା ଉତ୍ତରେ ଜଗତ ମୋର ପୁଣି ଆପଣଙ୍କ ମଧ୍ୟରେ ଖ୍ରୀଷ୍ଟଙ୍କୁ ଦେଖିବ।
Then the next thing, they have to want it. Now, if they see it and don't want it, then that's different. But you haven't put a vain advertisement out.
ଯେ କୌଣସି ପ୍ରଚାରର ସାଧନ ପାଇଁ ସର୍ବପ୍ରଥମ ଉଦ୍ଦେଶ୍ୟଟି ଏହି କି ଜଣେ ବ୍ୟକ୍ତିଙ୍କୁ ଏହା ନିଶ୍ଚିତ ରୂପେ ଦେଖିବାକୁ ହିଁ ଅଛି। ତତ୍ପରେ ପରବର୍ତ୍ତୀ ଉଦ୍ଦେଶ୍ୟଟି ସେମାନଙ୍କୁ ଏହାର ଆବଶ୍ୟକତାକୁ ନିହାତି ପକ୍ଷେ ଅନୁଭବ କରିବାର ଅଛି। ତେଣୁ ସେମାନେ ଏହାକୁ ଯଦି ଦେଖନ୍ତି ପୁଣି ଏହାକୁ ଆବଶ୍ୟକ ନ କରନ୍ତି, ତେବେ ତ ତାହା ଏକ ଭିନ୍ନ ଧରଣର ଆବଶ୍ୟକ ଅଟେ। କିନ୍ତୁ ଏକ ବୃଥା ପ୍ରଚାର ପତ୍ରକୁ ଆପଣମାନେ କଦାପି ଲଗାନ୍ତି ନାହିଁ।
But if they first have got to see it and then we've got to make it so attractive to them.
କିନ୍ତୁ ସେମାନେ ଯଦି ସର୍ବପ୍ରଥମେ ଏହାକୁ ବୁଝନ୍ତେ, ସେମାନଙ୍କୁ ନିହାତି ପକ୍ଷେ ଏହାକୁ ଜାଣିବାର ଅଛି, ଆଉ ତତ୍ପରେ ଆମମାନେ ସେମାନଙ୍କ ପ୍ରତି ଏହାକୁ ଅଧିକ ରୂପେ ଆକର୍ଷଣ କରି ପ୍ରସ୍ତୁତ କରିପାରନ୍ତେ। ଆରେ ବା, ଆମମାନେ ସେହି କଥାଟିକୁ ବୁଝିଥାଉ। ଏପରି ମୁଁ ଭରସା କରେ ପରିତ୍ରାଣର ଆକର୍ଷଣତାକୁ ଆମମାନେ ବୁଝିଥାଉ। ସେ କଥାକୁ ମୁଁ ଆଶା କରେ ଏହା ଯେ ଜଣେ ବ୍ୟକ୍ତିଙ୍କ ପ୍ରତି କ'ଣ କରିଥାଏ ତାହାକୁ ଆମମାନେ ସମସ୍ତେ ବୁଝୁ। ଖ୍ରୀଷ୍ଟଙ୍କ ନିମନ୍ତେ ଆମ୍ଭମାନଙ୍କୁ ଜଗତକୁ ଆକର୍ଷଣ କରିବାକୁ ଅଛି। ତତ୍ପରେ ସୁସମାଚାର ମଧ୍ୟରେ ଆକର୍ଷଣ କରିବାର ଏକ ସାମର୍ଥ୍ୟ ରହିଛି। ଏହା ନିହାତି ପକ୍ଷେ ସେମାନଙ୍କ ପ୍ରତି ହେବାକୁ ଅଛି ଯେଉଁମାନେ ଈଶ୍ୱରଙ୍କ ପାଇଁ କ୍ଷୁଧିତ ଅଟନ୍ତି। ଏହା ତ କେବଳ ସେମାନଙ୍କୁ ହିଁ ଆକର୍ଷଣ କରେ ଯେଉଁମାନେ କ୍ଷୁଧିତ ହେଉଛନ୍ତି, ପୁଣି ତୃଷିତ ହେଉଛନ୍ତି, ପୁଣି ତାହା ହିଁ ଆମମାନେ ଅଟୁ ଯାହା ପାଇଁ ଆମମାନେ ବାହାରି ଆସିଅଛୁ। ପିତା କାହାରିକୁ ଆକର୍ଷଣ ନ କଲେ କେହି ମୋ ନିକଟକୁ କଦାପି ଆସି ନ ପାରେ। କିନ୍ତୁ ସେପରି ସ୍ଥଳେ ଏପରି ଅନେକ ଅଛନ୍ତି ଯେଉଁମାନଙ୍କୁ ପିତା ଆକର୍ଷଣ କରିଛନ୍ତି, ପୁଣି ଈଶ୍ୱରଙ୍କୁ ପାଇବା ନିମନ୍ତେ ଖୁବ୍ କ୍ଷୁଧିତ ହେଉଛନ୍ତି ଆଉ ତୃଷିତ ହେଉଛନ୍ତି। ତତ୍ପରେ କେଉଁଠାରେ ଯେ ତାଙ୍କୁ ପାଇବେ ସେ କଥାକୁ ଜାଣନ୍ତି ନାହିଁ, କାରଣ ଯେଉଁମାନେ ପ୍ରକୃତରେ ଆଦର୍ଶର କାରଣ ହୋଇ ସାକ୍ଷୀ ସ୍ୱରୂପେ ବାସ କରିବା କଥା ସେମାନେ ଜଗତର ବିଷୟଗୁଡ଼ିକ ପ୍ରତି ଏତେ ଅଧିକ ରୂପେ ଆକର୍ଷିତ ହୋଇପଡ଼ିଛନ୍ତି ଯେ ପରିଶେଷ ସେମାନେ ଈଶ୍ୱରଙ୍କୁ କଦାପି ଭେଟୁ ନାହାନ୍ତି। ସେମାନେ ଜଗତ ପରି ଜୀବନଯାପନ କରନ୍ତି, ସେମାନେ ଜଗତ ପରି କଥାବାର୍ତ୍ତା କରନ୍ତି, ସେମାନେ ସେହି ସମାନ ଗୀତଗୁଡ଼ିକୁ ଗାଆନ୍ତି ଯାହାକୁ ଜଗତ ଗାନ କରେ, ସେମାନେ ଜଗତ ପରି ପୋଷାକ ପିନ୍ଧନ୍ତି। ମୋର କହିବାର ଅର୍ଥ ବିଶେଷତଃ ସ୍ତ୍ରୀ ଲୋକମାନେ ଅଟନ୍ତି, ପୁଣି ଜଗତ ପରି ସେମାନେ ବ୍ୟବହାର କରନ୍ତି, ସେମାନେ ଜାଗତିକ ସଭା ବିଶିଷ୍ଟ ସ୍ଥାନଗୁଡ଼ିକୁ ଯାଆନ୍ତି, ସେମାନେ ଜଗତର ଆମୋଦ ପ୍ରମୋଦର ଉତ୍ସବରେ ଯାଇ ଯୋଗଦାନ କରନ୍ତି।
କେହି
ଜଣେ ବ୍ୟକ୍ତି ମୋତେ କହିଥିଲେ, ସେଦିନ ସେପରି କହିଥିଲେ, ଜଣେ ନିଶ୍ଚିତ ସେବକଙ୍କର ବିଷୟରେ ମନ୍ତବ୍ୟ ଦେଇ ତାହା କହିଥିଲେ। ଆଉ ସେ ବ୍ୟକ୍ତିଙ୍କୁ ମୁଁ ସ୍ନେହ କରେ, ଏଥିରେ କୌଣସି ସନ୍ଦେହ ନାହିଁ ଯେ ସେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଥିଲେ। ସେ କହିଥିଲେ, କିନ୍ତୁ ଏପରି କହିଥିଲେ ଯେ ଆପଣ ଜଣେ ଧର୍ମାନ୍ଧ ବ୍ୟକ୍ତି ଥିଲେ। ମୋ ପ୍ରତି ତାହା ଥିଲା, ମୁଁ ଜଣେ ଧର୍ମାନ୍ଧ ବ୍ୟକ୍ତି ଥିଲି।
And if the Lord ever told me to roll, I guess I would roll. But I want to be holy anyhow. Live a life of holiness means cleanness before God.
ମୁଁ କହିଥିଲି, ଆଚ୍ଛା ତେବେ ତଥାପି ମୁଁ ଯେ ତାହା ନୁହେଁ ଏପରି ମୁଁ ବିଚାର କରେ, କିନ୍ତୁ ମୁଁ କହିଲି ମୁଁ ପବିତ୍ର ହେବାକୁ ଚାହେଁ। ଆଉ ପ୍ରଭୁ ଯଦି କଦାପି ଅଭିନୟ କରିବାକୁ ମୋତେ କହିଥିଲେ, ମୁଁ ଧାରଣା କରେ ଯେ ମୁଁ ଅଭିନୟ କରିବି, କିନ୍ତୁ ମୁଁ ପବିତ୍ର ହୋଇ ରହିବାକୁ ଚାହେଁ, ଯେ କୌଣସି ରୂପେ ସେପରି ହେବାକୁ ଚାହେଁ। ପବିତ୍ରତା ଜୀବନକୁ ଅତିବାହିତ କରିବାକୁ ଚାହେଁ, ଯାହାର ଅର୍ଥ ପରମେଶ୍ୱର ସମ୍ମୁଖରେ ବିଶୁଦ୍ଧତା ଜୀବନ ଅଟେ।
And so he said, well, that you run out overseas and around like that and made yourself a missionary, no church sent you, and you just made yourself a handmade missionary.
ଆଉ ତେଣୁ ସେ କହିଲେ, ଆଚ୍ଛା ତେବେ ତାହା ତ ଏପରି, ତୁମେ ସମୁଦ୍ର ପାରି ଇଲାକା ଗୁଡ଼ିକୁ ଯାଇଥାଅ, ପୁଣି ସେହିପରି ଭାବରେ ଚାରିଆଡ଼କୁ ଯାତ୍ରା କରିଥାଅ, ପୁଣି ନିଜକୁ ଜଣେ ପ୍ରଚାରକ ରୂପେ ପରିଚିତ କରାଇଥାଅ। କୌଣସି ମଣ୍ଡଳୀ ତୁମକୁ ପଠାଏ ନାହିଁ, ମାତ୍ର ତୁମେ ନିଜକୁ ନିଜେ ସ୍ୱହସ୍ତକୃତ ସୁସମାଚାର ପ୍ରଚାରକ ରୂପେ ପରିଚିତ କରାଇଥାଅ। ଆଚ୍ଛା ତେବେ ମୁଁ କହିଲି, ମୁଁ ଯଦି ସ୍ୱହସ୍ତ ନିର୍ମିତ ଏକ ପ୍ରଚାରକକୁ ପ୍ରସ୍ତୁତ କଲି, ତେବେ ତ ଏହା କୌଣସି ପ୍ରକାରେ ଜଗତର ଧ୍ୟାନ ଆକର୍ଷଣ କରିବ ନାହିଁ, ଯେହେତୁ ତାହା ତ ସେପରି ଏକ ସାଧନ ଅଟେ ଯାହାକୁ ସେମାନେ କଦାପି ଆବଶ୍ୟକ କରନ୍ତି ନାହିଁ, ପୁଣି ଅନ୍ୱେଷଣ କରୁନାହାନ୍ତି। ସେମାନେ ତ ଖ୍ରୀଷ୍ଟଙ୍କ ପାଇଁ ଆତୁର ହେଉଛନ୍ତି।
Think those things, there is two different classes. God has two different classes.
ପୁଣି ଆମମାନେ ଲାଭ କରୁ ଯେ ସେମାନେ ସେହି ମନୁଷ୍ୟଗଣ ଆଉ ଲୋକଗୁଡ଼ାକ ଅଟନ୍ତି ଯେଉଁମାନେ ସେହି ସବୁ ବିଷୟ ଗୁଡ଼ିକୁ ଅନ୍ୱେଷଣ କରୁଅଛନ୍ତି। ଏପରି ସ୍ଥଳେ ଦୁଇଟି ବିଭିନ୍ନ ଧରଣର ବର୍ଗ ରହିଛନ୍ତି, ପରମେଶ୍ୱର ଦୁଇଟି ବିଭିନ୍ନ ବର୍ଗଙ୍କୁ ହାସଲ କରିଛନ୍ତି।
There are men who God uses to stay home and marry the sick and bury the dead and kiss the babies and marry the young and so forth like that. Many of those men don't know what it is to pack a sword and get out there on a two-handed sword on the front line. They don't know what a battle is to fight against the enemy.
ଏପରି କେତେକ ବ୍ୟକ୍ତି ଅଛନ୍ତି ଯେଉଁମାନଙ୍କୁ ଘରେ ଅଟକି ରହିବାକୁ ଈଶ୍ୱର ବ୍ୟବହାର କରନ୍ତି, ପୁଣି ଜଣେ ପୀଡ଼ିତକୁ ଆନନ୍ଦିତ କରିବାକୁ ଆଉ ମୃତକୁ କବଳ ଦେବାକୁ, ଶିଶୁମାନଙ୍କୁ ଚୁମ୍ବନ ଦେଇ ସ୍ନେହ କରିବାକୁ, ପୁଣି ସେମାନଙ୍କ ଯୁବକମାନଙ୍କୁ ଆନନ୍ଦିତ କରିବାକୁ, ପୁଣି ସେପରି ଧରଣର ଅନ୍ୟାନ୍ୟ କର୍ମ କରିବା ପାଇଁ ବ୍ୟବହାର କରନ୍ତି। ସେମାନେ ମଧ୍ୟ ଅଧିକାଂଶ ବ୍ୟକ୍ତି ଖଣ୍ଡାଟିଏ ବାନ୍ଧି ରଖି ଦୃଢ଼ କରିବାର ଅର୍ଥକୁ ଯେ କ'ଣ ସେ କଥାକୁ ସୁଦ୍ଧା ଜାଣନ୍ତି ନାହିଁ। ତତ୍ପରେ ଦୁଇ ହସ୍ତରେ ଖଡ଼ଗ ଧାରଣ କରି ସେମାନେ ସମ୍ମୁଖ ଭାଗକୁ ଯାଇ ଯୁଦ୍ଧରେ ପଦାର୍ପଣ କରନ୍ତି। ଯୁଦ୍ଧଟିଏ ଯେ କ'ଣ ସେ କଥାକୁ ସୁଦ୍ଧା ସେମାନେ ବୁଝନ୍ତି ନାହିଁ, କିମ୍ବା ଶତ୍ରୁ ବିରୁଦ୍ଧରେ ଯୁଦ୍ଧ କରିବାର ତତ୍ପର୍ୟକୁ ସେମାନେ ଜାଣନ୍ତି ନାହିଁ।
They get out here and they're smart men, theologians, great men, who can stand with, put a sermon out that's just so touched up, and also can talk with such language so the Webster would hardly know what they were saying. They got degrees in college. But that's all right. When you're talking to an intellectual group that's just looking for a church home.
ସେମାନେ ଏହି ସ୍ଥାନଟି ଆଡ଼କୁ ଚାଲି ଆସନ୍ତି, ପୁଣି ସେମାନେ ଅତି ଦକ୍ଷ ବ୍ୟକ୍ତିଗଣ ହୋଇଥାନ୍ତି, ଲୋକ ଚଲା ଥିଓଲୋଜିଆନ ପ୍ରତିଷ୍ଠିତ ବ୍ୟକ୍ତିଗଣ ସେମାନେ, ଯେଉଁମାନେ କି ଠିଆ ହୋଇପାରନ୍ତି, ଏପରି ସୁନ୍ଦର ଉପଦେଶକୁ ସେମାନେ ପ୍ରସ୍ତୁତ କରି ଦେଇପାରନ୍ତି ଯାହାକି ପ୍ରକୃତରେ ଅତି ମର୍ମସ୍ପର୍ଶୀ ହୋଇଥାଏ, ତତ୍ପରେ ଏପରି ଆକର୍ଷଣୀୟ ଭାଷାରେ କଥୋପକଥନ କରିପାରନ୍ତି ଯେ ପରିଶେଷରେ ୱେଷ୍ଟର୍ ସୁଦ୍ଧା ବୁଝିବା ଅକ୍ଷମ ହୁଅନ୍ତି ଯେ ସେମାନେ କ'ଣ କହୁଛନ୍ତି। ସେମାନେ ମହାବିଦ୍ୟାଳୟର ସମସ୍ତ ସ୍ନାତକରେ ଭୂଷିତ ହୋଇଥିଲେ। ମାତ୍ର ତାହା ତ ଖୁବ୍ ପ୍ରୀତିକର ବିଷୟ ଅଟେ। ଯେତେବେଳେ ଆପଣମାନେ ସୁଶିକ୍ଷିତ ଲୋକମାନଙ୍କ ମଧ୍ୟରେ ଏକଦଳ ଶିକ୍ଷିତ ସମାଜ ମଧ୍ୟରେ ତାହାକୁ କହୁଛନ୍ତି, ଯେଉଁମାନେ କି ମଣ୍ଡଳୀର ଏକ ସୁରକ୍ଷିତ ଗୃହକୁ ଆବଶ୍ୟକ କରନ୍ତି। କିନ୍ତୁ ଯୁଦ୍ଧ କ୍ଷେତ୍ର ସମ୍ମୁଖ ଭାଗକୁ ଆପଣ ଯାଇ ଯେତେବେଳେ ଉପସ୍ଥିତ ହୁଅନ୍ତି, ଯେଉଁଠାରେ ସେହି ବ୍ୟକ୍ତିଗଣ ତାଠାରୁ ଅଧିକ ହାସଲ କରି ଉପସ୍ଥିତ ଥାନ୍ତି, ସେମାନଙ୍କୁ ତ ପରମେଶ୍ୱରଙ୍କ ଶକ୍ତିକୁ, ସର୍ବଶକ୍ତିମାନ ଈଶ୍ୱରଙ୍କ ସାମର୍ଥ୍ୟକୁ ପ୍ରଗଟିକରଣ ମଧ୍ୟରେ ରହିଥିବାର ବିଷୟକୁ ଦେଖିବାକୁ ହିଁ ପଡ଼େ, କିମ୍ବା ଆପଣମାନେ ଏହାକୁ ସେମାନଙ୍କ ନିକଟରେ ବିକ୍ରୟ ଆଦୌ କରିପାରିବେ ନାହିଁ। ସେମାନଙ୍କୁ ତ ଖ୍ରୀଷ୍ଟଙ୍କୁ ତାଙ୍କ ପୁନରୁଦ୍ଧାର ମଧ୍ୟରେ ଥାଇ ଦେଖିବାକୁ ହିଁ ଅଛି। ଏହା ସତ୍ତ୍ୱେ ଦ୍ୱିହସ୍ତଧାରୀ ହୋଇ ଖଣ୍ଡାଟିକୁ ଧରିଥିବାର ଅର୍ଥ ଯେ କ'ଣ, ସେ କଥାକୁ ସେ ଏହି ଲୋକମାନେ ଆଦୌ ବୁଝନ୍ତି ନାହିଁ। ପୁଣି ସେହି ରଣଭୂମିରେ ଶତ୍ରୁକୁ ତାର ପଦେ ପଦେ ଜଗି ରହି ଯୁଦ୍ଧ କରିବାର କୌଶଳକୁ ସେମାନେ ଆଦୌ ଜାଣନ୍ତି ନାହିଁ, ଯେଉଁଠାରେ କି ଶୟତାନ ଗୁଡ଼ିକ ପୁଣି ଯାଦୁଗରମାନେ ଆଉ ବିଭିନ୍ନ ଧରଣର ଅନ୍ୟାନ୍ୟ ପ୍ରତିରୋଧକାରୀଗଣ ଉପସ୍ଥିତ ଥାନ୍ତି, ପୁଣି ପ୍ରତିଟି କ୍ଷେତ୍ରରେ ଆପଣଙ୍କୁ ଆହ୍ୱାନ ଦିଅନ୍ତି। ଆଉ ଯେଉଁ ସ୍ଥଳରେ ଏହି ବ୍ୟକ୍ତିଗତ ମଧ୍ୟ ଉପସ୍ଥିତ ଥାନ୍ତି, ଯେଉଁମାନେ ବାଇବଲ ପାଠ କରନ୍ତି, ପୁଣି କହନ୍ତି ଯୀଶୁ ଖ୍ରୀଷ୍ଟ ଯଦି ପ୍ରକୃତରେ କାଲି ଆଜି ପୁଣି ଚିରଦିନ ସମାନ ଅଟନ୍ତି, ତେବେ ପୂର୍ବେ ପବିତ୍ର ଆତ୍ମା ଠିକ ଯେପରି ଧରଣର ମହାଶ୍ଚର୍ଯ୍ୟ କର୍ମ କରିଥିଲେ, ମୋତେ ଠିକ ତାହିଁ କରି ଦେଖାନ୍ତୁ। ବୁଝନ୍ତି ତ, ସେପରି ସ୍ଥଳେ ଆପଣମାନେ ନିଜର ଯୋଗ୍ୟତାର ମାନଦଣ୍ଡକୁ କଦାପି ନେଇପାରନ୍ତି ନାହିଁ, ପୁଣି ତାହାକୁ କରିପାରନ୍ତି ନାହିଁ। ତାହାକୁ ଉତ୍ପନ୍ନ କରିବା ନିମନ୍ତେ ଏହା ଯୀଶୁ ଖ୍ରୀଷ୍ଟଙ୍କର ସାମର୍ଥ୍ୟକୁ ପୁଣି ପୁନରୁତ୍ଥାନର ଶକ୍ତିକୁ ଦରକାର କରେ। ହଁ, ତାହାହିଁ ପୁଣି ବର୍ତ୍ତମାନ ତାହା ହିଁ ପ୍ରୟୋଜନୀୟ ବସ୍ତୁଟି ଅଟେ, ଯାହାକୁ କ୍ଷୁଦିତ ଅଧିବାସୀଗଣ ଲୋଡ଼ନ୍ତି। ସେମାନଙ୍କୁ ଏହାକୁ ଅବଶ୍ୟ ଲକ୍ଷ୍ୟ କରିବାକୁ ଅଛି, ପୁଣି ଏମାନେ ଏହାକୁ ନିହାତି ପକ୍ଷେ ଲୋଡ଼ୁଅଛନ୍ତି। ତତ୍ପରେ ତାହା ହିଁ ସେହି ଏକାକାର ବିଷୟ ଅଟେ ଯାହାକି ଏହି ରାଷ୍ଟ୍ରଟି ହାସଲ କରିଅଛି। ତାହିଁ ତ ସେହି କାରଣଟି ଅଟେ ଯାହା ଯୋଗୁଁ ଆଜିର ରାତ୍ରିବେଳା ଆମମାନେ ଆଣବିକ ଯୁଦ୍ଧର ଏହିସବୁ ସଚେତନତା ବିଷୟକୁ ହାସଲ କରିଅଛୁ। କାରଣ ଏପରି ଅଟେ ଯେହେତୁ ରାଷ୍ଟ୍ରଗୁଡ଼ିକ ଏହାଙ୍କୁ ଅନୁଭବ କରିଛନ୍ତି, ଏହି ରାଷ୍ଟ୍ରଟି ତାହାଙ୍କୁ ଅନୁଭବ କରିଛି, ତଥାପି ଏହି ରାଷ୍ଟ୍ର ତାଙ୍କୁ ଆବଶ୍ୟକ ମଣୁନାହିଁ। ପୁଣି ଅଲୌକିକ ବିଚାରର ନିଷ୍ପତ୍ତିଟି ଯେଉଁ କାରଣ ଯୋଗୁଁ ସେମାନଙ୍କ ପ୍ରତି ଅଟେ ତାହା ଏହା ହିଁ ଅଟେ, ଯେହେତୁ ଆମମାନେ ନୀତିରେ ତୋଲା ଯାଇ ସାରିଅଛୁ। ଆମମାନଙ୍କ ରାଷ୍ଟ୍ରପତି ଶ୍ରୀଯୁକ୍ତ କେନେଡି ଯେ କେଉଁଠାରେ ବିଦ୍ୟମାନ ଅଟନ୍ତି ସେ ବିଷୟଟିକୁ ମୁଁ ଲକ୍ଷ୍ୟ କରିଛି। ଟମ୍, ତାଙ୍କ ନାମଟି ଯେ କେନେଡି ଅଟେ ଏପରି ମୁଁ ବିଶ୍ୱାସ କରେ, ଯିଏକି ଏହାରି ନିମନ୍ତେ ପ୍ରେରଣ କରିଥିଲେ। ଏହି ସ୍ୱତନ୍ତ୍ରୀକରଣ ଯୁଦ୍ଧ ନିମନ୍ତେ ସେ ଏକାଧିକ ସଂଖ୍ୟକ ଅଧିକାରୀମାନଙ୍କୁ ପ୍ରେରଣ କରିଥିଲେ। ସେ ତ 400 ଜଣଙ୍କୁ କିମ୍ବା ତହିଁରୁ କିଛିଟା ଅଧିକ ସଂଖ୍ୟକ ଅଧିକାରୀଙ୍କୁ ଏହି ସ୍ୱତନ୍ତ୍ରୀକରଣର ଯୁଦ୍ଧକୁ ବନ୍ଦ କରିବା ନିମନ୍ତେ ଦକ୍ଷିଣାଞ୍ଚଳର ସ୍ଥାନକୁ ପ୍ରେରଣ କରିଥିଲେ। ପୁଣି ତାହାକୁ ସେ ଯେତେବେଳେ ସମାପ୍ତ କଲେ ଆପଣଙ୍କ ସମସ୍ତ ଶକ୍ତିର ସହିତ ପୁରାପୁରି ଭାବେ ସମାପ୍ତ କଲେ ସେମାନେ ଆଉ ଅଧିକ ଜଣଙ୍କୁ ପ୍ରେରଣ କଲେ ନାହିଁ। ସେ ତ ଠିକ 666 ଜଣଙ୍କୁ ଲାଭ କରିଥିଲେ। ଏହା ଟାଇମ୍ ମ୍ୟାଗାଜିନ୍ରେ ପ୍ରକାଶିତ ହୋଇଥିଲା। ଆହେ ଲୋକମାନେ ଯଦି ପ୍ରବଳ ଆତ୍ମିକମାନେ ହୋଇଥାନ୍ତେ ତେବେ ସେମାନେ ଜାଗି ଉଠିଥାନ୍ତେ। ପୁଣି 666 ସଂଖ୍ୟାଟି ଯେ କ'ଣ ତାହାକୁ ବୁଝିଥାନ୍ତେ। ସଠିକ ରୂପେ ତାହା ହିଁ ସେମାନେ ହାସଲ କରିଥିଲେ। ତାହା ଏହି ମାସର ମାସିକ ଟାଇମ୍ରେ ପ୍ରକାଶିତ ହୋଇଥିଲା।
We find out that until people begin to want God, until people begin to thirst, Jesus said, blessed are they that do hunger and thirst for righteousness, for they shall be filled. Now you've got the hunger and thirst for it.
Puni ammane labha kari thai joe, jete bale lokomane ishwaran ko anneshwaran kari paiba nimante trushita hebare laganti, tebe je lokomane ଈଶ୍ୱରଙ୍କର ଆବଶ୍ୟକତାକୁ ହୃଦୟଙ୍ଗମ କରିବାରେ ଆରମ୍ଭ କରନ୍ତି। ଯୀଶୁ କହିଥିଲେ, ଧାର୍ମିକତା ନିମନ୍ତେ କ୍ଷୁଧିତ ଓ ତୃଷିତ ଲୋକେ ଧନ୍ୟ, ଯେହେତୁ ସେମାନେ ପରିତୃପ୍ତ ହେବେ। ତେଣୁ ଏହାଙ୍କ ନିମନ୍ତେ ଆପଣମାନଙ୍କୁ କ୍ଷୁଧିତ ଆଉ ତୃଷିତ ହେବାକୁ ଅଛି। ଆମମାନେ ଖ୍ରୀଷ୍ଟଙ୍କର ସାକ୍ଷୀ ସ୍ୱରୂପ ସୂଚନାର ପଟି ଅଟୁ। ଆଉ ଖ୍ରୀଷ୍ଟ ଆମମାନଙ୍କର ସାହାଯ୍ୟର ଉତ୍ସ ଅଟନ୍ତି। ଯେହେତୁ ସାହାଯ୍ୟଦାନର ଏହି ପନ୍ଥାଟି ଖ୍ରୀଷ୍ଟଙ୍କ ଦ୍ୱାରା ନିରୂପିତ ଅଟେ, ପୁଣି ସେ ଆମମାନଙ୍କୁ ଆମମାନଙ୍କର ଜୀବନଟିକୁ ଦାନ କରୁଛନ୍ତି। ତାହାଙ୍କର ସାହାଯ୍ୟର କାରଣ ହେବା ପାଇଁ ସେପରି କରୁଛନ୍ତି।
What kind of a person ought we to be if we are sponsored by Christ?
Jodi konosi jane byaktinku apana sahajya karuthanti tebe apana kipari jane byakti hoi paranti tenu khristanga dara ammane sahajya prapta hela uttare ammanku kipari jane byakti jane kahaba banchaniya ate।
He gives us salvation, he gives us our healing, he gives us our health and strength,
ସେ ଆମମାନଙ୍କୁ ପରିତ୍ରାଣ ଦାନ କରନ୍ତି, ସେ ଆମମାନଙ୍କୁ ଆମମାନଙ୍କର ଆରୋଗ୍ୟତାକୁ ପ୍ରଦାନ କରନ୍ତି, ସେ ତ ଆମମାନଙ୍କୁ ଆମମାନଙ୍କର ସ୍ୱାସ୍ଥ୍ୟକୁ ଆଉ ଶକ୍ତିକୁ ପ୍ରଦାନ କରନ୍ତି, ସେ ଆମକୁ ଆମମାନଙ୍କ ଭୋଜନ ସାମଗ୍ରୀ ପ୍ରଦାନ କରନ୍ତି, ସେ ଆମକୁ ଆମମାନଙ୍କର ବସାଘର ଗୁଡ଼ିକୁ ପ୍ରଦାନ କରନ୍ତି। ତେବେ ତ ଖ୍ରୀଷ୍ଟଙ୍କ ଦ୍ୱାରା ଆମମାନେ ସାହାଯ୍ୟ ପ୍ରାପ୍ତକାରୀଗଣ ଅଟୁ। ଆଉ ପେଣ୍ଟିକୋଷ୍ଟାଲ ବ୍ୟକ୍ତିଗଣ ଯେଉଁମାନେ ପବିତ୍ର ଆତ୍ମାରେ ଭରପୁର ହୋଇଅଛନ୍ତି ସେମାନେ ଖ୍ରୀଷ୍ଟଙ୍କ ସାହାଯ୍ୟ ଲାଭକାରୀଗଣ ଅଟନ୍ତି। ସେମାନେ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ସାହାଯ୍ୟ ପ୍ରାପ୍ତ ହୋଇଅଛନ୍ତି। ତତ୍ପରେ ଲୋକମାନଙ୍କ ପାଇଁ ଏକ ଆଦର୍ଶର କାରଣ ହେବା ପାଇଁ ପବିତ୍ରତ୍ମାଙ୍କୁ ଦତ୍ତ ହୋଇଛନ୍ତି। ଆଜିକାଲି ଆମମାନଙ୍କୁ ନିହାତି ପକ୍ଷେ କ'ଣ ହେବାକୁ ଅଛି? ମଣ୍ଡଳୀକୁ ଆଜିକାଲିର ସମୟରେ କେଉଁ ସ୍ଥାନରେ ଅବସ୍ଥାନ କରି ରହିବା ଅଛି? ଆମମାନଙ୍କୁ ଏପରି ଧରଣ ହେବା ଉଚିତ, ଏପରି ଅବସ୍ଥା ବିଶିଷ୍ଟ ହେବା ଉଚିତ ଯାହାକି ସମସ୍ତ ଜଗତକୁ ଆମମାନ ପରି ହେବାର ଆବଶ୍ୟକତାକୁ ଆଗ୍ରହୀ ହେବାରେ ସାହାଯ୍ୟ କରିବ। ଯେହେତୁ ଲୋକମାନେ ରାସ୍ତାରେ ଚଳପ୍ରଚଳ କରନ୍ତି ଆଉ କହନ୍ତି ସେଇଠାରେ ଜଣେ ବ୍ୟକ୍ତି ଅଛନ୍ତି, ତାଙ୍କ ସହିତ ମୋହର ଅସହମତି ଥାଇପାରେ, ତାଙ୍କ ଧାର୍ମିକ ସିଦ୍ଧାନ୍ତ ସମ୍ବନ୍ଧରେ ସେପରି ଥାଇପାରେ। ତଥାପି ମୁଁ ତୁମକୁ ଗୋଟିଏ ବିଷୟ କହି ରଖେ ଯେ ସେହି ବ୍ୟକ୍ତି ଜଣକ ପ୍ରକୃତ ଖ୍ରୀଷ୍ଟିଆନ ଅଟନ୍ତି। ରାସ୍ତା ପରେ ଚାଲି ଯାଉଥିବା ନାରୀମାନଙ୍କ ଦ୍ୱାରା ଏପରି କୁହାଯାଇପାରନ୍ତା, ସେ ଜଣେ ପୁରାତନ ରଙ୍ଗଢଙ୍ଗର ନାରୀ ଜଣକ ଅଟନ୍ତି। ସତ ସେ ବାକି ନାରୀମାନଙ୍କ ସଦୃଶ ହୋଇନପାରନ୍ତି ଯେଉଁମାନଙ୍କୁ ଆପଣମାନେ ଦେଖନ୍ତି। ତଥାପି ଯଦି କେହି ଜଣେ ଖ୍ରୀଷ୍ଟିଆନ ଏହି ନଗର ମଧ୍ୟରେ ଥାନ୍ତି, ତେବେ ସେହି ଜଣଙ୍କ ଏହି ସ୍ତ୍ରୀ ଲୋକଟି ଅଟନ୍ତି। ଦେଖନ୍ତୁ ସେଠାରେ ସେ ଯାଆନ୍ତି, କାରଣ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଆମମାନେ ସାହାଯ୍ୟ ପ୍ରାପ୍ତ ହୋଇଅଛୁ। ଆମେନ୍। ଆରେ ବା, ଆମମାନଙ୍କୁ କିପରି ଧରଣର ବ୍ୟକ୍ତିଟିଏ ହେବାର କଥା ଆମମାନେ ନିହାତି ପକ୍ଷେ ହେବା ଉଚିତ। ଯଦି ଆମମାନେ ତାଙ୍କର ସାକ୍ଷୀଗଣ ହୋଇଥାଉ, ପୁଣି ତାଙ୍କ ଦ୍ୱାରା ସାହାଯ୍ୟ ପ୍ରାପ୍ତ ହୋଇଥାଉ, ତେବେ ଆମମାନଙ୍କୁ କିପରି ଧରଣର ହେବା ଉଚିତ? ତେବେ ତ ଖ୍ରୀଷ୍ଟଙ୍କଠାରେ ସେହି ଜଣକ ଅଟୁ ଯେଉଁଠାରୁ ଆମମାନେ ନିଜ ନିଜର ଜୀବନକୁ ଲାଭ କରୁ, ପୁଣି ଆମମାନେ ନିଜ ନିଜର ସାମର୍ଥ୍ୟକୁ ଲାଭ କରୁ। ତତ୍ପରେ ଆମମାନେ ଯାହା କିଛି ବିଷୟକୁ ହାସଲ କରିଅଛୁ ସେସବୁ ଖ୍ରୀଷ୍ଟଙ୍କଠାରୁ ଆସେ। ସେ ତ ଆମର ସାହାଯ୍ୟକର୍ତ୍ତା ଅଟନ୍ତି। ଆରେ ବା, ତାହା ଯୋଗୁଁ ମୁଁ ପ୍ରଗାଢ଼ ରୂପେ ଧନ୍ୟବାଦୀ ଅଟେ। ତେଣୁ ଆମମାନଙ୍କୁ ତାଙ୍କ ପରି ହେବା ଉଚିତ। ଆମମାନେ ଯେ କ'ଣ କରୁ ସେଥିପ୍ରତି ଅତି ଯତ୍ନଶୀଳ ହେଉ। ଆମମାନେ ଯାହା କିଛି କହୁ, ଆମମାନଙ୍କର ଦୈନନ୍ଦିନ ଜୀବନରେ ଆମମାନେ ଯେ କ'ଣ କରୁ ସେ ସବୁରେ ଆମମାନେ ନିହାତି ପକ୍ଷେ ଯତ୍ନଶୀଳ ହେଉ, ଯେହେତୁ ଖ୍ରୀଷ୍ଟଙ୍କ ଦ୍ୱାରା ଆମମାନେ ସାହାଯ୍ୟ ପ୍ରାପ୍ତ ହୋଇଅଛୁ। ଖ୍ରୀଷ୍ଟଙ୍କ ଦ୍ୱାରା ଆମମାନେ ଯଦି ସାହାଯ୍ୟ ପ୍ରାପ୍ତ ହୋଇଛୁ, ତେବେ ଆମମାନଙ୍କୁ କିପରି ଭାବରେ ଆବଶ୍ୟକ ଚଳଚଳ କରିବାକୁ ଅଛି? ଯଦି ଖ୍ରୀଷ୍ଟଙ୍କ ଦ୍ୱାରା ଆମମାନେ ସାହାଯ୍ୟ ପ୍ରାପ୍ତ ଅଟୁ, ତେବେ ଆମମାନଙ୍କୁ ନିହାତି ପକ୍ଷେ କିପରି ଭାବେ କଥାବାର୍ତ୍ତା କରିବାକୁ ଅଛି? କେହି ଜଣେ ବ୍ୟକ୍ତି ଆମ ବିରୁଦ୍ଧରେ ଯଦି କୌଣସି ମନ୍ଦ କଥା କହନ୍ତି, ତେବେ ଖ୍ରୀଷ୍ଟଙ୍କ ଦ୍ୱାରା ସାହାଯ୍ୟ ପ୍ରାପ୍ତ ହୋଇଥିବାରୁ ଆମମାନଙ୍କୁ କ'ଣ ପ୍ରତ୍ୟୁତ୍ତର କରି କହିବାକୁ ଅଛି? ଆମମାନଙ୍କୁ ଖ୍ରୀଷ୍ଟଙ୍କ ଆଦର୍ଶ ପଢ଼ିବା ଉଚିତ, ତାହା ସତ୍ୟ କଥା ନୁହେଁ କି? ଆଉ ଏପରି ସ୍ଥଳେ କେବଳ ଗୋଟିଏ ମାତ୍ର ବିଷୟ ରହିଛି, ତତ୍ପରେ ଅନ୍ୟ ଗୋଟିଏ ବିଷୟକୁ ଆମମାନଙ୍କୁ ଅବଶ୍ୟ କରିବାକୁ ଅଛି। କେବଳ ଯେ ବିଷୟଟିକୁ ସେପରି ନୁହେଁ, କିନ୍ତୁ ଅନ୍ୟ ଏକ ବିଷୟ ଯାହାକୁ ଆମମାନେ ସେବକଗଣ ନିହାତି ପକ୍ଷେ କରିବା କଥା। ଆମମାନଙ୍କୁ ଏପରି ସୁସମାଚାରଟିଏ ପ୍ରଚାର କରିବା ଉଚିତ ଯାହାକି କ୍ଷୁଦିତମାନଙ୍କୁ ନିମନ୍ତ୍ରଣ ଦେଉଥିବ। ପୁଣି ସାମାଜିକ ସୁସମାଚାରକୁ ଆମମାନେ ଯଦି ପ୍ରଚାର କରୁ, ପୁଣି ଏପରି କହୁ, ଭଲ କଥା, ତୁମକୁ ଅବଶ୍ୟ ଆସି ଆମ୍ଭମାନଙ୍କର ସଂଗଠନରେ ଯୋଗଦାନ କରିବାକୁ ଅଛି। ଗତ ବର୍ଷ ଆମମାନେ ଅଧିକା 4000 ସଂଖ୍ୟକ ବ୍ୟକ୍ତିଙ୍କୁ ଆମମାନଙ୍କ ସଂଗଠନରେ ଲାଭ କରିଥିଲୁ, ଏହା ତ ତାହା ଆଦୌ ନୁହେଁ।
If you come to my church or become a member of my church, we'll see that you're taken care of in the, you know, when you get old. And you'll be a faithful member. It's like an insurance policy. You'll be taken care of when you get old. We'll see to that. That still isn't the attractiveness.
ତୁମେ ଯଦି ମୋହର ମଣ୍ଡଳୀକୁ ଆସ କିମ୍ବା ମୋହର ମଣ୍ଡଳୀର ଜଣେ ସଦସ୍ୟ ହୋଇପଡ଼, ତେବେ ତୁମେ ଯେ ଏହିସବୁରେ ଯତ୍ନ ନିଆଯାଉଛ ସେ କଥାକୁ ଆମମାନେ ବୁଝିବୁ। ତୁମେ ଯେତେବେଳେ ବୁଢ଼ା ହୋଇଯାଅ ସେତେବେଳେ ପୁଣି ତୁମକୁ ଜଣେ ବିଶ୍ୱସ୍ତ ସଦସ୍ୟ ହେବାକୁ ଅଛି। ଏହା ତ ଏକ ଜୀବନ ବୀମା ପଲିସି ପରି ଅଟେ। ଆପଣ ଯେତେବେଳେ ବୁଢ଼ା ହୋଇଯାଆନ୍ତି ସେତେବେଳେ ଆପଣ ଯତ୍ନ ନିଆଯିବେ। ଆମମାନେ ସେଆଡ଼କୁ ଦୃଷ୍ଟି ଦେବୁ, ତାହା ତ ତଥାପି ଆକର୍ଷଣୀୟ ବିଷୟ ଆଦୌ ନୁହେଁ।
The thing that we want to do is to preach a gospel that appeals to a hungry world. Now, how can you appeal to a hungry world that's wanting to see where they come from, who they are, and where they're going unless you preach a gospel that raises Christ up in a living atmosphere right here around us now?
ଯେଉଁ କାର୍ଯ୍ୟଟିକୁ ଆମମାନେ କରିବାକୁ ଇଚ୍ଛା କରୁ ତାହା ତ ସୁସମାଚାରଟିଏ ପ୍ରଚାର କରିବା କାର୍ଯ୍ୟ ଅଟେ, ଯାହାକି କ୍ଷୁଧାର୍ତ୍ତ ଥିବା ଏକ ଜଗତକୁ ନିମନ୍ତ୍ରଣ ଦିଏ। ବର୍ତ୍ତମାନ ଏକ କ୍ଷୁଧିତ ଜଗତ ପ୍ରତି ଆପଣ କିପରି ଭାବରେ ନିମନ୍ତ୍ରଣଟିଏ ଦେଇପାରନ୍ତି, ଯିଏକି ଏହାକୁ ମଧ୍ୟ ବୁଝେ ନାହିଁ ଯେ ସେ କେଉଁଠାରୁ ଆଗତ ଅଟେ, ସେମାନେ କିଏ ଅଟନ୍ତି, ପୁଣି କେଉଁ ଆଡ଼କୁ ସେମାନେ ଯାଉଛନ୍ତି। ଯେତେବେଳେ ପର୍ଯ୍ୟନ୍ତ ଆପଣ ଏପରି ସୁସମାଚାରଟିଏ ପ୍ରଚାର ନ କରନ୍ତି ଯାହାକି ଖ୍ରୀଷ୍ଟଙ୍କୁ ସେପରି ଧରଣର ଏକ ଜୀବନ୍ତ ବାତାବରଣ ମଧ୍ୟରେ ଉନ୍ନତ କରିଥାଏ, ଠିକ୍ ଏହିଠାରେ ଆମମାନଙ୍କ ଘରେ ସେପରି କରିଥାଏ। ଆମମାନେ ଏହାକୁ କଦାପି କରିପାରିବା ନାହିଁ, ସେପରି କୌଣସି ପନ୍ଥା ନାହିଁ। ଆମମାନେ ସହଯୋଗ କରିପାରିବୁ ନାହୁଁ। ଆମମାନେ ଧାର୍ମିକ ସମ୍ପ୍ରଦାୟ ମଧ୍ୟରେ ଯୋଗଦାନ କରିପାରିଥିଲୁ, ମୂର୍ଖ ଲୋକମାନଙ୍କ ସହିତ ଯୋଗଦାନ କରିପାରିଥିଲୁ, କିନ୍ତୁ ଅନ୍ୟ ଯେକୌଣସି ଆଶ୍ରୟସ୍ଥଳରେ ସଂଯୁକ୍ତ ହୋଇପାରିଥିଲୁ, ଅନ୍ୟ ଆଶ୍ରୟସ୍ଥଳୀରେ ଅତି ସହଜରେ ଯୋଗଦାନ କରିପାରିଥିଲୁ।
Blessed are they that do hunger and thirst for righteousness, for they shall be filled.
ତଥାପି ଆମମାନଙ୍କୁ ଏପରି ଏକ ସୁସମାଚାରକୁ ପ୍ରଚାର କରିବାକୁ ଅଛି ଯାହାକି ଲୋକମାନଙ୍କୁ ନିମନ୍ତ୍ରଣ ଦେଉଥିବ, ପୁଣି ସେହିମାନେ ଯେଉଁମାନେ କି ଧାର୍ମିକତା ନିମନ୍ତେ କ୍ଷୁଧିତ ଆଉ ତୃଷିତ ଅଟନ୍ତି ସେମାନଙ୍କୁ ତାହା ଧରିବ। ଧାର୍ମିକତା ନିମନ୍ତେ କ୍ଷୁଧିତ ଓ ତୃଷିତ ଲୋକେ ଧନ୍ୟ, କାରଣ ସେମାନେ ପରିତୃପ୍ତ ହେବେ। ପୁଣି ସେମାନେ କିପରି ପରିତୃପ୍ତ ହେବେ, ଧାର୍ମିକମାନେ ପରିତୃପ୍ତ ହେବେ, କାହା ଦ୍ୱାରା ପରିତୃପ୍ତ ହେବେ, ପବିତ୍ର ଆତ୍ମାରେ ପରିତୃପ୍ତ ହେବେ। ବାଇବଲ କହିଥିଲା ଷ୍ଟିଫାନ ପବିତ୍ର ଆତ୍ମାରେ ଭରପୁର ଥିବା ଜଣେ ବ୍ୟକ୍ତି ଥିଲେ। କାହିଁରେ ଭରପୁର ଥିଲେ? ଶକ୍ତିରେ ଭରପୁର ଥିଲେ, ବିଶ୍ୱାସରେ ଭରପୁର ଥିଲେ, ପ୍ରେମରେ ଭରପୁର ଥିଲେ, ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ଥିଲେ। ସେ ଯାହା କିଛି ଥିଲେ ତାହା ହିଁ ତାଙ୍କୁ ତଦ୍ରୂପ ଯୋଗ୍ୟ କରିଥିଲେ। ଏଥିପାଇଁ ଅଟେ ଯେହେତୁ ସେ ପବିତ୍ର ଆତ୍ମାରେ ଭରପୁର ଥିଲେ, ସେ ତ ଖ୍ରୀଷ୍ଟଙ୍କ ପାଇଁ ଏକ ବାସ୍ତବ ଧରଣର ନମୁନା ପଟ୍ଟ ଥିଲେ।
And he stood alone, just him alone, out before the great Sanhedrin court. Maybe 2,000 or 3,000 Jews or 5,000 standing there with a pointed finger.
ସେଠାରେ ସେ ଯେତେବେଳେ ଠିଆ ହୋଇଥିଲେ ସେଦିନର ପ୍ରାତଃକାଳରେ ମହାସଭାର ବିଚାର କକ୍ଷରେ ଠିଆ ହୋଇଥିଲେ, ଆଉ ସେମାନେ ତାଙ୍କୁ ଦୋଷାରୋପ କରିଥିଲେ। ସେମାନେ କହିଥିଲେ ଏହି ବ୍ୟକ୍ତି ଜଣକ ସେ କ'ଣ ସବୁ କାର୍ଯ୍ୟ କରୁଥିଲେ, ପୁଣି ସେଠାରେ ସେ ଏକାକୀ ଠିଆ ହୋଇଥିଲେ, ସେ କେବଳ ଏକାକୀ ଥିଲେ, ସେହି ମହାସଭାର ବିଚାର କକ୍ଷରେ ସମବେତ ହୋଇଥିବା ଜନଗହଳି ମଧ୍ୟରେ ସେ କେବଳ ଏକାକୀ ଥିଲେ। ଏପରି ହୋଇପାରେ 2,000-3,000 ସଂଖ୍ୟକ ଜିହୁଦୀଗଣ ଉପସ୍ଥିତ ଥାଇପାରନ୍ତି, କିମ୍ବା 5,000 ସଂଖ୍ୟକ ଜିହୁଦୀଗଣ ଉପସ୍ଥିତ ଥାଇପାରନ୍ତି। ସେଥିରେ ସେମାନେ ଠିଆ ହୋଇଥିଲେ, ନିଜ ନିଜର ଅଙ୍ଗୁଳି ତାଙ୍କରକୁ ବଢ଼ାଇଥିଲେ।
That doesn't mean he had a light shining from his face. An angel would be a messenger that knew what he was talking about.
ବାଇବଲ ଏପରି କହିଥିଲା ସେ ସେହି ସ୍ଥାନଟିର ଆଡ଼କୁ ଯେତେବେଳେ ଚାଲିଗଲେ ତାହା ଏପରି ଥିଲା ତାଙ୍କର ମୁଖ ଦୂତଙ୍କ ମୁଖ ପରି ଦେଖାଗଲା। ତାହାର ଅର୍ଥ ଏହା ଯେ ସେ ଏକ ଆଲୋକକୁ ଧରିଥିଲେ। ଯାହାକି ତାଙ୍କର ମୁଖକୁ ଆଲୋକିତ କରୁଥିଲା। ଜଣେ ଦୂତ ସେ ଜଣେ ସନ୍ଦେଶବାହକ ହୋଇଥିବେ ଯିଏକି ଜାଣନ୍ତି ସେ କାହାର ବିଷୟକୁ କଥାବାର୍ତ୍ତା କରୁଛନ୍ତି। ଷ୍ଟିଫାନ ସେଟାକୁ ଚାଲିଗଲେ ମୃତ୍ୟୁର ଭୟରେ ନୁହେଁ, ସେ ତ କୌଣସି ବିଷୟରେ ଆଦୌ ଭୟଭୀତ ନଥିଲେ, କାରଣ ସେ ଯେ କ'ଣ କହୁଛନ୍ତି ତାହାକୁ ସେ ଭଲ ଭାବେ ଜାଣିଥିଲେ। ଯେପରିକି ପାଉଲ କହିଥିଲେ, ମୁଁ ଯାହାଙ୍କଠାରେ ବିଶ୍ୱାସ କରିଅଛି ତାହାଙ୍କୁ ଜାଣେ, ପୁଣି ମୁଁ ତାହାଙ୍କ ସ୍ତରରେ ଯାହା ସମର୍ପଣ କରିଅଛି ତାହା ମହାଦିନ ପର୍ଯ୍ୟନ୍ତ ସୁରକ୍ଷା କରିବାକୁ ସେ ଯେ ସମର୍ଥ ଅଟନ୍ତି ଏହା ଦୃଢ଼ ରୂପେ ବିଶ୍ୱାସ କରୁଅଛି। ମାତ୍ର ଷ୍ଟିଫାନ ସେଟାକୁ ଚାଲିଗଲେ, ସେହି ମହାସଭାର ବିଚାର କକ୍ଷକୁ ଚାଲିଗଲେ, ଦଳେ ହିଂସ୍ରକ କେନ୍ଦୁଆମାନଙ୍କ ମଧ୍ୟରେ ଏକ ମେଷ ପରି ଚାଲିଗଲେ, ଯେଉଁଭଳି ତାଙ୍କର ରକ୍ତପାନ କରିବାକୁ ବଡ଼ ଚିତ୍କାର କରୁଥିଲେ, ପୁଣି ସେମାନେ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ଆଉ ତାଙ୍କରି ଆଡ଼କୁ ଦୋଷାରୋପି ଆଙ୍ଗୁଳି ଗୁଡ଼ିକ ବଢ଼ାଇ ରହିଥିଲେ। ସେ କ'ଣ କରିଥିଲେ, ସେ କ'ଣ କହିଥିଲେ, ହେ ଭାତୃଗଣ ଓ ପିତୃଗଣ ସ୍ମରଣ କରନ୍ତୁ, ଆମ୍ଭମାନଙ୍କର ପିତା ଅବ୍ରାହମ ହାରରେ ବାସ କରିବା ପୂର୍ବେ ଯେତେବେଳେ ସେ ମେସୋପୋଟାମିଆରେ ଥିଲେ ସେତେବେଳେ ଗୌରବମୟ ଈଶ୍ୱର ତାଙ୍କୁ ଦର୍ଶନ ଦେଇ କହିଥିଲେ। ଏହିପରି ଭାବରେ ସେ ଆଗକୁ ବଢ଼ିବାରେ ଲାଗିଲେ, ପୁଣି ଅବ୍ରାହମଙ୍କର ସମସ୍ତ ଇତିହାସକୁ ବର୍ଣ୍ଣନା କରି ଉପସ୍ଥାପନ କରିଥିଲେ, ପୁଣି ତାଙ୍କ ଦ୍ୱାରା ବିଜାତୀୟମାନେ କିପରି ଭାବେ ପ୍ରଜାଭୁକ୍ତ ହେବେ ସେ ବିଷୟକୁ ସୁଦ୍ଧା ବର୍ଣ୍ଣନା କରିଥିଲେ। ପୁଣି ଏକ ସୁନିଶ୍ଚିତ ସ୍ଥାନ ଆଡ଼କୁ ସେ ଯେତେବେଳେ ଅଣାଗଲେ ତାଙ୍କର ଆଡ଼କୁ ଧ୍ୟାନ ଦିଅନ୍ତୁ, ପବିତ୍ର ଆତ୍ମାରେ ଭରପୁର ଥିଲେ, ସେମାନେ ଅପେକ୍ଷା କରୁଥିଲେ, ସହଜରେ ସେମାନେ ଅଧିକ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିପାରିଲେ ନାହିଁ, ମାତ୍ର ସେମାନଙ୍କ ହସ୍ତ ତାଙ୍କ ପରେ ଥୋଇଦେଲେ। ସେ କହିଲେ, ହେ ଶକ୍ତଗ୍ରୀବ ପୁଣି ଅସୁନ୍ନତ ହୃଦୟ ଓ କର୍ଣ୍ଣ ବିଶିଷ୍ଟ ଲୋକେ, ଆପଣମାନେ ସର୍ବଦା ପବିତ୍ର ଆତ୍ମାଙ୍କ ବିରୋଧ କରୁଅଛନ୍ତି, ଆପଣମାନଙ୍କ ପିତୃପୁରୁଷମାନେ ଯେପରି ଆପଣମାନେ ମଧ୍ୟ ସେପରି କରୁଅଛନ୍ତି। ସେ ତ ପରମେଶ୍ୱରଙ୍କ ଏକ ସୂଚନା ପଟ୍ଟ ପ୍ରଚାରର ଯୋଗ୍ୟ ମାଧ୍ୟମ ଥିଲେ। ଆଉ ମୃତ୍ୟୁ ପର୍ଯ୍ୟନ୍ତ ସେମାନେ ତାଙ୍କୁ ଯେତେବେଳେ ପ୍ରଶ୍ନାଘାତ କଲେ, ନଗର ବାହାରେ ତାଙ୍କୁ ନେଇଗଲେ, ପୁଣି ପଥର ଗୁଡାକୁ ତାଙ୍କ ଉପରକୁ ଫୋପାଡ଼ିଲି, ତାଙ୍କୁ ମୃତ୍ୟୁ ପର୍ଯ୍ୟନ୍ତ ତଦ୍ୱାରା ଆଘାତ କଲେ, ସେ ଯେତେବେଳେ ମୃତ୍ୟୁଭୋଗ କରୁଥିଲେ ସେ ସ୍ୱର୍ଗରେ ନିଜର ମସ୍ତକ ଉଠାଇଲେ, ପୁଣି ଯେଉଁଭଳି ତାଙ୍କୁ ପଥର ଫୋପାଡ଼ି ମାରୁଥିଲେ ସେମାନଙ୍କ ପାଇଁ ସେ କ୍ଷମାଭିକ୍ଷା କଲେ। ଯୀଶୁ କୃଷରେ ଯେପରି ପ୍ରାର୍ଥନା କରିଥିଲେ ଠିକ ତଦ୍ରୂପ ପ୍ରାର୍ଥନା ସେ ମଧ୍ୟ କଲେ। ତତ୍ପରେ ଆପଣାର ସୂଚନା ପଟ୍ଟଙ୍କୁ ତାଙ୍କର ଜଣେ ସାଧାରଣ ବ୍ୟକ୍ତିଙ୍କୁ ଭୂଗର୍ଭକୁ ଚାଲିଯାଉଥିବା ଅବସ୍ଥାରେ ପରମେଶ୍ୱର ଦେଖିଲେ। ଷ୍ଟିଫାନ ସ୍ୱର୍ଗକୁ ଦୃଷ୍ଟି କରି ଦେଖିଲେ, କହିଲେ, ଦେଖନ୍ତୁ ମୁଁ ସ୍ୱର୍ଗକୁ ଉନ୍ମୁକ୍ତ ଓ ମନୁଷ୍ୟପୁତ୍ରଙ୍କୁ ଈଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱରେ ଠିଆ ହୋଇଥିବା ଦେଖୁଅଛି। ତତ୍ପରେ ଈଶ୍ୱରଙ୍କ କୋଳରେ ସେ ମହାନିଦ୍ରାଗ୍ରସ୍ତ ହେଲେ। ଏକ କ୍ଷୁଧିତ ଜଗତର ନିମନ୍ତେ ଷ୍ଟିଫାନ ଈଶ୍ୱରଙ୍କ ଏକ ସୂଚନା ପଟ୍ଟ ଥିଲେ।
Consulted and give witness to his death, but when he saw
ଆପଣ ମାନେ କହନ୍ତି ଆଚ୍ଛା ତେବେ କେତେ ଜଣ ବ୍ୟକ୍ତି ସେଠାରେ ଉପସ୍ଥିତ ଥିଲେ? ଆପଣ କହିଥିଲେ ସେଠାରେ ସମ୍ଭବତଃ 5000 ସଂଖ୍ୟକ ଲୋକ ଥିଲେ। ସେମାନେ ମଧ୍ୟ କେତେକ ଜଣ ବ୍ୟକ୍ତି ପରିତ୍ରାଣ ପାଇଲେ? ସେଠାରେ କେବଳ ଜଣେ ମାତ୍ର ଲାଭ କରିଥିଲେ, ସେ ତ ଠିକ୍ ସେଇଠାରେ ଆଦୌ ଗ୍ରହଣ କରିନଥିଲେ, ମାତ୍ର କେତେକ ବର୍ଷ ପରେ ସେ ଗ୍ରହଣ କରିଥିଲେ। ହାଲେଲୁୟା! କେତେକ ସ୍ଥାନରେ ଆପଣଙ୍କ ପ୍ରଭାବଟି କଦାପି ନିଷ୍କ୍ରିୟ ହୁଏ ନାହିଁ। ସେଠାରେ ବିଚାର କକ୍ଷ ମଧ୍ୟରେ ଜଣେ ବ୍ୟକ୍ତି ଉପସ୍ଥିତ ଥିଲେ, ସେ ସାଉଲ ଥିଲେ। ସେହି ଯୁବକ ଫାରୁସୀ ଜଣକ ସେଠାରେ ଠିଆ ହୋଇ ରହିଥିଲେ, ବିଚାର ବିମର୍ଶ କରିଥିଲେ, ପୁଣି ତାଙ୍କର ମୃତ୍ୟୁର ଜଣେ ସାକ୍ଷୀ ହୋଇଥିଲେ। ମାତ୍ର ସେହି ସାଧାରଣ ବ୍ୟକ୍ତିଙ୍କ ମଧ୍ୟରେ ଖ୍ରୀଷ୍ଟଙ୍କ ପୁନରୁତ୍ଥାନ ସାକ୍ଷ୍ୟକୁ ସେ ଯେତେବେଳେ ତାଙ୍କ ମଧ୍ୟରେ ଦେଖିଥିଲେ, ଏହା ତାଙ୍କୁ ମଧ୍ୟରୁ ଆଦୌ ଦୂରୀଭୂତ ହୋଇନଥିଲା। ସେହି ସମାନ ବ୍ୟକ୍ତି ପାଉଲ ସେହି ଜଣକ ସେଦିନର ପ୍ରାତଃକାଳରେ ସେଠାରେ ଠିଆ ହୋଇଥିଲେ, 10,000 ସଂଖ୍ୟକ ଶତାଧିକ ସଂଖ୍ୟକ ବ୍ୟକ୍ତିଙ୍କୁ ପ୍ରାଣଗୁଡ଼ିକୁ ଖ୍ରୀଷ୍ଟଙ୍କ ନିକଟକୁ କଢ଼ାଇ ଆଣିଥିଲେ। ଯେହେତୁ କେବଳ ଜଣେ ବ୍ୟକ୍ତି ଯୀଶୁଖ୍ରୀଷ୍ଟଙ୍କ ପାଇଁ ସାକ୍ଷୀ ସ୍ୱରୂପ ହୋଇ ନିଜର ପ୍ରାଣକୁ ସମର୍ପଣ କରିବାକୁ ଇଚ୍ଛୁକ ଥିଲେ, ଆଜିକାଲି ଆମମାନଙ୍କୁ କ'ଣ କରିବା ଉଚିତ ଥିଲା? ଆମମାନେ ଯେ ବହୁଳ ସଂଖ୍ୟା ବିଶିଷ୍ଟ ଜନସମାଗମକୁ ହାସଲ କରିନାହୁଁ, ସେଥିରେ କିଛି ହେଲେ ଯାଇ ଆସେ ନାହିଁ। ଆମମାନଙ୍କୁ 10,000 ସଂଖ୍ୟକ ସମୁଦାୟ ମଧ୍ୟରେ ପ୍ରଚାର କରିବାକୁ ଆଦୌ ଆବଶ୍ୟକ ନାହିଁ, ଏପରିକି ଆମମାନଙ୍କୁ ପ୍ରଚାର କରିବାକୁ ସୁଦ୍ଧା ଲୋଡ଼ା ନାହିଁ। ଆମମାନେ ଈଶ୍ୱରଙ୍କର ସୂଚନାପତ୍ର ହେବାର ହୋଇପାରିବା, ସାକ୍ଷୀ ସ୍ୱରୂପ ହୋଇପାରିବା। ଜଣେ କେତେକ ବ୍ୟକ୍ତିଙ୍କୁ ସୁସମାଚାର ପରେ କ୍ରିୟାଶୀଳ କରାଇ ଆରମ୍ଭ କରିବାକୁ ଜୀବନଟିଏ ଯେ କାର୍ଯ୍ୟ କରି ନପାରେ, ଏହାକୁ ଆପଣ ବା କିପରି ଜାଣିପାରନ୍ତି? ଆପଣଙ୍କ ମଧ୍ୟରୁ କେତେକ ପୁରୁଣାକାଳିଆ ଲୋକ ବୃଦ୍ଧା ନାରୀଗଣଙ୍କୁ ଦେଖନ୍ତି, ସେଠାରେ କେତେକ ଯୁବକ ବ୍ୟକ୍ତିଙ୍କୁ କ୍ଷେତ୍ର ମଧ୍ୟରେ କାର୍ଯ୍ୟରତ କରିବାର ଦେଖନ୍ତି। ସେମାନେ ଖ୍ରୀଷ୍ଟଙ୍କ ପାଇଁ 10,000 ସଂଖ୍ୟକ ଆତ୍ମାକୁ ଜିତିପାରନ୍ତି, ତାହା ଏଥିପାଇଁ ସମ୍ଭବ ଅଟେ ଯେହେତୁ ସେମାନେ ଖ୍ରୀଷ୍ଟଙ୍କୁ ଆପଣଙ୍କ ମଧ୍ୟ ଦେଖିଥିଲେ, ଯଦ୍ୱାରା ଆପଣମାନେ ଖ୍ରୀଷ୍ଟଙ୍କୁ ତାଙ୍କଠାରେ ପରିଚିତ କରାଇଥିଲେ। ସୁସମାଚାର ଅତି ସାଧାରଣ ସମର୍ଥନ ସହିତ ତାଙ୍କୁ ପ୍ରଦର୍ଶନ କରାଇଥିଲେ। ହଁ, ତାହା ହିଁ ମୁଁ ବିଚାର ରଖେ ଯେ ଆମମାନେ ଖ୍ରୀଷ୍ଟଙ୍କୁ ଆବଶ୍ୟକ କରୁ। ଆଜ୍ଞା, ହଁ, ତାହା ହିଁ
Only way we see Christ is when he reflects in each other. I see Christ in you. You see him in me. That's how we watch Christ.
କେବଳ ଗୋଟିଏ ମାତ୍ର ପନ୍ଥା ଯଦ୍ୱାରା ଆମମାନେ ଖ୍ରୀଷ୍ଟଙ୍କୁ ଦେଖାଇ ପାରିବା ତାହା ଏହି ଯେ ସେ ଯେତେବେଳେ ଆମମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କଠାରେ ବିକିରଣ ହୁଅନ୍ତି, ସେତେବେଳେ ମୁଁ ଖ୍ରୀଷ୍ଟଙ୍କୁ ଆପଣ ମଧ୍ୟରେ ଦେଖେ, ଆପଣମାନେ ତାଙ୍କୁ ମୋ ମଧ୍ୟରେ ଦେଖନ୍ତି। ସେହିପରି ଭାବରେ ଆମମାନେ ଖ୍ରୀଷ୍ଟଙ୍କୁ ପରିଚିତ କରାଇପାରିବା। ମୁଁ ଉପାସନାକୁ ଆସେ, ମୁଁ ପ୍ରଚାର କରିବାରେ ଆରମ୍ଭ କରେ, ମୁଁ ଲୋକମାନଙ୍କୁ ଧ୍ୟାନ ସହିତ ଦେଖେ, ସେମାନେ ଆଗ୍ରହୀ ଅଟନ୍ତି ଅଥବା ନୁହେଁ ଆପଣମାନେ ତାହାକୁ ବୁଝିଯାଆନ୍ତି, କେବଳ କେତେକ ମିନିଟ୍ ମଧ୍ୟରେ ବୁଝିଯାଆନ୍ତି। ଆପଣ ନିଜର ସମବେତ ମଣ୍ଡଳୀ ଉପରେ ନଜର ବୁଲାଇ ଆଣନ୍ତୁ, ଆପଣ ସେମାନଙ୍କୁ ଯେ କ୍ଲାନ୍ତି କରି ପକାଉଛନ୍ତି ଅଥବା ନୁହେଁ ସେ କଥା ବୁଝିଯିବେ, ବୁଝନ୍ତି ତ?
And the first thing you know, he's seeing Singer, hanging on to every word, on expectation. See, I'm seeing Christ reflected in that person.
Amen.
Because he's hungering and thirsting for God.
ପୁଣି ସର୍ବପ୍ରଥମ ବିଷୟ ଆପଣମାନଙ୍କୁ ଜଣା, ଆପଣ ସେମାନଙ୍କୁ ସେହି ଆରାଧନା ମଧ୍ୟରେ ବସି ରହିଥିବା ଦେଖନ୍ତି, ପ୍ରତ୍ୟେକ ବାକ୍ୟ ସହିତ ସମ୍ବନ୍ଧ ସ୍ଥାପନ କରି ରହିଥିବା ଦେଖନ୍ତି, କିଛିଟା ଆଶା ସହିତ ଉପସ୍ଥିତ ଥିବା ଦେଖନ୍ତି, ବୁଝନ୍ତି ତ? ସେହି ବ୍ୟକ୍ତିଙ୍କ ମଧ୍ୟରେ ଯୀଶୁଖ୍ରୀଷ୍ଟଙ୍କୁ ପ୍ରତିବିମ୍ବିତ ହେଉଥିବାର ମୁଁ ଦେଖୁଅଛି, ଯେହେତୁ ଈଶ୍ୱରଙ୍କ ପାଇଁ ସେ କ୍ଷୁଧିତ ଆଉ ତୃଷିତ ହେଉଛନ୍ତି। ତେବେ ତ ମୋତେ ସୁସମାଚାର ପ୍ରଚାର କରୁଥିବା ଯୋଗୁଁ ସେ ଖ୍ରୀଷ୍ଟଙ୍କୁ ମୋ ମଧ୍ୟରେ ପ୍ରତିବିମ୍ବିତ ହେଉଥିବା ଦେଖନ୍ତି। ତାଙ୍କ ମଧ୍ୟରେ ମୁଁ ଖ୍ରୀଷ୍ଟଙ୍କୁ ପ୍ରତିବିମ୍ବିତ ହେବାର ଦେଖେ। ଏହାର ଅର୍ଥ ତାହା ଯେବେ ତ ଖ୍ରୀଷ୍ଟ ଆମମାନଙ୍କ ମଧ୍ୟରେ ବିଦ୍ୟମାନ, ଆମେନ୍, କ୍ଷୀରିତ ହେଉଛନ୍ତି, ପୁଣି କ୍ଷୀରିତ ପୁଣି ତୃଷିତ ହେଉଛନ୍ତି। ମୁଁ ସମବେତ ମଣ୍ଡଳୀର ଜନତାକୁ ଦେଖେ, ସେମାନେ ଏହାକୁ କିପରି ଭାବେ ଗ୍ରହଣ କରନ୍ତି ତାହାକୁ ମୁଁ ଲକ୍ଷ୍ୟ କରେ। କୌଣସି ଅନ୍ୟ ପ୍ରକାର ବିଷୟକୁ କହନ୍ତୁ, ପୁଣି ଏହା ସେମାନଙ୍କ ଉପରେ କି ପ୍ରକାର ଧରଣର ଆଲୋକକୁ ପ୍ରତିବିମ୍ବିତ କରିଥାଏ ସେ ବିଷୟକୁ ଲକ୍ଷ୍ୟ କରନ୍ତୁ। ସେମାନଙ୍କ ମୁଖମଣ୍ଡଳକୁ ତେଜମୟ ହୋଇଯିବାର, ଆନନ୍ଦରେ ଭରପୁର ହୋଇଯିବାର ଲକ୍ଷ୍ୟ କରିବେ। ଠିକ୍ ସେହି ମୁହୂର୍ତ୍ତରେ କିଛିଟା ବିଶ୍ଳେଷଣ ବିଷୟକୁ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ଥିବା ଦେଖିବେ, ତାହା ଖ୍ରୀଷ୍ଟଙ୍କର ଅଟେ।
I see Christ reflecting in that person because the gospel, the simple gospel of Christ is taking a hold in that heart. Because they're hungering and thirsting.
କେବଳ ସୁସମାଚାର କାରଣେ ସେହି ବ୍ୟକ୍ତିଙ୍କ ମଧ୍ୟରେ ମୁଁ ଖ୍ରୀଷ୍ଟଙ୍କୁ ପ୍ରତିବିମ୍ବିତ ହେବାର ଦେଖେ। ଖ୍ରୀଷ୍ଟଙ୍କ ଏକ ସାଧାରଣ ସରଳ ସୁସମାଚାରଟି ସେହି ହୃଦୟଟିର ମଧ୍ୟରେ ଅଧିକାର ଜମା ଅଛି, ଯେହେତୁ ସେମାନେ ଏଥିପାଇଁ କ୍ଷୀରିତ ଅଟନ୍ତି ପୁଣି ତୃଷିତ ଅଟନ୍ତି। ପୁଣି ଏଠାରେ ମୁଁ ଗୋଟିଏ ସୂଚନା ପତ୍ରକୁ ଏକ ପ୍ରଚାର ପତ୍ରକୁ ଦେଖାଇଅଛି, କିପରି ଧରଣର ପତ୍ରର ସାହା ଅଟେ, କିପରି ଧରଣ ତାହା ପ୍ରଚାର ପତ୍ରଟି ଅଟେ। କେବଳ ଈଶ୍ୱର ତତ୍ତ୍ୱ ଜ୍ଞାନର ବିଷୟ ପରି ନୁହେଁ, ମନୁଷ୍ୟଗତ କେତେକ ରୀତିନୀତି ପରି ନୁହେଁ, ମାତ୍ର ଖ୍ରୀଷ୍ଟଙ୍କ ସଦୃଶ ଅଟେ, ଯିଏକି ଆଜି ସୁଦ୍ଧା ସମଭାବରେ ଜୀବିତ, ପୁଣି ଏକ ଶକ୍ତିର ନିମନ୍ତେ ଜୀବିତ, କାରଣ ସେ କାଲି ଆଜି ଓ ଚିରଦିନ ପାଇଁ ସମାନ ଅଟନ୍ତି। ଆମେନ୍, ଠିକ କଥା। ପରମେଶ୍ୱରଙ୍କ ସମର୍ଥକୁ ଚଳପଚଳ କରୁଥିବା ବିଷୟକୁ ସେମାନେ ଦେଖିପାରନ୍ତି, ଭବନ ଗୁଡ଼ିକର ପରେ ଏହାକୁ ଲକ୍ଷ୍ୟ କରିପାରନ୍ତି, ପୁଣି ଲୋକମାନଙ୍କୁ କାଢ଼ି ବାହାର କରୁଥିବାର ବିଷୟକୁ ମାନେ ଲକ୍ଷ୍ୟ କରିପାରନ୍ତି, ସେମାନଙ୍କ ହୃଦୟର ଗୁପ୍ତ ଭାବକୁ ପ୍ରଘଟ କରନ୍ତି, ପୀଡ଼ିତଙ୍କୁ ସୁସ୍ଥ କରନ୍ତି, ସେମାନଙ୍କ ହୃଦୟର ଗୁପ୍ତ ଭାବ ଗୁଡ଼ିକୁ ପ୍ରଘଟ କରନ୍ତି, ବଧିର କର୍ଣ୍ଣ ଗୁଡ଼ାକୁ ଖୋଲି ଦିଅନ୍ତି, ପୁଣି ଅନ୍ଧମାନଙ୍କୁ ଦେଖିବା ପାଇଁ ସକ୍ଷମ କରନ୍ତି। ଏହା କଣ ଅଟେ? ଏହା ତ ନିବେଦନ କରୁଥିବା ବିଷୟ ଅଟେ, ଏହା ଖ୍ରୀଷ୍ଟଙ୍କର ସୂଚନା ପଟ୍ଟ ଅଟେ, ଆଉ ଜନସମୂହ ଏହାଙ୍କୁ ଦେଖନ୍ତି, ଆଉ ସେମାନେ ଶ୍ରେଣୀବଦ୍ଧ ହୁଅନ୍ତି, ପୁଣି ସେମାନେ ଈଶ୍ୱରଙ୍କ ପ୍ରଶଂସା କରନ୍ତି। ସେମାନେ ପରମେଶ୍ୱରଙ୍କ ପ୍ରଶଂସା ଗାନ କରୁଥିବା ସମୟରେ ମୁଁ ଏହାଙ୍କୁ ସେମାନେ ମଧ୍ୟ ଦେଖେ, ସେମାନେ ଏହି ସ୍ଥାନରେ ଏହାଙ୍କୁ ଲକ୍ଷ୍ୟ କରନ୍ତି, ଯେତେବେଳେ ଏହା ଏହି ଗୋଟିଏ ପାଖ ପଥ ଦେଇ ଅଗ୍ରସର କରନ୍ତି, ସୁତରାଂ ପରସ୍ପର ମଧ୍ୟ ଦେଇ ଖ୍ରୀଷ୍ଟଙ୍କୁ ତାଙ୍କ ଜ୍ୟୋତିକୁ ପ୍ରତିଫଳିତ କରୁଥିବା କ୍ରମଟିକୁ ଆମେ ଦେଖିଥାଉ। ବର୍ତ୍ତମାନ ଏହି ସ୍ଥାନରେ ମୁଁ ଏହାଙ୍କୁ ଯେତେ ଅଧିକ ରୂପରେ ପ୍ରତିଫଳିତ କରୁଥାଏ ନା କାହିଁକି ସେଥିରେ କିଛି ହେଲେ ଯାଏ ଆସେ ନାହିଁ, ଯେତେବେଳେ ପର୍ଯ୍ୟନ୍ତ ଏହା ଆପଣଙ୍କ ପରେ ସୁଦ୍ଧା ପ୍ରତିଫଳିତ ନ ହୁଅନ୍ତି, ଆମମାନେ ଏହାଙ୍କୁ କୌଣସି ପ୍ରକାର ଆଦୌ ବୁଝିବୁ ନାହିଁ।
The gospel will be of no effect unless somebody was there to take it. There will be many who won't take it, but the ones that will take it, it will reflect in them.
ଯେତେବେଳେ ପର୍ଯ୍ୟନ୍ତ ଏହାଙ୍କୁ ଗ୍ରହଣ କରି ଆଦରି ନେବାକୁ କେହି ଜଣେ ବ୍ୟକ୍ତି ଉପସ୍ଥିତ ନଥିଲେ, ସେତେବେଳେ ପର୍ଯ୍ୟନ୍ତ ସୁସମାଚାରଟି କୌଣସି ପ୍ରକାର ପ୍ରଭାବ ପକାଇବ ନାହିଁ, ଏହା ମୂଲ୍ୟହୀନ ହୋଇଯିବ। ସେପରି ସ୍ଥଳେ ଏପରି ଅନେକ ଅଛନ୍ତି ଯେଉଁମାନେ ଏହାଙ୍କୁ ଆଦୌ ଗ୍ରହଣ କରିବେ ନାହିଁ, କିନ୍ତୁ ସେହିମାନେ ଯେଉଁମାନେ କି ଏହାଙ୍କୁ ଗ୍ରହଣ କରିବେ ଏହା ସେମାନଙ୍କ ମଧ୍ୟରେ ପ୍ରତିଫଳିତ ହେବେ।
But there was one that repented him, even at the end of his life. He said, I'm not even worthy to be called one of the saints. He said, because I persecuted the church of God even to death.
ସ୍ତିଫାନଙ୍କର ହତ୍ୟା ସମୟରେ ସେଦିନର ସକାଳ ବେଳା ସେଠାରେ ସମ୍ଭବତଃ 5000 ସଂଖ୍ୟକ ଜନତା ଉପସ୍ଥିତ ଥିଲେ। ମାତ୍ର ସେଠାରେ କେବଳ ଜଣେ ମାତ୍ର ବ୍ୟକ୍ତି ଥିଲେ ଯାହାଙ୍କ ମଧ୍ୟରେ ଏହା ପ୍ରତିଫଳିତ ହେଲେ। ଏପରିକି ତାଙ୍କର ଜୀବନର ଶେଷ ସମୟରେ ସେ କହିଥିଲେ, ମୁଁ ସାଧୁବାଳ ମଧ୍ୟରୁ ଜଣଙ୍କର ନ୍ୟାୟ ପରିଚିତ ହେବାକୁ ମଧ୍ୟ ଯୋଗ୍ୟ ନୁହେଁ। ସେ କହିଥିଲେ, ଯେହେତୁ ମୃତ୍ୟୁ ପର୍ଯ୍ୟନ୍ତ ମୁଁ ଈଶ୍ୱରଙ୍କ ମଣ୍ଡଳୀକୁ ତାଡ଼ନା କରିଥିଲି। ସେହି ମୃତ୍ୟୁବରଣକାରୀ ସ୍ତିଫାନଙ୍କର ପ୍ରସ୍ତ୍ରଘାତ ଘଟଣାଟି ପାଉଲଙ୍କର ମାନସପଟରୁ କଦାପି ବିଲୁପ୍ତ ହୋଇନଥିଲା। ସେ କହିଥିଲେ, ଏପରିକି ମୃତ୍ୟୁ ପର୍ଯ୍ୟନ୍ତ ମୁଁ ମଣ୍ଡଳୀକୁ ତାଡ଼ନା ଦେଇଥିଲି। ବୁଝନ୍ତି ତ, ଏହା ତାଙ୍କର ସ୍ମରଣକୁ କଦାପି ଲୋପ କରାଇନଥିଲା, ଯେହେତୁ ଖ୍ରୀଷ୍ଟଙ୍କ ତେଜମୟ ଆଲୋକଙ୍କୁ ପ୍ରତିଫଳିତ ହେବାର ସେ ଦେଖିଥିଲେ। ସ୍ତିଫାନ ଏହାକୁ କିପରି ଭାବେ କରିଥିଲେ? ସେ କୌଣସି ଚମତ୍କାର କର୍ମଗୁଡ଼ାକୁ କଦାପି କରିନଥିଲେ, ଯଦ୍ୟପି ସେ ଜାଣିଥିଲେ ଯେ ଖ୍ରୀଷ୍ଟ ଆଶ୍ଚର୍ଯ୍ୟ କର୍ମଗୁଡ଼ିକର ସାଧନକର୍ତ୍ତା ଅଟନ୍ତି। ସେ ତ ଏହିସବୁ ସମର୍ଥ କଥାକୁ ପୁଣି ଅନ୍ୟାନ୍ୟ ଘଟଣାଗୁଡ଼ିକୁ ଜାଣିଥିଲେ, ତଥାପି ସେ କ'ଣ କଲେ? ସେ ଆପଣା ଜୀବନକୁ ଏପରି ପ୍ରଭାବଯୁକ୍ତ କରି ପ୍ରସ୍ତୁତ କଲେ ଯେ ସେମାନେ ବୁଝିଲେ ଏହା ଖ୍ରୀଷ୍ଟଙ୍କ ସମର୍ଥ ଥିଲା। ଆମେନ୍।
You may never put your hands on the sick person and feel the charge of Almighty God make a skeleton of a man turn back to life again.
ଆପଣମାନେ କଦାପି ହେଲେ ଦର୍ଶନଟିଏ ଦେଖିପାରିନଥାନ୍ତି। ଜଣେ ପୀଡିତ ବ୍ୟକ୍ତିଙ୍କ ପରେ ଆପଣମାନେ ସମ୍ଭବତଃ ହସ୍ତାର୍ପଣ କରିଥାଇ ନପାରନ୍ତି। ପୁଣି ପରମେଶ୍ୱରଙ୍କ ସର୍ବଶକ୍ତିଶାଳୀ ପ୍ରତାପଙ୍କୁ ଏକ କଙ୍କାଳରୂପୀ ମନୁଷ୍ୟକୁ ପୁନର୍ବାର ଜୀବନଦାନ କରିଥିବାର ଅନୁଭୂତିକୁ ସମ୍ଭବତଃ ପାଇପାରିନଥାନ୍ତି।
You may never see his standing under three or four rainbows. You may never see his image. You may never hear his voice. But still you can be a disciple. That's the man Jesus Christ. Wow. I have been so pure and unadulterated from the world. Not the dirty things around your life. But a pure thing under the cross. The hungry heart, the hunger and thirst to be
loved. Amen. Duiti kimba tinoti megadhanu madhyare ତାଙ୍କୁ ଠିଆ ହୋଇ ରହିଥିବାର ଦେଖିନଥାଇପାରନ୍ତି। ତାଙ୍କ ସାଦୃଶ୍ୟ ପ୍ରତିମୂର୍ତ୍ତିକୁ ଆପଣମାନେ ସମ୍ଭବତଃ ଦେଖିଥାଇ ନପାରନ୍ତି। ଆପଣମାନେ ତାଙ୍କ ରବଟିକୁ ସମ୍ଭବତଃ ଶୁଣିଥାଇ ନପାରନ୍ତି। ଏହା ସତ୍ତ୍ୱେ ଆପଣ ଏକ ପ୍ରଚାର ପତ୍ର ହୋଇପାରନ୍ତି ଯାହାକି ଖ୍ରୀଷ୍ଟଙ୍କର ଆଲୋକକୁ ପ୍ରତିଫଳନ କରିବ। ସେପରି ଧରଣର ଏକ ଜୀବନ ଦ୍ୱାରା ଯାହାକି ଅତିଶୟ ପବିତ୍ର, ପୁଣି ଜଗତରୁ ପୃଥିବୀକୃତ ଏକ ସ୍ୱଚ୍ଛ ଜୀବନ ହୋଇଥିବ। ଆପଣଙ୍କର ଜୀବନର ଚତୁଃପାର୍ଶ୍ୱରେ ଘୃଣିତ ବସ୍ତୁଗୁଡ଼ିକ ଦ୍ୱାରା ନିମଗ୍ନ ହୋଇ ରହିଥିବା ଏକ ଜୀବନ ନୁହେଁ, ମାତ୍ର ଏକ ବିଶୁଦ୍ଧ ଜୀବନ ହୋଇଥିବ ଯାହାକି ଏକ କ୍ଷୁଧାର୍ତ୍ତ ହୃଦୟକୁ ଆପଣ ପରି ହେବାକୁ କ୍ଷୁଧିତ ଆଉ ତୃଷିତ ହେବାକୁ ଅନୁପ୍ରାଣିତ କରିବ। ଆମେନ୍।
That's right, hungering and thirsting. Let your light so shine before man that they may see your good works. See what you did and glorify the Father what's in heaven.
ତୁମେ ମାନେ ପୃଥିବୀର ଲବଣ, କିନ୍ତୁ ଲବଣ ଯଦି ସ୍ୱାଦବିହୀନ ହୁଏ ତେବେ ତାହା କାହିଁରେ ଲବଣଯୁକ୍ତ ହେବ? ତାହା ସଠିକ ବିଷୟ ଅଟେ। କ୍ଷୁଧିତ ଅଟନ୍ତି, ପୁଣି ତୃଷିତ ଅଟନ୍ତି। ସେହି ପ୍ରକାର ତୁମମାନଙ୍କ ଆଲୋକ ଲୋକଙ୍କ ସାକ୍ଷାତ ପ୍ରକାଶ ପାଉ, ଯେପରି ସେମାନେ ତୁମମାନଙ୍କର ସତ୍କର୍ମ ଦେଖି ତୁମମାନେ ଯେ କ'ଣ କର ତାହାକୁ ଦେଖି ତୁମମାନଙ୍କ ପିତା ଯିଏ ସ୍ୱର୍ଗରେ ଅଛନ୍ତି ତାଙ୍କର ମହିମା କୀର୍ତ୍ତନ କରିବେ। କ୍ଷୁଧାର୍ତ୍ତ ଅଟନ୍ତି, ସୂଚନାର ପଟ୍ଟ ଅଟନ୍ତି, ପ୍ରତିଫଳିତ ହେଉଛନ୍ତି, ଚମତ୍କାର ଆଜ୍ଞା ହଁ ସେପରି ପୁଣି ଆହୁରି ମଧ୍ୟ ଏହାକୁ କରିବା ପାଇଁ ଆମେ ଆଦୌ ଇଚ୍ଛା କରିନଥାଉ ଏଥିରୁ ଏକ ସହସା ବିକ୍ରୟ ମୂଲ୍ୟକୁ ଉପାର୍ଜନ କରିବାକୁ କଦାପି ଇଚ୍ଛା କରିନଥାଉ କେବଳ କହିଥାଉ ଆଚ୍ଛା ତେବେ ଗତ ରାତ୍ରିରେ ମୁଁ ତ ମନ ପରିବର୍ତ୍ତନ କରିଥିଲି ହାଲେଲୁୟା ସମସ୍ତ ଜଗତ ସେପରି ଆପଣ ତାହାକୁ କଦାପି କରିପାରନ୍ତି ନାହିଁ ତାହା ତ ଶୀଘ୍ର ତ ଶୀଘ୍ର ଏକ ବିକ୍ରୟର କର୍ମ ଅଟେ ଯଦି ଆମେ ତାହାକୁ କରୁ ତେବେ ଉତ୍ପାଦିତ ବସ୍ତୁଟି କଦାପି ଅଧିକ ଉତ୍ତମ ଧରଣର ହୋଇନପାରେ ଯଦି ଆପଣ କେବଳ ଉତ୍ତମ ଆଚରଣ ବିଶିଷ୍ଟ ହୋଇ ଜୀବନଯାପନ କରି ଏପରି କହନ୍ତି ଗୋଟିଏ ସମୟ ସମ୍ବନ୍ଧରେ ମୁଁ ଜାଣେ ମୁଁ ମନ ପରିବର୍ତ୍ତନ କଲା ଉତ୍ତରେ ଦୁଇ ସପ୍ତାହ ଧରି ଉତ୍ତମ ଜୀବନଯାପନ କରିଥିଲି ମୁଁ ଦୁଇ ସପ୍ତାହ ଧରି ଜୀବନ କାଟିଥିଲି ମୁଁ ଦୁଇ ସପ୍ତାହ ଧରି ଅତି ସିଦ୍ଧତର ଜୀବନକୁ ବ୍ୟତୀତ କରିଥିଲି ତାହା ତ ଶୀଘ୍ର ତ ଶୀଘ୍ର ନିଲାମର ମୂଲ୍ୟ ଅଟେ ତାହା ତ ଠିକ ଏଇ ହ୍ୟାଡିକଲ୍ ପରି ବସ୍ତୁ ଅଟେ ଯାହାକୁ ଆମେ ମୁହୂର୍ତ୍ତକ ପୂର୍ବରୁ ସେବନ କରିଥିଲୁ ଅନ୍ୟ କିଛି ନୁହେଁ ମାତ୍ର ସ୍ନେହସାରର କେତେକ ବସ୍ତୁ ଏକତ୍ରିତ ରୂପେ ମିଶ୍ରିତ ହୋଇ ତାହାକୁ ପ୍ରସ୍ତୁତ କରିଥିଲେ ପୁଣି ଏହା ଅଧିକ ସମୟ ପର୍ଯ୍ୟନ୍ତ କ୍ରିୟାଶୀଳ ହୋଇନଥିଲା କେବଳ କେତେକ ମୁହୂର୍ତ୍ତ ପାଇଁ ପ୍ରଭାବ ବିସ୍ତାର କରିଥିଲା ପରିଶେଷରେ ଏହା ସମାପ୍ତ ହୋଇଯାଇଥିଲା ଆପଣ ଜଣେ ନୀତିଦିନିଆ ଖ୍ରୀଷ୍ଟିଆନ ହେବାକୁ ଚାହାନ୍ତି ପ୍ରତ୍ୟେକ ଘଣ୍ଟାର ଖ୍ରୀଷ୍ଟିଆନ ପ୍ରତ୍ୟେକ ବର୍ଷର ଖ୍ରୀଷ୍ଟିଆନ ହେବାକୁ ଚାହାନ୍ତି ଏକ ଶୀଘ୍ର ତ ଶୀଘ୍ର ନିଲାମୀ ମୂଲ୍ୟ କଦାପି ନୁହେଁ କିନ୍ତୁ ଆମମାନଙ୍କର ଆଲୋକ ସେହି ପ୍ରକାର ପ୍ରକାଶ ପାଉ
If you walk up to a man and ask him to receive Christ, he lies in your face. Don't go and say, well, there's nothing to it, or he would have accepted it. No, that's a hairy call, say.
ଯଦି କୌଣସି ଜଣେ ବ୍ୟକ୍ତିଙ୍କ ନିକଟକୁ ଆପଣ ଯାଆନ୍ତି ପୁଣି ତାଙ୍କୁ ଖ୍ରୀଷ୍ଟଙ୍କୁ ଗ୍ରହଣ କରିବାକୁ କହନ୍ତି ସେ ଆପଣଙ୍କ ମୁଖ ଉପରେ ଆପଣଙ୍କ ପରିହାସ କରନ୍ତି କଦାପି ଦୂରେଇ ଯାଆନ୍ତୁ ନାହିଁ ଆଉ କହନ୍ତୁ ନାହିଁ ଆଚ୍ଛା ତେବେ ଏଥିରେ କୌଣସି ମୂଲ୍ୟ ନାହିଁ କିମ୍ବା ସେ ଆଙ୍କୁ ଗ୍ରହଣ କରିପାରନ୍ତି ନୁହେଁ ତାହା ତ ହ୍ୟାକଲର ବିକ୍ରୟଟି ଅଟେ ଆମମାନେ ଆଦୌ ହ୍ୟାଟକଲର ବିକ୍ରୟ କରୁନାହୁଁ ଆମମାନେ ତ ସୁଷମାଚାରକୁ ଜୀବିତ ଈଶ୍ୱରଙ୍କ ସମର୍ଥକୁ ବିକ୍ରୟ କରୁଅଛୁ ଖ୍ରୀଷ୍ଟ ସେ କାଲି ଆଜି ପୁଣି ସମାନ ଅଟନ୍ତି ଏହାର ସାକ୍ଷ୍ୟ ଦେଉଅଛୁ ଯଦି ଜଗତ ତୁମମାନଙ୍କୁ ଘୃଣା କରେ ତେବେ ତୁମମାନଙ୍କୁ ଘୃଣା କରିବା ପୂର୍ବେ ସେମାନେ ଖ୍ରୀଷ୍ଟଙ୍କୁ ଘୃଣା କରିଥିଲେ କାରଣ ସେହି ସମାନ କାରଣ ପାଇଁ ତାଙ୍କୁ କୃଷକାଠ ପର୍ଯ୍ୟନ୍ତ ଟାଣିନେଲେ କିନ୍ତୁ ଆମମାନେ ତାଙ୍କର ପ୍ରତିନିଧିଗଣ ଅଟୁ ଆମେ ତାଙ୍କର ସୂଚନାପଟ୍ଟ ଗୁଡ଼ିକ ଅଟୁ ଆମେ ତାଙ୍କୁ ସର୍ବବିଦିତ କରି ପ୍ରଚାର କରିଥାଉ
Dr. PhD, LLD, the great sanctified church of so-and-so and so-and-so, founded way back in so-and-so and so-and-so. We have so-and-so and so-and-so. Yeah! Make them hungry! Amen!
କୌଣସି ପ୍ରକାରେ ଅଧିକ ପରିମାଣର ଚାକଚକ୍ୟ ବିଷୟଗୁଡ଼ିକୁ ବହୁଳ ପରିମାଣର ଲୋଭନୀୟ ପଦାର୍ଥର ଆବଶ୍ୟକ କରିନଥାଉ ଡକ୍ଟର PhD, LLD ଆଦିର ପ୍ରୟୋଜନ କରିନଥାଉ ମହାନ ବିଶିଷ୍ଟ ଅମୁକ ଅମୁକ ପବିତ୍ରୀକୃତ ମଣ୍ଡଳୀ ପୂର୍ବେ ଅମୁକ ଅମୁକ ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା ସେପରି ବଢିବାକୁ ଚାହିଁନଥାଉ ଆମେ ଅମୁକ ଅମୁକ ବିଷୟକୁ ହାସଲ କରିଥିଲୁ ତାହାକୁ ମଧ୍ୟ ଆମେ ଚାହିଁନଥାଉ ଆମମାନଙ୍କୁ କେବଳ କ୍ଷିଦିତ ହେବାର ସାହାଯ୍ୟ କରନ୍ତୁ ଆମେନ୍
That man will see your good works and glory Father, which is in heaven.
ଏକ ସରଳ ବିଶୁଦ୍ଧ ସୂଚନାପତ୍ରଟିଏ ଖ୍ରୀଷ୍ଟଙ୍କ ସହିତ ଥାଇ ଆପଣଙ୍କ ଜୀବନର ଗୋଟିଏ ପ୍ରାନ୍ତରୁ ନେଇ ଅନ୍ୟ ପ୍ରାନ୍ତ ପର୍ଯ୍ୟନ୍ତ ଲିଖିତ ହୋଇଅଛି। ଏପରି ଲୋକମାନେ ତୁମମାନଙ୍କ ସତ୍କର୍ମ ଦେଖି ତୁମମାନଙ୍କ ସ୍ୱର୍ଗସ୍ଥ ପିତାଙ୍କ ମହିମା କୀର୍ତ୍ତନ କରିବେ, ତାହା ହିଁ ଏହାର ଉଦ୍ଦେଶ୍ୟ ଅଟେ। ଜଗତର ବାଳୁଙ୍ଗା ଗୁଡ଼ିକ ସହିତ କଦାପି ପେଶୀ ହୋଇ ଯାଆନ୍ତୁ ନାହିଁ, ସ୍ୱୟଂର ନିଜର ପ୍ରଚାର କରିବାକୁ ଆଦୌ ଯତ୍ନ କରନ୍ତୁ ନାହିଁ। ଯେପରି କେହି ଜଣେ ବ୍ୟକ୍ତି ଏପରି କହନ୍ତି, ଆଚ୍ଛା ତେବେ ମୁଁ ତ ଅମୁକ ଅମୁକ ମହାନ ମଣ୍ଡଳୀ ସହିତ ସହଭାଗିତା ରଖେ, ଏହା ସହରର ସର୍ବବୃହତ ମଣ୍ଡଳୀ ଅଟେ। ବୁଝନ୍ତି ତ, ସେହି ଇଲାକାରେ ଆମମାନଙ୍କ ପଡ଼ୋଶୀଙ୍କର ଠିକ ପାଖାପାଖି ଅଞ୍ଚଳରେ ଆମେ ଜଣେ ଏକ ବ୍ୟକ୍ତିଙ୍କ ସହିତ ପରିଚିତ ଅଟୁ, ଯିଏକି ମୁଖ୍ୟ ରାସ୍ତାରେ ଥିବା ଏକ ଛୋଟିଆ ଉପାସନାଳୟକୁ ଏକ ବଡ଼ ଏକ ଛୋଟିଆ ଉପାସନାଳୟରୁ ଏକ ବଡ଼ ଉପାସନାଳୟକୁ ଯିବା ପାଇଁ ଛାଡ଼ିଦେଲେ। କାରଣ ସେମାନେ କହିଥିଲେ, ଏକ ସୁଶିକ୍ଷିତ ବର୍ଗର ଲୋକେ ଉଚ୍ଚ ଶ୍ରେଣୀ ଲୋକେ ସେଟାକୁ ଯାଆନ୍ତି, ଏକ ଉଚ୍ଚ ବର୍ଗ ଲୋକମାନେ ସେଟାକୁ ଯାଆନ୍ତି। ଉଚ୍ଚ ବର୍ଗର ଲୋକମାନେ ସେଟାକୁ ଯାଆନ୍ତି, ବୁଝନ୍ତି ତ, ସେମାନେ ଆଦୌ ଜାଣନ୍ତି ନାହିଁ, ସେମାନଙ୍କର ମସ୍ତିଷ୍କର ବିଚାରଧାରା ଦୂଷିତ ହୋଇସାରିଛି। ଏହା ତ ଜଗତର ବିଷୟବସ୍ତୁ ସହିତ ଆବର୍ଜନାମୟ ହୋଇପଡ଼ିଛି। ତେଣୁ ଏକ ଉଚ୍ଚ ବର୍ଗ ଲୋକମାନେ ଯାଉଛନ୍ତି। ଏକ ଉତ୍ତମ ଶ୍ରେଣୀର ଲୋକଙ୍କଠାରେ କ'ଣ ବା ଉତ୍ତମତା ରହିଛି? ଏକ ବ୍ୟକ୍ତି ଯିଏକି ଈଶ୍ୱରଙ୍କ ଆତ୍ମରେ ଜାତ ହୋଇଛନ୍ତି ତାଙ୍କଠାରୁ କ'ଣ ଅଧିକ? ଯଦି ସେମାନେ ଏତେ ଗରିବ ଅଟନ୍ତି ଯେ ସେମାନେ ଜାଣନ୍ତି ନାହିଁ ଅନ୍ୟର ଓଳିର ଭୋଜନ କେଉଁଠାରେ ଆସିଅଛି, ତାହା ହିଁ କେବଳ ସେହି ଶ୍ରେଣୀ ଲୋକମାନେ ଅଟନ୍ତି ଯେଉଁମାନେ ଯେକୌଣସି ବିଷୟ ପାଇଁ ଯୋଗ୍ୟ ଅଟନ୍ତି। ସେମାନେ ତ ସେହି ଲୋକଗୁଡ଼ାକ ଅଟନ୍ତି ଯେଉଁମାନେ ନୂତନ ଜନ୍ମ ଲାଭ କରିଛନ୍ତି। ଯୀଶୁ ଯେତେବେଳେ ଆସିଥିଲେ କିପରି ଧର ଶ୍ରେଣୀର ଏକ ଲୋକମାନଙ୍କୁ ସେ ହାସଲ କରିବାକୁ ଥିଲେ? ଅଶିକ୍ଷିତ ଗଣ, ମତ୍ସ୍ୟଜୀବୀ ଗଣ, ସାଧାରଣ କିଶୋର ଲୋକ ଗୁଡାକ ଥିଲେ। ପିତର ପ୍ରେରିତ ସେହି ସମାନ ସାଧୁ ଜଣକ ଯାହାଙ୍କୁ ସ୍ୱର୍ଗରାଜ୍ୟର ସକଳ ଚାବିକୁ ପ୍ରଦତ୍ତ ହେଲା, ନିଜର ନାମଟିକୁ ସୁଦ୍ଧା ଦସ୍ତଖତ କରିପାରିନଥିଲେ। ପୁରୁଣା ମତ୍ସ୍ୟଧାରୀ ବ୍ୟବସାୟରୁ ମାଛର ଦୁର୍ଗନ୍ଧପୂର୍ଣ୍ଣ ଅବସ୍ଥାରେ ପୁଣି ଅନ୍ୟାନ୍ୟ ବିଷୟଗୁଡ଼ିକ ଆସକ୍ତ ଥାଇ ଏକ ତେଲିଆ ଚୋଗାକୁ ପରିଧାନ କରିଥିଲେ। ଯୀଶୁ ସେହି ଶ୍ରେଣୀ ଲୋକମାନଙ୍କୁ ଗ୍ରହଣ କରିଥିଲେ। ଆଜିକାଲି ସେମାନେ ଯଦି ମଣ୍ଡଳୀ ମଧ୍ୟକୁ ଆସନ୍ତି, ତେବେ କର୍ମକର୍ତ୍ତାମାନେ ଏମାନଙ୍କୁ ଧକ୍କା ମାରି ମଣ୍ଡଳୀ ମଧ୍ୟରୁ କାଢ଼ିଦେବେ, ତାହା ସତ କଥା ଅଟେ। ଉପାସନା କରିବାରୁ ସେମାନଙ୍କୁ ବଞ୍ଚିତ କରିବେ। ବୁଝନ୍ତି ତ, ଲୋକମାନେ ଏକ ଶ୍ରେଣୀକୁ ଖୋଜୁଛନ୍ତି, ଆଉ ଶୟତାନ ଯେ ଏକ ବର୍ଗର ମଧ୍ୟରେ ଶ୍ରେଣୀ ମଧ୍ୟରେ ବାସ କରେ ସେ କଥାକୁ ଆପଣମାନେ ଜାଣନ୍ତି କି? ସ୍ୱର୍ଗରେ ପ୍ରଥମ ଯୁଦ୍ଧଟି କେଉଁ କାରଣ ହେଲା ସେ କଥାକୁ ଆପଣମାନେ ବୁଝନ୍ତି କି? ସେତେବେଳେ ହେଲା ଯେତେବେଳେ ଲୁସିଫର ଏକ ଶ୍ରେଷ୍ଠ ଶ୍ରେଣୀ ଲୋକମାନଙ୍କୁ ବ୍ୟବସ୍ଥିତ କଲା, ଏକ ଯୋଗ୍ୟବନ୍ତ ସ୍ୱର୍ଗଦୂତମାନଙ୍କୁ ହାସଲ କଲା ଯାହାକି ସେ ବିଚାର କରିଥିଲା। ମିଖାଏଲ ଯେଉଁ ରାଜ୍ୟକୁ ଲାଭ କରିଥିଲେ ତାଠାରୁ ଅଧିକ ଉନ୍ନତ ଅଧିକ ଚାକଚକ୍ୟ ଅଧିକ ତେଜମୟ ଏକ ଶ୍ରେଷ୍ଠତା ରାଜ୍ୟକୁ ହାସଲ କରିବାକୁ ବିଚାର କରିଥିଲା ପୁଣି ସେ ସ୍ୱର୍ଗରୁ ତଡ଼ା ଖାଇଲା ବୁଝନ୍ତୁ ଶ୍ରେଣୀଟି କେଉଁଠାରୁ ଆଗତ ହୁଏ ଶ୍ରେଣୀର କଳ୍ପନାରୁ ଦୂରେଇ ରହନ୍ତୁ ଜଣେ କ୍ଷୀଣିତ ବ୍ୟକ୍ତି ସେ ଶ୍ରେଣୀର ଆବଶ୍ୟକତାକୁ ଲଢ଼ନ୍ତି ନାହିଁ ଜଣେ କ୍ଷୀଣିତ ବ୍ୟକ୍ତି ସେ ଭୋଜନ ଲଢ଼ନ୍ତି ଆଜ୍ଞା ହଁ ତାହା ହିଁ ଥଣ୍ଡାରେ ଥରୁଥିବା ବ୍ୟକ୍ତିଟିର ନିଆଁ ଆବଶ୍ୟକ ହୁଏ ଉତ୍ତାପକୁ ସେ ଲଢ଼େ ଖଣ୍ଡିଏ ଛବିକୁ ନୁହେଁ ମାତ୍ର ନିଆଁ ତାପକୁ ସେ ଆବଶ୍ୟକ କରେ ପରମେଶ୍ୱର ନିମନ୍ତେ ଜଣେ କ୍ଷୀଣିତ ଓ ତୃଷିତ ବ୍ୟକ୍ତି ସେ ତ ଖ୍ରୀଷ୍ଟଙ୍କର ଯୀଶୁଙ୍କ ସୁଷମାଚାରକୁ ଆଉ ସମର୍ଥକୁ ଆବଶ୍ୟକ କରନ୍ତି ଆମେନ୍ ଏହା ଯେ କେତେ ସାଧାରଣ ଅଟେ ସେଥିରେ କିଛି ହେଲେ ଯାଏ ଆସେ ନାହିଁ ଏହା ଯେ ଜଗତ ସହିତ କେତେ ଅପରିଚିତ ଅଟେ ସେଥିରେ କିଛି ହେଲେ କହିବାର ନାହିଁ ତଥାପି ସେମାନେ ବାସ୍ତବତାକୁ ଆବଶ୍ୟକ କରନ୍ତି କେହି ଜଣେ ବ୍ୟକ୍ତି ଯିଏକି ମୃତ୍ୟୁର ଦ୍ୱାଦଶରେ ଉପସ୍ଥିତ ଥାନ୍ତି ଜଣେ ବ୍ୟକ୍ତି ଯାହାଙ୍କୁ ଏହା ଜଣା ଯେ ତାଙ୍କୁ ନିହାତି ପକ୍ଷେ ଈଶ୍ୱରଙ୍କ ସହିତ ଭେଟ କରିବାକୁ ଅଛି ସେ କୌଣସି ଶ୍ରେଣୀକୁ ଭୃକ୍ଷେପ କରନ୍ତି ନାହିଁ ସେ ତ ଈଶ୍ୱରଙ୍କୁ ପାଇବା ପାଇଁ ଇଚ୍ଛା କରନ୍ତି ସେ ତ ଏକ ପ୍ରକାର ନିର୍ଭୟତାକୁ ଆବଶ୍ୟକ କରନ୍ତି ଅର୍ଥାତ୍ ସେ ଯେତେବେଳେ ମୃତ୍ୟୁ ନଦୀର ନିକଟରେ ଆସି ପହଞ୍ଚନ୍ତି ସେତେବେଳେ କେହି ଜଣେ ସୁଯୋଗ୍ୟ ବ୍ୟକ୍ତି ସେଠାରେ ଉପସ୍ଥିତ ଥିବେ ଯିଏକି ସେଠାରେ ତାଙ୍କୁ ଭେଟନ୍ତି ଆଉ ପଥଟିରୁ ତାଙ୍କୁ ପ୍ରଦର୍ଶନ କରନ୍ତି ସେ ଏପରି କିଛି ବିଶ୍ୱାସ ଲୋଡ଼ନ୍ତି ଯାହାକି ତାଙ୍କୁ ଏତେବେଳୁ ସୁଦୃଢ଼ କରି ରଖନ୍ତି ଯିଏ କିଏକୁ ବୁଝନ୍ତି ମାତ୍ର ମୁଁ ଜାଣେ ଯେ ମୋର ମୁକ୍ତିକର୍ତ୍ତା ଜୀବିତ ଅଟନ୍ତି ଓ ଶେଷରେ ସେ ପୃଥିବୀରେ ଠିଆ ହେବେ ମୁଁ ଦୃଢ଼ ପ୍ରତ୍ୟୟ କରେ ଯେ ସେପରି ସ୍ଥଳରେ କୌଣସି ବିଷୟ ବର୍ତ୍ତମାନ ବୋଲି ନାହିଁ ଅର୍ଥାତ୍ ଯାହା ଭବିଷ୍ୟତ ଅଟେ କିମ୍ବା ଯାହା ଆବଶ୍ୟକ ଯାହା ଅବଶ୍ୟ ଉପସ୍ଥିତ ହେବ କ୍ଷୁଦା ଦୁର୍ଦ୍ଦଶ ସକଳ କିମ୍ବା ଅନ୍ୟ ଯେକୌଣସି ବିଷୟ ତାହା ଈଶ୍ୱରଙ୍କ ପ୍ରେମ ଯାହାକି ଖ୍ରୀଷ୍ଟଙ୍କଠାରେ ରହିଅଛି ସେଥିରୁ ଆମମାନଙ୍କୁ ବିଚ୍ଛିନ୍ନ କରିବ ନାହିଁ ତାହା ହିଁ ଯାହାକୁ ସେମାନେ ଆବଶ୍ୟକ କରନ୍ତି ସେପରି ଧରଣର କିଛିଟା ଭରସା ବିଷୟକୁ ଲଢ଼ନ୍ତି ଏକ ସୃଷ୍ଟ ବିଶ୍ୱାସୀ ନୁହେଁ ସେପରି କିଛି ବିଶ୍ୱାସ ଯାହାକି ସହଜରେ ବିକ୍ରି ହୋଇଯାଏ ପୁଣି ଏହି ସ୍ଥାନକୁ ଚାଲି ଆସେ ଆଉ ଏହି ମଣ୍ଡଳୀକୁ ଯୋଗଦାନ କରେ ସେପରି ନୁହେଁ ମୁଁ ସେହି ଅନ୍ୟଟିରେ ପରି ହେବାକୁ ଚାହେଁ କହନ୍ତି ଭଲ କଥା ମୁଁ ସେଠାକୁ ଚାଲିଯିବି ପୁଣି ମଣ୍ଡଳୀରେ ଯୋଗଦାନ କରିବି ମୁଁ ଏକ ସମର୍ପିତ ସେବାକୁ ହାସଲ କରିବି ପାଳକ ମୋତେ ଗୁପ୍ତ ରୂପେ ବାପ୍ତିସ୍ମ ଦେବେ ପୁଣି ମୋତେ ମଣ୍ଡଳୀରେ ଗ୍ରହଣ କରିବେ ନୁହେଁ କଦାପି ନୁହେଁ ଏହା ତାହା ନୁହେଁ ସେବା ପରି ତାହା ତ ଏକ ଶୀଘ୍ର ବିକ୍ରୟ ହେଉଥିବାର ବସ୍ତୁ ଅଟେ ଏହା ଅଧିକ ଦିନ ଧରି ସ୍ଥିରୀକୃତ ଭାବେ ରହିବ ନାହିଁ ଏକ ପୁରାତନ ଢଙ୍ଗର ପ୍ରକୃତ ମନ ପରିବର୍ତ୍ତନ ବିଷୟକୁ ମୁଁ ଆବଶ୍ୟକ କରେ ଜଣେ ପୁରୁଷଙ୍କୁ କିମ୍ବା ଜଣେ ନାରୀଙ୍କୁ ଲୋଡ଼େ ଯିଏକି ବାହାରି ଆସିବାକୁ ଇଚ୍ଛୁକ ଅଟନ୍ତି ପୁଣି କହନ୍ତି ମୁଁ ଭ୍ରାନ୍ତ ଅଟେ ମୁଁ ନିଜର ପଡ଼ୋଶୀଙ୍କ ପରି ହେବାକୁ ଚାହେଁ ମୋର ପଡ଼ୋଶୀଙ୍କ ପରି ମୁଁ ଭଦ୍ରା ନାରୀଟିଏ ହେବାକୁ ଚାହେଁ ମୋର ପଡ଼ୋଶୀଙ୍କ ପରି ମୁଁ ଜଣେ ସ୍ୱଚ୍ଛ ବ୍ୟକ୍ତି ହେବାକୁ ଚାହେଁ
I want to walk so godly before man that people think of me the same as they did of him. I want to be like Jesus Christ.
Hallelujah.
ईश्वर प्राण हो रहा चाहे जपरिक लोक मैंने मो पाई समान धरण विचार को पसंद करती विचार को से करते मुशु पर चाहे শেষ করুথা সময় এতবে মনে রাখতু মু আগক বড়া চাহে কিন্তু শেষ করুথা সময় মু এই কথাটি কহিলাকু চাহে আমমানে তাঙ্কর প্রভুঙ্কর জিনিস বিক্রয় কারিগর নহু আমমানে তাঙ্কর সূচনাপট্ট গুড়ি অটু বুঝতে তো আমমানে যে তাঙ্কর জিনিস বিক্রয় কারিগর নহু এপরি আমমানে তাঙ্কর জিনিস বিক্রয় কারিগর অটু এপরি আদৌ বিচার ন করন্তু সে কোনসি প্রকার জিনিস বিক্রয়কারীর আবশ্যক করতে না কেবল প্রচার পত্র গুড়ি আবশ্যক করতে মু এক পব্লিক সর্ভিস কোম্পানি কার্য করুছিলি আর এই মোগাল বতির উৎপাদন কু আমমানে করুছিলু এহারি উপরে সেমানে এক প্রতিযোগিতা কু নির্ধারিত করিছিলে যে কেই ব্যক্তি যে কি সবুঠারে বেশি সংখ্যক বতি গুড়ি কু বিক্রয় করিছিলে আরে বা সে এক পুরস্কার পাইছিলে পুনি সেপরি ধরনের উৎসাহ কু পাইছিলে আর সেগুড়ি কু বিক্রয় করুথা যোগু এক নিশ্চিত শতকড়া হিসাব অর্থ কু পাউছিলে
Every person, every employee had to be a salesman for these lamps. Well, I got to thinking of something like this. If the product is guaranteed to me, the company guaranteed the lamp to me. Now, if that lamp's any good, it'll sell itself. And if it is no good, then I'm putting something over on the public that's not right.
ভালো কথা প্রত্যেক ব্যক্তি প্রত্যেক কার্যকারী এই সব বতি পাই সেমানকু নিশ্চিত রূপে জিনিস বিক্রয়কারী হওয়াকে পড়ুছিলা আউ মতে এপরি ধরনের এক কথাকু চিন্তা করাকু বিবশ করে পকাইলা উৎপাদিত বস্তুটি মতে যদি জামিন স্বরূপে প্রদান করা যাইছি তেবে বতিটির পাই কোম্পানি মতে জামিন রাখিছি পুনি সেই বতিটি যদি কোনসি প্রকার উত্তম অটে তেবে এহা আপনার ছায়ে বিক্রয় হয়ে যাব আউ এহা যদি কোনসি প্রকারে ভাল জিনিস নুহে তবে তো জনসাধারণ মধ্যে মু এপরি কিছুটা প্রভাব কু মিথ্যার পকাউছি যা কি উচিত বিষয় নুহে
I never did believe in that. I don't believe in high pressure sales stuff. That's the reason I don't believe in religion. If I've got a product that's good, it'll sell itself. That's right, it'll sell itself.
সেথিরে মু আদো বিশ্বাস করি নথিলি এপরি ধরনের উচ্চকটির প্রবর্তনার বিক্রয়কারী ব্যক্তিকু মু আদো বিশ্বাস করি নাহি সেই হেতু মু ধর্মর সংজ্ঞারে আদৌ বিশ্বাস করে না মু যদি সেপরি কিছু উৎপাদিত বস্তুর অধিকারী হয়েছি যা কি উত্তম অটে তেবে স্বয়ং আপনার বিক্রয় করিব এ সত্য কথা অটে এ স্বয়ং নিজ বিক্রয় করিব
Guaranteed, exactly. They will not turn, no sir. And they're guaranteed, the workmanship and everything is guaranteed, yes.
তেনু মু যে কোন করিছি সে কথা কু আপনারা জানন্তি কি মু সেটা কু চালি গলি পুনি মু যাই সুপারিনটেন্ডেন্ট কু কহিলি মু কহিলি এই বতি গুড়িক প্রকৃতরে জামিন স্বরূপ অটন্তি কি সে কহিলে বাস্তবরে গ্যারেন্টেড অটে সেগুড়িক কদাপি ফেরি ফেরস্ত হবে নাহি মহাশয় নুহে আর সেগুড়িক সবু গ্যারেন্টেড অটন্তি কি কার্যস্থলীটি পুনি প্রত্যেক বস্তু গ্যারেন্টেড অটন্তি কি মহাশয় হ তাহাহি
I seen him in a beautiful soft fly if any woman would appreciate him in the room. You know what I done? I just loaded me up about 200 of them. And I started around to everybody I know.
সেমানে এক সুন্দর আকর্ষণীয় କୋମଳ ଆଲୋକକୁ ପ୍ରସ୍ତୁତ କରୁଥିବାର ମୁଁ ଦେଖିଅଛି। ଯେ କେହି ସ୍ତ୍ରୀ ଲୋକ ସେହି ଆଲୋକଟିକୁ ପସନ୍ଦ କରିବେ, ନିଜର କୋଠରୀ ପାଇଁ ପସନ୍ଦ କରିବେ। ମୁଁ ଯେ କ'ଣ କଲି ସେ କଥାକୁ ଆପଣମାନେ ଜାଣନ୍ତି କି? ମୁଁ ସେଗୁଡ଼ିକରୁ ପ୍ରାୟ 200 ବତୀକୁ ବୋଝେଇ ନେଲି। ପୁଣି ପ୍ରତ୍ୟେକ ବ୍ୟକ୍ତି ଯେଉଁମାନଙ୍କୁ ମୁଁ ଚିହ୍ନିଥିଲି ସେମାନଙ୍କ ଘରକୁ ନେଇଗଲି। ପଚାରିଲେ, ବିଲି ସେହି ପାତକାଳରେ ତୁମେ କ'ଣ ଚାହ? ମୁଁ ନିଜର ବିଲ୍ଟିକୁ ପରିଶୋଧ କରିନଥିଲି କି? ମୋତେ ବିଲ୍ଗୁଡ଼ିକୁ ସଂଗ୍ରହ କରିବାର ଥିଲା। ମୁଁ କହିଥିଲି, ଆରେ ହେ, ଆପଣ ନିଜର ବିଲ୍ ଖଣ୍ଡିକୁ ପରିଶୋଧ କରିଥିଲେ, ମୁଁ ଆପଣଙ୍କ ପାଇଁ ଅନ୍ୟ ଏକ ବିଲ୍କୁ ପ୍ରସ୍ତୁତ କରିବାକୁ ଚାହେଁ। ମୁଁ କହେ, ଏଠାରେ ମୁଁ ବତୀଟିଏ ରଖିଅଛି। ଆରେ ହେ, ମୁଁ ଏହା ପାଇଁ ଅର୍ଥ ବ୍ୟୟ କରି ନ ପାରେ। ବର୍ତ୍ତମାନ ମିଣ୍ଟ ପାଇଁ ଆପଣ ଅପେକ୍ଷା କରନ୍ତୁ। ଏହାକୁ କିଣିବା ପାଇଁ ମୁଁ ଆଦୌ କହିନଥିଲି। ମୁଁ ସେଗୁଡ଼ିକର ଏକ ବହୁଳ ସଂଖ୍ୟାକୁ ବତୀକୁ ବହି ଆଣିଛି। ସେଥିରୁ ଗୋଟିଏ ବତୀକୁ ମୁଁ ଆପଣଙ୍କ ଘରେ ଖାଲି କରିବାକୁ ଚାହେଁ। ଆପଣ କେବଳ ସପ୍ତାହ ପାଇଁ ଏହାକୁ ଆପଣଙ୍କ ଘରେ ରଖନ୍ତୁ, ପୁଣି ଏଥିରୁ ଲାଭ ଉଠାନ୍ତୁ, ପୁଣି ମୁଁ ଫେରିଆସି ଏହାକୁ ଆପଣଙ୍କ ପାଖରେ ନେଇଯିବି। ଆମମାନଙ୍କୁ ଏହି ବତୀକୁ ପ୍ରଚାର କରିବାକୁ ଆବଶ୍ୟକ ଥିଲା। କେବଳ ସେଗୁଡ଼ିକୁ କାଢି ପକାନ୍ତୁ, ତେବେ ଯାଇ ମୁଁ ଏହାକୁ ଆପଣଙ୍କ ଘରେ ଠିକ୍ ଠାକ୍ ଲଗାଇଦେବି। ଆଚ୍ଛା, ତେବେ ବର୍ତ୍ତମାନ ବିଲି ମୁଁ ସହଜରେ ଏହାକୁ କିଣିପାରିବି ନାହିଁ। ଏହାକୁ କିଣିବା ପାଇଁ ମୋ ପାଖରେ ଆଦୌ ପଇସା ନାହିଁ। ମୁଁ ତ ଆପଣଙ୍କୁ ଏହା କିଣିବାକୁ ଆଦୌ କହିନଥିଲି। ମୁଁ ତ କେବଳ ଏତିକି କହିଥିଲି, ଏହାକୁ ଆପଣଙ୍କ ଘରେ ମୋତେ ଲଗାଇବାକୁ ଦିଅନ୍ତୁ, ଆପଣ ଏହାକୁ ପ୍ରୟୋଗରେ ଲଗାନ୍ତୁ। ସେପରି ସ୍ଥଳେ କୌଣସି ପ୍ରକାରର ମୂଲଚାଲ କରିବାର ବିଷୟ ନାହିଁ। ଏହାର କାଣିଚାଏ ପ୍ରମାଣ ସୁଦ୍ଧା କିଛି ନାହିଁ। ଆପଣ ମୋତେ ଚିହ୍ନନ୍ତି, ମୁଁ ପରେ ଫେରିଆସିବି, ପୁଣି ଏହାକୁ ଉଠାଇ ନେବି। 2 ମଧ୍ୟରେ ମୁଁ ଏହାକୁ ପୁଣି ସଂଗ୍ରହ କରି ନେଇ ଚାଲିଯିବି। ଖୁବ୍ ଭଲ କଥା, ମୁଁ ଯଥାସମୟ ପହଞ୍ଚିବି, ପୁଣି ଏହାକୁ ନେଇ ଚାଲିଯିବି। କେବଳ ଗୋଟିପାଦ କାର୍ଯ୍ୟକୁ ଆପଣ କରନ୍ତୁ ବୋଲି ମୁଁ ଚାହେଁ, କେବଳ ଏତିକି ମାତ୍ର ଅଟେ। ମୁଁ ଆପଣଙ୍କ କାନ୍ଧରୁ ଏହାକୁ ହାଲୁକା କରିବାକୁ ଚାହେଁ। ଏହାକୁ ବ୍ୟବସ୍ଥିତ କରି ରଖିବା ପାଇଁ ସ୍ଥାନଟି ଆବଶ୍ୟକ କରେ। ଏଠାରେ ରଖିଥିବା ସଂଖ୍ୟାଧିକ ବସ୍ତୁରୁ ମୁଁ ଟିକିଏ ହାଲୁକା ହେବାକୁ ଚାହେଁ। ମୋର କାନ୍ଧରୁ ମୁଁ ଏହାକୁ ଖସାଇ ଦେବାକୁ ଚାହେଁ। ଆପଣ ଯେ କ୍ରୟ କରନ୍ତୁ ତାହାକୁ ମଧ୍ୟ ମୁଁ କଦାପି ଇଚ୍ଛା କରେ ନାହିଁ। ଏହା ତ ଆପଣଙ୍କ ସାଙ୍ଗେ ବିକ୍ରି ହୋଇଯିବ। ଆଚ୍ଛା, ତେବେ ଏହା ଯଦି ଭାଙ୍ଗିଯାଏ ତେବେ କ'ଣ ହେବ? ତାହା ମୋର ଦାୟିତ୍ୱ ଅଟେ, ତାହାର ପଛରେ ମୋର ଉପସ୍ଥିତି ରହିଛି। ବତୀଟି ଯେ ସ୍ୱୟଂରୁ ବିକ୍ରି ହୋଇଯିବ ସେ କଥାକୁ ମୁଁ ଜାଣିଥିଲି। ଏହା ଯେ ଏକ ଅସଲି ଉତ୍ପାଦନର ବସ୍ତୁ ଅଟେ ସେ କଥାକୁ ମୁଁ ସୁଦ୍ଧା ଜାଣିଥିଲି। ମୁଁ ଘର ମଧ୍ୟରେ ବତୀଟିକୁ ଲଗାଇଦେଲି। ମୁଁ 200 ମଧ୍ୟରୁ 10 ସୁଦ୍ଧା ଆଉ ଉଠାଇଲି ନାହିଁ। ମୁଁ ମୂଲ୍ୟଟିକୁ ଜିଣିଲି। କେଉଁ କାରଣରୁ? କାହିଁକି? କାରଣ ବତୀଟି ସ୍ୱୟଂରୁ ଆପଣା ସାଏ ବିକ୍ରି ହୋଇଗଲା। ଥରକର ପାଇଁ ଆପଣମାନେ ଏହାକୁ ଦେଖନ୍ତୁ, ପୁଣି ଏହା ଯେ କ'ଣ ଅଟେ ସେ କଥାକୁ ବୁଝନ୍ତୁ, ତତ୍ପରେ ଆପଣମାନେ ଏହାକୁ ଲୋଡ଼ନ୍ତି। ଏହା ଆପଣା ସାଏ ନିଜ ବିକ୍ରିକୁ କରିବ।
What we have to have is Christ. Amen. Christ sells itself.
ତାହା ହିଁ ସମାନ ଧରଣର ବିଷୟ ଅଟେ। ଖ୍ରୀଷ୍ଟଙ୍କୁ ବିକ୍ରୟ କରିବାକୁ ବିରାଟ ସଂସ୍ଥାଗୁଡ଼ିକର ଆବଶ୍ୟକ ତାହାକୁ ଆମମାନେ କଦାପି ଲୋଡ଼ୁନା। ଆମମାନେ ସୁଶିକ୍ଷିତ ବିଦ୍ୱାନ ପାଳକମାନଙ୍କର ଆବଶ୍ୟକତାକୁ ଆଦୌ ଲୋଡ଼ୁନା। ପୁଣି ଖୁବ୍ ପ୍ରତିଷ୍ଠିତ ମାନ୍ୟଗଣ୍ୟ ବ୍ୟକ୍ତିଗଣଙ୍କୁ ଏପରିକି ମେୟରଙ୍କୁ ପୁଣି ସହର ବିଭିନ୍ନ ଜଣାଶୁଣା ବ୍ୟକ୍ତିଗଣଙ୍କୁ ଆମମାନଙ୍କର ଆବଶ୍ୟକ ନାହିଁ। ଆମମାନେ ଯାହାଙ୍କୁ ନିହାତି ପକ୍ଷେ ଲୋଡ଼ା ଅଛି ସେ ଜଣଙ୍କ ଖ୍ରୀଷ୍ଟ ଅଟନ୍ତି। ପୁଣି ଖ୍ରୀଷ୍ଟ ନିଜକୁ ଆପଣା ସାଏ ବିକ୍ରୟ କରନ୍ତି। ଜଣେ ବ୍ୟକ୍ତିଙ୍କ ହୃଦୟରେ ଆପଣ ଖ୍ରୀଷ୍ଟଙ୍କୁ ରଖିଦିଅନ୍ତୁ, ତତ୍ପରେ ଆପଣଙ୍କୁ ନିହାତି ପକ୍ଷେ ଆଦୌ କହିବାକୁ ପଡ଼େ ନାହିଁ, ତାଙ୍କୁ କହିବାକୁ ପଡ଼େ ନାହିଁ ଯେ ତୁମ୍ଭକୁ ଏହି ସଂଗଠନଟିକୁ କିମ୍ବା ଅନ୍ୟଟିକୁ ଯୋଗଦାନ କରିବାକୁ ଅଛି। ସେ ତ ଉତ୍ପାଦନ ମଧ୍ୟରେ ପୂର୍ବରୁ ବିକ୍ରିତ ହୋଇସାରିଛନ୍ତି। ଆପଣ କ୍ଷୁଧିତ ଅଟନ୍ତି କି? ଆତ୍ମାରେ କ୍ଷୁଧିତ ଓ ତୃଷିତ ଲୋକେ ଧନ୍ୟ। ଏଥିରେ ପ୍ରଭୁ ଭୋଜନ ମେଜ ନିକଟକୁ ଆମମାନେ ଆସିବାକୁ ପ୍ରସ୍ତୁତ ହେଉଅଛୁ। ସେହିମାନଙ୍କର ନିମନ୍ତେ ଯେଉଁମାନେ ଅଦ୍ୟାବଧି ଗ୍ରହଣ କରିନାହାନ୍ତି, ପ୍ରଭୁ ଭୋଜନ ସେହି ଅଂଶୀଦାର ହୋଇନାହାନ୍ତି, ଏପରି ହୋଇପାରେ ଯେ ଆପଣମାନଙ୍କ ଜୀବନରେ ଅଦ୍ୟାବଧି ଖ୍ରୀଷ୍ଟଙ୍କୁ ସ୍ୱୀକାର କରି ଗ୍ରହଣ କରିନାହାନ୍ତି। ଆପଣ ଜଣେ ଖ୍ରୀଷ୍ଟିଆନ ଯଦି ହୋଇଥାନ୍ତି ତେବେ ତ ଆପଣ କ୍ଷୁଧିତ ହେଉଛନ୍ତି।
And each day I hunger more for Christ than I did when I started.
Amen.
He gets sweeter as the days go by.
ଏତେବେଳେ 31 ବର୍ଷ ଧରି ମୁଁ ଜଣେ ଖ୍ରୀଷ୍ଟିଆନ ଅଟେ। ପୁଣି ଆରମ୍ଭ କରିଥିବା ଦିନରୁ ନେଇ ମୁଁ ପ୍ରତିଦିନ ଅଧିକରୁ ଅଧିକ ଖ୍ରୀଷ୍ଟଙ୍କ ପାଇଁ କ୍ଷୁଧାର୍ତ୍ତ ଅଟେ। ପୂର୍ବେ ଆରମ୍ଭ କରିଥିବା ସମୟରୁ ଅଧିକ କ୍ଷୁଧିତ ଅଟେ। ଦିନଗୁଡ଼ିକ ଯେତେ ବିତି ଚାଲେ ସେ ଅଧିକ ମଧୁମୟ ହୁଅନ୍ତି, ସୁମିଷ୍ଟ ହୁଅନ୍ତି।
And I watch these little billboards as I see them go down the street, watching out here in the hospital, watching in the hour of their death, watching out here when they're at a showdown, watch that little lady, how she holds herself there as a real genuine saint.
ଆଉ ମୁଁ ତାଙ୍କର ଛୋଟ କାଟ ନମୁନା ଗୁଡ଼ିକୁ ସାକ୍ଷ୍ୟ ସ୍ୱରୂପୀ ଜଣଙ୍କୁ ଲକ୍ଷ୍ୟ କରେ। ରାସ୍ତାରେ ଚାଲି ଚାଲି ଯାଉଥିବାର ମୁଁ ସେମାନଙ୍କୁ ଯେତେବେଳେ ଦେଖେ, ଏଠାରେ ଚିକିତ୍ସାଳୟରେ ସେମାନଙ୍କ ଉପରେ ନଜର ପକାଏ, ସେମାନଙ୍କର ମୃତ୍ୟୁର ଘଡ଼ିରେ ମୁଁ ସେମାନଙ୍କୁ ଧ୍ୟାନ ସହିତ ଲକ୍ଷ୍ୟ କରେ। ସେମାନେ ଯେତେବେଳେ ପରିଶ୍ରମ କ୍ଷେତ୍ରରେ ଥାନ୍ତି, ପୁଣି ମୁଁ ସେମାନଙ୍କୁ ଲକ୍ଷ୍ୟ କରେ। ମୁଁ କହେ, ସେହି ସାଧାରଣ ନାରୀଙ୍କୁ ଟିକେ ଦେଖ, ସେଠାରେ ଜଣେ ପ୍ରକୃତ ପୁଣି ଅସଲି ସାଧ୍ୱୀ ନାରୀ ପରି ହୋଇ ସେଠାରେ ସେ ଆପଣଙ୍କର ପରିଚୟକୁ ଦିଅନ୍ତି। ଏଠାରେ କିଛି ଦିନ ତଳେ ମୁଁ ଏକ କାଉଣ୍ଟର ପାଖରେ ଠିଆ ହୋଇଥିଲି, ଜଣେ ସାଧାରଣ ନାରୀଙ୍କୁ ଲକ୍ଷ୍ୟ କରିଥିଲି। ପଛକୁ ବୁଲି ପଡ଼ିଲେ, ପୁଣି ଆରମ୍ଭ କଲେ, ପଚାରିଲେ, ଯୀଶୁଙ୍କୁ ତୁମର ବ୍ୟକ୍ତିଗତ ତାଳଗତ ବୋଲି ତୁମେ ଜାଣ କି? ପୁଣି ସେହି ବାଳକଟି ନିଜର ମୁଣ୍ଡକୁ ଅବନତ କରି ପକାଇଲା, କବାଟର ପାଖାପାଖି ସ୍ଥାନରେ ସେପରି କଲା, ବୁଝନ୍ତୁ ମୋ ଆଡ଼କୁ ଆଦୌ ଚାହିଁ ଦେଖିଲା ନାହିଁ। ଆପଣଙ୍କର ସ୍ଥିତିଟି ଶ୍ରେପକାର ଅଟେ। ଆରେ ବା, ସେ ମୋତେ ଆଦୌ ଚିହ୍ନି ନଥିଲେ, କିନ୍ତୁ ମୁଁ ତାଙ୍କୁ ଚିହ୍ନିଥିଲି, ମୁଁ ତାଙ୍କ ପରିଚୟ ପାଇଥିଲି, ମୁଁ ତାଙ୍କୁ ଧ୍ୟାନ ସହିତ ଅନାଇଲି। ବର୍ତ୍ତମାନ ସେ ବିବାହିତ ଅଟନ୍ତି, ସେ ଜଣେ ଅତି ସାଧାରଣ ପ୍ରଚାରକଙ୍କୁ ବିବାହ କରିଥିଲେ, ପୁଣି ସେ ଅତି ଉତ୍ତମ ଜୀବନଯାପନ କରୁଛନ୍ତି। ତେଣୁ ଏହା ତାହା ହିଁ ଅଟେ। ଆପଣମାନେ ବୁଝନ୍ତୁ, ସେହି ସାକ୍ଷ୍ୟପଟଙ୍କୁ ମୁଁ ଲକ୍ଷ୍ୟ କରିବାକୁ ପସନ୍ଦ କରେ, ମୁଁ ଏହାକୁ ଲକ୍ଷ୍ୟ କରିବାକୁ ପସନ୍ଦ କରେ। ଏହା ମଧ୍ୟ କ୍ଷୀରାତର କରେ ଯେଉଁ ସ୍ଥାନରେ ଯେଉଁଠାରେ ଆମମାନେ ଭୋଜନ କରିନଥାଉ, ଆତ୍ମୀୟଭୋଜନକୁ ପାଇପାରିନଥାଉ, ସେଠାରେ ମୋତେ ନେଇ ପହଞ୍ଚାଏ। କାରଣ ସେହି ଝିଅଟି କୌଣସି ମଣ୍ଡଳୀ ସହିତ ଯୋଗଦାନ କରିନଥିଲା ବୋଲି ମୁଁ ଜାଣେ। ସେ ଜଣେ ଖ୍ରୀଷ୍ଟିଆନ ଥିଲେ, ତାହା ସତ କଥା ଅଟେ। ହଁ, ଆପଣମାନେ ସେପରି କହିପାରନ୍ତି।
From his mother's womb, he didn't have much strength. He couldn't stand up very long. Peter had to hold him up to get him to walk. Healed from his mother's womb.
Bible ଏପରି କହିଥିଲା, ଯଦ୍ୟପି ସୁନ୍ଦର ନାମକ ଫାଟକ ନିକଟରେ ସେ ବ୍ୟକ୍ତିଟିକୁ ସୁସ୍ଥତା ଦାନ କଲା ଉତ୍ତାରେ ପିତର ଆଉ ଯୌନ ସେପରି ଥିଲେ। ସେ ଜଣେ ଖଞ୍ଜ ବ୍ୟକ୍ତି ଥିଲେ, ଆପଣା ମା ହୃଦୟରୁ ସେପରି ଥିଲେ। ତାଙ୍କର ଅଧିକ କିଛି ସାମର୍ଥ୍ୟ ନଥିଲା, ସେ ଅଧିକ ସମୟ ଧରି ଠିଆ ହୋଇପାରୁନଥିଲେ। ପିତରଙ୍କୁ ତାଙ୍କୁ ହାତରେ ଧରି ରଖିବାକୁ ପଡ଼ିଥିଲା। ତାଙ୍କୁ ଆରୋଗ୍ୟତା ପରେ ଚାଲିବାକୁ ସକ୍ଷମ କରିବା ପାଇଁ ତାଙ୍କୁ ସେପରି କରିବାକୁ ପଡ଼ିଥିଲା। ମାତୃଗର୍ଭରୁ ସେ ଖଞ୍ଜ ଥିଲେ।
And they perceived that they were ignorant, the Bible said. These apostles, John and Peter, were ignorant and unlearned men.
ପୁଣି ମହାସଭା ମଧ୍ୟକୁ ସେମାନେ ତାଙ୍କୁ ଯେତେବେଳେ ଧରି ନେଇଗଲେ, ଆଉ ସେମାନେ ଯୀଶୁଙ୍କ ନାମରେ ପ୍ରଚାର କରିବାକୁ ବାରଣ କଲେ, ଆଉ ସେମାନେ ଯେ ଅଜ୍ଞ ଆଉ ଅଶିକ୍ଷିତ ବୋଲି ବୁଝିଲେ, ଯେହେତୁ ବାଇବଲ ତାହା ହିଁ କହିଥିଲା। ଏହି ପ୍ରେରିତଦ୍ୱୟ ଯୌହନ ଓ ପିତର ଅଶିକ୍ଷିତ ପୁଣି ଅଜ୍ଞ ପ୍ରେରିତଗଣ ଥିଲେ। ସେମାନେ କୌଣସି ବିଶିଷ୍ଟ ଥିଓଲୋଜିକୁ ଆଦୌ ଜାଣିନଥିଲେ। ସେମାନେ ମତ୍ସ୍ୟଧାରୀ ଥିଲେ, ସେମାନଙ୍କ ନାମକୁ ସୁଦ୍ଧା ଦସ୍ତଖତ କରି ଜାଣିନଥିଲେ। ମାତ୍ର କହିଥିଲେ ସେମାନେ ଏମାନଙ୍କୁ ନିହାତି ପକ୍ଷେ ଲକ୍ଷ୍ୟ କରିବାକୁ ପଡ଼ିଥିଲା, ଅର୍ଥାତ୍ ସେମାନେ ଯେ ଯୀଶୁଙ୍କ ସହିତ ଥିଲେ ଏହାକୁ ବୁଝିବାକୁ ପଡ଼ିଥିଲା। ସେମାନେ ଉଭୟ କ'ଣ ଥିଲେ? ସାକ୍ଷ୍ୟପଥ ଗୁଡ଼ିକ, ସୂଚନାର ପଟ ଗୁଡ଼ିକ ଥିଲେ।
May this brand tabernacle here, this little place consecrated and dedicated to God, may it produce little billboards across this country here that'll cause this whole hungering and thirsty nation to come to Christ, be my friend. Let's bow our heads to him.
Amen.
ଆହେ ଆମମାନେ ଆଗକୁ ଆହୁରି ବଢ଼ିପାରିଥାନ୍ତୁ। ହେ ପରମେଶ୍ୱର, ସାକ୍ଷୀପଟ ଗୁଡ଼ିକ ହେବାର ଆମମାନଙ୍କୁ ସାହାଯ୍ୟ କରନ୍ତୁ। ଏଠାରେ ବ୍ରାନ୍ନାମ ଆରାଧନାଳୟଟି, ଏହି ସ୍ଥାନଟି ସେ ପ୍ରକାର ହୋଇପାରନ୍ତା। ଏହି କ୍ଷୁଦ୍ର ସ୍ଥାନଟି ଈଶ୍ୱରଙ୍କ ପ୍ରତି ସମର୍ପିତ ପୁଣି ପବିତ୍ରୀକୃତ ହୋଇଛି। ଏହା ଏହି ରାଷ୍ଟ୍ରର ଏକ ଦିଗରୁ ନେଇ ଆନାଦିଗ ପର୍ଯ୍ୟନ୍ତ ଛୋଟ ଛୋଟ ସାକ୍ଷ୍ୟପଥ ଗୁଡ଼ିକୁ ଯେପରି ପ୍ରସ୍ତୁତ କରିପାରନ୍ତି, ଯାହାକି ଏହି ସମସ୍ତ କ୍ଷୀଣିତ ଆଉ ଦୂଷିତ ରାଷ୍ଟ୍ରକୁ ଯୀଶୁଙ୍କ ନିକଟକୁ କଢ଼ାଇ ଆଣିପାରନ୍ତା। ମୋର ପ୍ରାର୍ଥନା ଏପରି ହିଁ ଅଟେ। ଆସନ୍ତୁ ଖୁବ୍ ଅଳ୍ପ ସମୟ ପାଇଁ ନିଜ ନିଜର ମସ୍ତକକୁ ଅବନତ କରିବା। ଅତ୍ୟନ୍ତ କରୁଣାମୟ ପିତା, ପ୍ରକୃତରେ ଆମମାନେ ଅତି ସୁବିଧା ଲାଭ କରିଥିବା ବ୍ୟକ୍ତିଗଣ ଅଟୁ। ଆମମାନଙ୍କର ଜୀବନ ଗୁଡ଼ିକର ମଧ୍ୟରେ ପୁଣି ଆମମାନଙ୍କ ହୃଦୟରେ ଖ୍ରୀଷ୍ଟଙ୍କୁ ଲାଭ କରିଥିବା ଯୋଗୁଁ ସୁଯୋଗ ଗବନ୍ତ ପ୍ରଜାଗଣ ଅଟୁ। ଆମମାନଙ୍କ ପିତା, ତାଙ୍କରି ପାଇଁ ଆମମାନେ ଅତିଶୟ ରୂପେ କୃତଜ୍ଞ ଅଟୁ। ଆମ୍ଭେମାନେ ଜାଣୁ ଯେ ତାଙ୍କର ପରିଚୟ ପାଇବାଟା ଅନନ୍ତ ଜୀବନ ଅଟେ। ରୀତିନୀତିକୁ ଜାଣିବା ନୁହେଁ, ପୁସ୍ତକକୁ ଜାଣିବା ହେତୁ ନୁହେଁ, ମାତ୍ର ଖ୍ରୀଷ୍ଟଙ୍କୁ ଜାଣିବା ହିଁ ଜୀବନ ଅଟେ। ଆଉ ପିତା ଈଶ୍ୱର, ଆମମାନେ ଯେତେ ଜଣ ତାଙ୍କୁ ସେ ପ୍ରକାରେ ପାଇଅଛୁ, ଆମମାନଙ୍କ ତାଣକର୍ତ୍ତା, ଆମମାନଙ୍କର ଆରୋଗ୍ୟକତା, ଆମମାନଙ୍କର ଶକ୍ତି, ଆମମାନଙ୍କର ସାହାଯ୍ୟ ରୂପେ ଖ୍ରୀଷ୍ଟଙ୍କୁ ଲାଭ କରିଛୁ। ଆମମାନଙ୍କର ସାହାଯ୍ୟ ପ୍ରଭୁଙ୍କଠାରୁ ଆସେ। ଆମ୍ଭେମାନେ ଯେ କିଛି ନୁହୁଁ ଏହାକୁ ଅବଗତ ଅଟୁ। ଆମମାନେ କିଛିରେ ଜାଣୁନା, କେବଳ ଗୋଟିଏ ମାତ୍ର ବିଷୟ ସେପରି ସ୍ଥଳେ ରହିଛି ଯାହାକି ଆମମାନେ ଜାଣୁ କିମ୍ବା ଜାଣିବାକୁ ରୁଚି ରଖୁ, ତାହା ଖ୍ରୀଷ୍ଟ ଅଟନ୍ତି। ଆପଣଙ୍କ ପୁନରୁତ୍ଥାନର ସମର୍ଥନ ସହିତ ଥାଇ ଯୀଶୁଖ୍ରୀଷ୍ଟ ହିଁ ଅଟନ୍ତି, କାରଣ ପ୍ରତ୍ୟେକ ଜଣ ଯେଉଁମାନେ ଏହାକୁ ବିଶ୍ୱାସ କରନ୍ତି ସେମାନେ ଅନନ୍ତ ଜୀବନ ଲାଭ କରିଛନ୍ତି। ଆଉ ସ୍ୱର୍ଗସ୍ଥ ପିତା, ଆମେ ପ୍ରାର୍ଥନା କରୁ ଯେ ଆପଣ ଏହି କ୍ଷୁଦ୍ର ମଣ୍ଡଳୀକୁ ଆଶୀର୍ବାଦ କରିବେ, ପୁଣି ସେହି ସବୁ ବ୍ୟକ୍ତିଙ୍କୁ ସୁଦ୍ଧା ଆଶୀର୍ବାଦ କରିବେ ଯେଉଁମାନେ ଏହି ଗରମ ରାତ୍ରି ବେଳାରେ ଏହିଠାରେ ସମବେତ ଅଟନ୍ତି, ଏହି ସବାଥର ଦିନରେ ସନ୍ଧ୍ୟାକାଳରେ ଉପସ୍ଥିତ ଅଟନ୍ତି, ଏହି ସାଧାରଣ ଧରଣର କାଷ୍ଠ ନିର୍ମିତ ଆରାଧନାଳୟରେ ଉପସ୍ଥିତ ଅଛନ୍ତି, ପୁଣି ଈଶ୍ୱରଙ୍କ ସକଳ ଆଶୀର୍ବାଦକୁ ଅପେକ୍ଷା କରି ରହିଛନ୍ତି। ଅଳ୍ପ କିଛି ମିଳାମିଶା ପୁଣି ଅମାର୍ଜିତ ବାକ୍ୟ ସକଳ ଯାହାକୁ ପରିବେଷଣ କରାଯାଇଅଛି, କ୍ଷୀରିତ ହୋଇଥିବା ପୁଣି ଜଣେ ଯାତ୍ରୀ ସାକ୍ଷ୍ୟପଟ ଯେପରି ଦେଖନ୍ତି, ହେ ପରମେଶ୍ୱର ଆମମାନଙ୍କୁ ଯେପରି ଭାବେ କ୍ଷୀରିତ ଭାଗକୁ ଦିଅନ୍ତୁ, ପୁଣି ତୃଷିତ ଭାଗକୁ ଦିଅନ୍ତୁ, ଯେପରିକି ଆମମାନେ ଆପଣଙ୍କର ସାକ୍ଷ୍ୟ ସ୍ୱରୂପଙ୍କୁ ଦୃଷ୍ଟିପାତ କରୁ, ପୁଣି ଖ୍ରୀଷ୍ଟ ଜୀବନକୁ ଦେଖିପାରୁ। ଆମେ ଯେପରି ଆପଣଙ୍କର ସାକ୍ଷ୍ୟପଟ ଗୁଡିକ ହୋଇପାରୁ, ଆପଣ ନିଜର ଆଲୋକକୁ ଯେପରି କ୍ଷୁଦିତ ପ୍ରାଣୀଟିକୁ ପ୍ରତିଫଳିତ କରିପାରନ୍ତି, ଯେପରି ସେମାନେ ମଧ୍ୟ କ୍ଷୁଦିତ ହୋଇପାରନ୍ତି ଯେତେବେଳେ ସେମାନେ ଆମମାନେ ପ୍ରଚାର କରି କହୁଥିବା ସାକ୍ଷ୍ୟ ସ୍ୱରୂପଙ୍କୁ ଦେଖନ୍ତି। ଖ୍ରୀଷ୍ଟ ଆମମାନଙ୍କର ସାହାଯ୍ୟକର୍ତ୍ତା ଅଟନ୍ତି, ଆମମାନଙ୍କୁ ଏକ ଶାନ୍ତିପୂର୍ଣ୍ଣ ଜୀବନକୁ ଦାନ କରୁଛନ୍ତି, ଆମମାନଙ୍କ ପ୍ରାଣରେ ଭରପୁର ଆନନ୍ଦ ପୁଣି ଶାନ୍ତିକୁ ପ୍ରଦାନ କରନ୍ତି, ଆଉ ଏପରି ଏକ ଜୀବନକୁ ଦାନ କରନ୍ତି ଯେପରିକି ଲୋକମାନେ ସେପରି ଧରଣର ହେବାକୁ ଇଚ୍ଛା ରଖନ୍ତି। ହେ ପ୍ରଭୁ, ଏହାକୁ ପ୍ରଦାନ କରନ୍ତୁ, ଆମ ସମସ୍ତଙ୍କୁ ଏହା ଦାନ କରନ୍ତୁ। ପୁଣି ଏଠାରେ କେତେଜଣ ସମ୍ଭବତଃ ସେ ପ୍ରକାର ଥାଇପାରନ୍ତି ଯେଉଁମାନେ ତାହାଙ୍କୁ ଅଦ୍ୟାବଧି ପାଇନାହାନ୍ତି, ମାତ୍ର ଆଜି ରାତ୍ରି ବେଳା ତାହାକୁ ଅଧ୍ୟୟନ କରୁଛନ୍ତି, ପୁଣି ତହିଁରୁ ଅନୁଧ୍ୟାନ କରୁଛନ୍ତି, ଜୀବନର ଯାତ୍ରାପଥର ମଧ୍ୟରେ ଥାଇ ସେପରି କରୁଛନ୍ତି, ଭିନ୍ନ ଧରଣ ହେବାକୁ ପୁରାତନ ଯୁଗର ସାଧୁ ବ୍ୟକ୍ତିଗଣଙ୍କ ପରି ବିତିସାରିଥିବା ଯୁଗରେ ଥିବା ସେହି ବୃଦ୍ଧା ମାତାଗଣଙ୍କ ପରି ସେ ଲୋକମାନଙ୍କ ପରି ଯେଉଁମାନଙ୍କୁ ସେମାନେ ପରିହାସ କରିଥିଲେ, ଯେଉଁମାନେ ଗଳିକନ୍ଦି ରାସ୍ତାରେ ଠିଆ ହୋଇ ପ୍ରଚାର କରୁଥିଲେ, ପୁଣି ଏହି ବ୍ୟକ୍ତିଗଣ ସେ ବ୍ୟକ୍ତିଗଣଙ୍କୁ ପାଗଳ ବୋଲି ବିଚାର କରିଥିଲେ, ସେମାନଙ୍କ ସେପରି ଭାବେ ବ୍ୟବହାର କରିଥିଲେ, ମାତ୍ର ସେହି ବ୍ୟକ୍ତି ଜଣକ ଯେ ସାକ୍ଷର ସୂଚକ ଥିଲେ ସେ କଥା ସେମାନେ ବର୍ତ୍ତମାନ ବୁଝନ୍ତି, ସେ ତ ସେହି ଚିହ୍ନଟି ଥିଲେ ଯିଏକି ନିର୍ଦ୍ଦେଶ କରି ଦେଖାଉଥିଲେ। ସେହି ବୃଦ୍ଧା ମାତା ଜଣକ ଯିଏକି ରାସ୍ତାରେ ଚାଲି ଚାଲି ଯାଉଥିଲେ, ତାଙ୍କର କେଶଗୁଚ୍ଛକୁ ପଛ ପାଖରେ ହଲାଇ ହଲାଇ ଚାଲୁଥିଲେ, ଆଉ ତଥାପି ଆମମାନେ ଯୁବକ ବ୍ୟକ୍ତିଗଣ ତାଙ୍କରକୁ ଚାହିଁ ତାଙ୍କୁ ସମ୍ଭବତଃ ପରିହାସ କରିଥିଲୁ, ପୁଣି ବିଚାର କରିଥିଲୁ ଏହା କିପରି ଧରଣର ଏକ ଅଶୋଭନୀୟ ବିଷୟ ଅଟେ। କିନ୍ତୁ ହେ ପ୍ରଭୁ, ଆମମାନେ ହୃଦୟ ଉଦ୍ବୋଧ କରୁ ଯେ ତାହା ତ ଅନନ୍ତ ଜୀବନ ପାଇଁ ଏକ ସାକ୍ଷ୍ୟପଟ ଥିଲେ, ପିତା ଏହାକୁ ଆମମାନେ ପଛରେ ପକାଇ ଆଗକୁ ବଢି ଯାଉଛୁ, ଆମମାନେ ଅତିଶୟ ଦୁଃଖିତ ଅଟୁ, ଆସୁ ଆମମାନେ ପଛକୁ ଫେରିଯାଉ, ପୁଣି ଆଜିର ରାତ୍ରି କାଳରେ ହେ ପିତା ଏହାକୁ ପୁନର୍ବାର ଚଲାପଥ କରି ନେଉ। ଆମମାନଙ୍କୁ ସେପରି ଧରଣ କରି ପ୍ରସ୍ତୁତ କରନ୍ତୁ, ଆମମାନଙ୍କୁ ଜୀବନଦାନ କରନ୍ତୁ।
That man that we spoke evil to, that man that we fussed at, he never said a word back, but he was very sweet. He said, that's all I've done. The Lord bless you.
ଆପଣଙ୍କ ସମ୍ମୁଖରେ ଆମମାନେ ସାଧୁମାନଙ୍କ ପରି ଦେଖାଯିବା ପାଇଁ ଇଚ୍ଛା ରଖୁ, ସେହିପରି ଭାବେ ଆମମାନେ କାର୍ଯ୍ୟ କରିବାକୁ ଚାହୁଁ। ସେ ବ୍ୟକ୍ତି ଜଣକ ଯାହାଙ୍କ ବିରୁଦ୍ଧରେ ଆମମାନେ ମନ୍ଦ କଥା କହିଥିଲୁ, ସେ ବ୍ୟକ୍ତି ଜଣକ ଯାହାଙ୍କୁ ଆମମାନେ କ୍ରୋଧିତ କରାଇଥିଲୁ, ସେ ତଥାପି ପଦେ ହେଲେ କଥାକୁ ଫେରି କହିନଥିଲେ, କିନ୍ତୁ ମଧୁର ଭାସିଥିଲେ। ପୁଣି କହିଥିଲେ, ପୁତ୍ର, ତାହା ତ ଭଲ କଥା ଅଟେ, ଈଶ୍ୱର ତୁମକୁ ଆଶୀର୍ବାଦ କରନ୍ତୁ।